ନିତ୍ୟାନନ୍ଦ ପ୍ରଭୁ ସମସ୍ତ ବୈଷ୍ଣବମାନଙ୍କ ଦ୍ୱାରା ଦେବଗୋସ୍ୱାମୀଙ୍କୁ କୃପା କରିଛନ୍ତି, ସଚିବଙ୍କର ମଧ୍ୟ କୃପା ପ୍ରଦାନ କରିଛନ୍ତି ଦେବଗୋସ୍ୱାମୀଙ୍କୁ, ଏବଂ ନବଦ୍ୱୀପ ମଣ୍ଡଳକୁ ସେ ପରିକ୍ରମା କରୁଛନ୍ତି। ପରିକ୍ରମା କରିସାରିଲା ପରେ ସେ କେତେବେଳେ ପ୍ରଶ୍ନ ପଚାରିଛନ୍ତି ଯେ ପ୍ରଭୁ, ମୁଁ ନବଦ୍ୱୀପ ଧାମକୁ ଛାଡ଼ି ବୃନ୍ଦାବନକୁ କାହିଁକି ଯିବି? କାରଣ ନବଦ୍ୱୀପ ତ ବୃନ୍ଦାବନ ହେଉଛନ୍ତି ଅଭିର୍ଣ୍ଣ, ମୁଁ ଏ ନବଦ୍ୱୀପ ଧାମରେ ରହିବି। ମହାପ୍ରଭୁ ନବଦ୍ୱୀପ ଧାମ ଆଉ ବୃନ୍ଦାବନ ଧାମର ନିତ୍ୟାନନ୍ଦ ପ୍ରଭୁ ମହାପ୍ରଭୁ ନବଦ୍ୱୀପ ଧାମ ଆଉ ବୃନ୍ଦାବନ ଧାମର ବୈଶିଷ୍ଟ୍ୟକୁ କହୁଛନ୍ତି। ଗତକାଲି ଆମେମାନେ ଶୁଣୁଥିଲେ ଯେକୌଣସି ବ୍ୟକ୍ତି ନବଦ୍ୱୀପ ବୃନ୍ଦାବନ ଧାମକୁ ଯାଇ ସେ ବୃନ୍ଦାବନ ଧାମର କରୁଣା ପ୍ରାପ୍ତ ହୋଇପାରିବ ନା। ସେଥିପାଇଁ ଜଣେ ଅଧିକାରୀ ବ୍ୟକ୍ତି ହେବା ଦରକାର, ଭକ୍ତି ଅଧିକାରୀ ବ୍ୟକ୍ତି ହେବା ଦରକାର। କାରଣ ଭଗବାନ ଶ୍ରୀକୃଷ୍ଣ କୌଣସି ଶୁଦ୍ଧାନ୍ତକରଣ ବ୍ୟକ୍ତି ବ୍ୟତୀତ, ସାଧକ ବ୍ୟତୀତ ସେ କାହାକୁ କୃପା କରନ୍ତିନି, ଏଟା ତାଙ୍କର ସର୍ତ୍ତ। ବୁଝିଲେ ଆମେମାନେ ଶୁଣୁଥିଲେ ଗୀତାର ବାଣୀକୁ କହିସାରିଲା ପରେ କିଭଳି ସର୍ତ୍ତ ରଖିଛନ୍ତି, ଭାଗବତର ବାଣୀକୁ କହିସାରିଲା ପରେ କିଭଳି ସର୍ତ୍ତ ରଖିଛନ୍ତି। କିନ୍ତୁ ମହାପ୍ରଭୁ ସେ ଯେତେବେଳେ ନିଜେ ମହାପ୍ରଭୁ ହେଲେ, ଭଗବାନ ଶ୍ରୀକୃଷ୍ଣ ନିଜେ ଯେତେବେଳେ ଗୌରାଙ୍ଗ ମହାପ୍ରଭୁ ରୂପରେ ଆସିଲେ, ଏହି କରୁଣାକୁ ସମସ୍ତଙ୍କୁ ବିତରଣ କରିଛନ୍ତି। ଏହି ସ୍ୱରୂପ ତାଙ୍କର ଯେଉଁ ଥିଲା, ଏ ଆଶ୍ର ଜାତୀୟ ସ୍ୱରୂପ ହେଇଛି, ରାଧାରାଣୀଙ୍କର ଭାବକୁ ଅଙ୍ଗୀକାର କରିଛନ୍ତି। ତେଣୁ ଏ ଯେଉଁ ପ୍ରେମ, ଯେଉଁ ଭକ୍ତି, ପ୍ରେମ ଭକ୍ତି ଯାହାକି ସର୍ତ୍ତ କରିକି କୃଷ୍ଣ ଲୀଳାରେ ଦେଉଥିଲେ, ଏବଂ ଧାମର ମଧ୍ୟ, ତାଙ୍କର ଧାମର ମଧ୍ୟ ସେ ସ୍ୱରୂପ, ଭଗବାନଙ୍କର ନାମ ରୂପ ଧାମ ବିଗ୍ରହ ଏ ତ ଅଭିର୍ଣ୍ଣ। ତେଣୁ କୌଣସି ସମର୍ଥ ଜୀବ ବା ସମର୍ଥ ସାଧକ ବ୍ୟତୀତ ବ୍ରଜରେ କେହି ବ୍ରଜଧାମର କୃପା, ରାଧାରାଣୀଙ୍କ କୃପା ପାଇପାରିବେ ନା। ଗତକାଲି ଆମେ ନିତ୍ୟାନନ୍ଦ ପ୍ରଭୁଙ୍କର କଥା ଶୁଣୁଥିଲେ ଯେ କେହି ଯାଇ ବ୍ରଜ କରେ ବାସ ଅପରାଧ ବସେ ରସ ହୁଏ ତ ବିରସ, ଅପରାଧ ବସରେ ରସଟା ବିରସ ହେଇଯିବ, ସେ ରସ ପ୍ରାପ୍ତ ହେବନି। ଯାହା କିଛି ଭକ୍ତି ତାର ଅଛି ସେ ଭକ୍ତି ବି ଭକ୍ତି ବୃତ୍ତିଟା ବି ହରାଇଦେବ, କାରଣ ତାର ଅନ୍ତରରେ ବହୁ କାମନା ବାସନା ଅଛି ଆଉ ଶୁଦ୍ଧାନ୍ତକରଣ ନୁହେଁ, ତେଣୁ ସେ ବ୍ରଜରେ କୃପା ପାଇପାରିବେନି। ତେଣୁ ଗୌରାଙ୍ଗ ମହାପ୍ରଭୁ ନବଦ୍ୱୀପ ଧାମ କ'ଣ କରନ୍ତି, ଗତକାଲି ଶୁଣୁଥିଲେ ଟିକେ ଅଧିକ ଆମେ ଏହାକୁ ବ୍ୟାଖ୍ୟା କରି ଆଗକୁ ଯିବା। ମହାପ୍ରଭୁଙ୍କର କରୁଣା ଆଉ ଭଗବାନ ଶ୍ରୀକୃଷ୍ଣଙ୍କର କରୁଣା, କାଲି ତ ଏଇଟା ବ୍ୟାଖ୍ୟା ହେଇପାରିଲେନି ଠିକ୍ସେ। ଏକମୂର୍ତ୍ତି ରାଧାକୃଷ୍ଣ ପ୍ରଭୁ ଗୌର ହରି ସଚିଗର୍ଭେ ନବଦ୍ୱୀପେ ଏବେ ଅବତରି ରସ ଅଧିକାର ଯିବେ କରେ ନ ପ୍ରଦାନ ରସ ଅଧିକାର ଯିବେ କରେ ନ ପ୍ରଦାନ ଅପରାଧ ବାଧ ପ୍ରଭୁ ନାହିଁ ପାଏ ସ୍ଥାନ ଅପରାଧ ବାଧ ପ୍ରଭୁ ଜୀବନ ନୁହେଁ। ଗୌରାଙ୍ଗ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ତାଙ୍କୁ ଦେବେ ଏ ଜିନିଷ, ଆଉ ତାଙ୍କର ଧାମ ବି ଦେବ, ଔଦାର୍ଯ୍ୟମୟ ଧାମ, ସେ ମାଧୁର୍ଯ୍ୟମୟ ଧାମ। ଆଉ ଅପରାଧ କ୍ଷୟ, କିନ୍ତୁ ବ୍ରଜରେ ଅପରାଧ କ୍ଷୟ ହବନି, ଅପରାଧ କ୍ଷୟ ହବନି। ମୁଁ ବହୁତ ଦିନ ତଳେ ଗୋଟେ ଛୋଟ ବାବାଙ୍କର ଚରିତ୍ର ପଢ଼ିଥିଲି, ଆମର ସେ ଓଡ଼ିଆ ବାବା ବ୍ରଜରେ ସିଦ୍ଧ ବାବା ଥିଲେ, ତାଙ୍କର ନାମ କୃଷ୍ଣ ଦାସ, ଅପ୍ରକଟ ହେଇଗଲେଣି, ବହୁତ ଦିନ ତଳର କଥା। ବହୁ ବଡ଼ ସାଧକ, ବହୁବାର ରାଧାରାଣୀଙ୍କୁ ଦର୍ଶନ ପାଇଛନ୍ତି, କିନ୍ତୁ ପଳେଇଗଲେ ଦ୍ୱାରକାକୁ। ଦ୍ୱାରକାରେ ବ୍ରାହ୍ମଣ ମାନେ ତାଙ୍କୁ କହିଲେ, ଆରେ ତୁମେ କି ବୈଷ୍ଣବ ହେଇଛ, ତୁମେ ବୈଷ୍ଣବ ହେଇଛ, ତୁମେ ମୁଦ୍ରା ଧାରଣ କରୁନ। ବୈଷ୍ଣବ ମାନେ ମୁଦ୍ରା ଧାରଣ କରନ୍ତି, ଆଉ ଇଏ ତ ସରଳ, ଯିଏ ରାଧାରାଣୀଙ୍କୁ ଦର୍ଶନ ପାଉଛନ୍ତି ବା ଯିଏ ଭଗବାନଙ୍କର କରୁଣା ପ୍ରାପ୍ତ ହେଇଛନ୍ତି, ତାଙ୍କର ତ ଅନ୍ତକରଣ ଅତି କୋମଳ ଅନ୍ତକରଣ, ନିଚତା ଭାବ, ଦୀନତା ଭାବ ଅଛି। ସେ ଦ୍ୱାରକାବାସୀମାନଙ୍କର, ଦ୍ୱାରକା ବ୍ରାହ୍ମଣମାନଙ୍କର କଥାକୁ କାଟିପାରିଲେନି। କୃଷ୍ଣଦାସ ଯେତେବେଳେ ମୁଦ୍ରା ସବୁ ଲଗେଇକି ଆସିଗଲେ, ବୈଷ୍ଣବ ମୁଦ୍ରା ସବୁ ଲଗେଇକି ଆସିଗଲେ ବ୍ରଜକୁ, ବ୍ରଜରେ ଆସିଲା ବେଳକୁ ତାଙ୍କର ଯେଉଁ ରାଧାରାଣୀଙ୍କ ପ୍ରତି ଯେଉଁ ଭାବ ଅଛି ଆ ପ୍ରକଟ ହେଲାନି, ରାଧାରାଣୀ ଦର୍ଶନ ଦେଲେ ଛୋଟିଆ ଅପରାଧରେ। ଆରେ ତୁମେ ଦ୍ୱାରକାକୁ ପଳେଇଲ, ଆରେ ଦ୍ୱାରକା ବି ତାଙ୍କର ଧାମ ନା, କୃଷ୍ଣଙ୍କର ଧାମ ନା, କିନ୍ତୁ ଐଶ୍ୱର୍ଯ୍ୟମୟ ଧାମ, ରାଧାରାଣୀ କ୍ଷମା କଲେନ ଅପରାଧ, କହିଲେ କୃଷ୍ଣ ଦାସ ତୁମେ ଆଉ ମୋର ଲୀଳାର ଭାଗ ନେଇପାରିବ। ସେ ନିଜ ଶରୀରରୁ ଅଗ୍ନି ପ୍ରକଟ କରିକି ରାଧାରାଣୀଙ୍କ ବିରହରେ ଏଭଳି ରହିଲେ, ଶରୀରରୁ ଅଗ୍ନି ପ୍ରକଟ ହେଲେ, ନିଜ ଶରୀର ଧ୍ୱଂସ ହେଇଗଲା, କିନ୍ତୁ ରାଧାରାଣୀ ଦର୍ଶନ ଦେଲେ, କାହିଁକି ମୁଦ୍ରା ଲଗେଇଲେ ସେ। ଛୋଟ ଅପରାଧ ବି ରାଧାରାଣୀ କ୍ଷମା କରିବେନି, ଭଗବାନ ଶ୍ରୀକୃଷ୍ଣ ବି କ୍ଷମା କରିବେ, କିନ୍ତୁ ମହାପ୍ରଭୁ ତା ନାହିଁ। ମହାପ୍ରଭୁ ଅପରାଧକୁ କ୍ଷମା କରିବେ, ଆଉ ଅପରାଧୀ ଜୀବକୁ ଅପରାଧ କ୍ଷମା କରିକି ରସର ଅଧିକାର ଦେବେ, ଭକ୍ତିର ଅଧିକାର ଦେବେ। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଗୀତା ଭାଗବତ ବାଣୀରେ ଯାହା କହିଛନ୍ତି, କହିଲେ ଦେଖ ମୁଁ ସବୁ ରେକର୍ଡ ପତ୍ର କରିଦେଇକି ଆସିଛି, ତୁମେ ତୁମର କ୍ୱାଲିଫାଏଡ଼୍ ହୁଅ, ତୁମେ ତାର ଭୋଗ କର, ମୋତେ କିଛି ଦୋଷ ଦିଅନି, ମୁଁ ମୋର ବଇଁଶ ଧରିକି ନାଚିବି, ମୋତେ ସେଥିରେ ହଇରାଣରେ ପକାନି। ମୁଁ ଗୀତାରେ କହିଥିଲେ ଏହା କର ମନମନା ଭବ ମଦ ଭକ୍ତ, 24 ଘଣ୍ଟା ମୋତେ ଚିନ୍ତା କଲେ ମୋତେ ପାଇବ, ନ ଚିନ୍ତା କଲେ ପାଇବ। ସେସବୁ କଣ୍ଡିସନ କରିଦେଲେ ମହାପ୍ରଭୁଙ୍କର ଲୀଳା, ତାର ନାହିଁ ଅଧିକାର, ଜୀବକୁ ଅଧିକାର ଦେଉଛନ୍ତି ରସର ଅଧିକାର, ଆଉ ଅପରାଧ କ୍ଷୟ କରୁଛନ୍ତି। ସେଥିପାଇଁ ନିତ୍ୟାନନ୍ଦ ପ୍ରଭୁ ନିଜେ କହୁଛନ୍ତି, ଏଇ ଗୌରଧାମରେ ଜୀବ, ହେ ଜୀବ ଗୋସ୍ୱାମୀ, ଏଇ ଗୌରଧାମରେ ଜୀବ ରସର ଅଧିକାର ପାଇବା, ଅପରାଧ କ୍ଷୟ ହବ। ଆପଣଙ୍କୁ ଆମେ କୃଷ୍ଣ ଲୀଳା ଓ ଗୌର ଲୀଳା, ଭଗବାନ ଶ୍ରୀକୃଷ୍ଣ ଗୌରାଙ୍ଗ ମହାପ୍ରଭୁ ଭିତରେ କିଛି ପାର୍ଥକ୍ୟ ନାହିଁ ନା, ଆମେ ଦେଖିବା ପ୍ରମାଣ ବାସ୍ତବିକ ସତ୍ୟ କି ମିଥ୍ୟା। ସେ ନିଜେ କୃଷ୍ଣ, ସେ ଗୌରାଙ୍ଗ ମହାପ୍ରଭୁ, କିନ୍ତୁ ସେ ଯେଉଁ ଔଦାର୍ଯ୍ୟ ଭାବଟା ତାଙ୍କର କାହିଁକି ଆସିଲା, କେଉଁଥି ପାଇଁ ଆସିଲା, କାହିଁକି ସେ ପାତ୍ର ଅପାତ୍ର ବିଚାରଣା ନ କରୁତେ କାଳ, ପ୍ରବଦାନନ୍ଦ ସରସ୍ୱତୀ ଲେଖିଲେ ପାତ୍ର ଅପାତ୍ର ବିଚାରଣା ନ କରୁତେ, ପାତ୍ର ଅପାତ୍ର ବିଚାର ନାହିଁ, କାହା କିଛି ବିଚାର କରୁନାହିଁ, କାଳ ଅକାଳ, କାଳ ଏ ପ୍ରକୃତ ସମୟ କି ନାହିଁ ତା ବି ନା, ସମସ୍ତଙ୍କୁ ପ୍ରେମ ଦେଇଛନ୍ତି, କିନ୍ତୁ ଭଗବାନ ଶ୍ରୀକୃଷ୍ଣ ତା କରୁନାହାନ୍ତି। ଅତି ସିରିୟସଲି ଯଦି କେହି ଭଗବାନଙ୍କୁ ଡାକେ, ଭଗବାନ ତାକୁ ମୁକ୍ତି ପର୍ଯ୍ୟନ୍ତ ଦେଇକି ସେ ଖୁସିକି ପଳେଇ ଆସିବ, ସେ ବନ୍ଧା ବୁଡ଼ିବା ପାଇଁ ଚାହାନ୍ତି ନା। କୃଷ୍ଣ ଯଦି ଛୁଟେ ଭକ୍ତେ ଭୁକ୍ତି ମୁକ୍ତି ଦିଆ,
ପ୍ରେମ ଭକ୍ତି ନା ଦେ।
କୌଣସି ଭକ୍ତ ଭଗବାନଙ୍କୁ ଭକ୍ତି କରୁଛି, ପ୍ରାର୍ଥନା କରୁଛି, କିନ୍ତୁ ଭକ୍ତି ଭଗବାନ ପ୍ରେମ ଭକ୍ତିଟା ଦେବେନି, ଛୁଟେ ଭକ୍ତ ନିକଟରୁ ଛୁଟିକି ପଳେଇ ଆସିବେ, ତାକୁ ଧରା ଦେବେନି, କିନ୍ତୁ ଦେଇକି ଆସିବେ। କ'ଣ ଦେବେ ନା ଭକ୍ତି ମୁକ୍ତି, ଭକ୍ତି ମାନେ ବିଷୟ ଭୋଗ ଦେଇଦେବେ ଭକ୍ତ। ସେଥିପାଇଁ ଯେକୌଣସି ବ୍ୟକ୍ତି ହରେ କୃଷ୍ଣ ମହାମନ୍ତ୍ର ଜପ କରିବା ମାତ୍ରେ ନାମର ସ୍ୱରୂପ ନାମର ଗୌଣଫଳ, ଭକ୍ତି ମହାରାଣୀଙ୍କର ଗୌଣଫଳ ସେ ପ୍ରାପ୍ତ ହେଇଯାଏ, ସାଙ୍ଗେ ସାଙ୍ଗେ ତାକୁ ଧନ ମିଳିଯିବ, ତାର ସଂସାର ଅସୁବିଧାଟା ପଳେଇବ। ସେ ଭାବେ ମୋର ଭଗବାନ ଦ୍ୱାରା କରୁଣା ମିଳିଗଲା, ଏଇଟା ପ୍ରଭୁଙ୍କର କରୁଣା ନୁହେଁ, ଧନ ପ୍ରଭୁଙ୍କର କରୁଣା ନୁହେଁ। ଧନ ଯଦି ପ୍ରଭୁଙ୍କର କରୁଣା ହେଇଥାନ୍ତା, ତାଙ୍କ ତ ଜଗତର ବହୁ ଲୋକ ଅଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣଙ୍କୁ ଉପାସନା କରୁନାହାନ୍ତି, ବିଷ୍ଣୁଙ୍କୁ ମାନୁନାହାନ୍ତି, ତାଙ୍କର ବି ଧନ ଅଛି। ଧନ ପ୍ରଭୁଙ୍କ ପ୍ରକୃତ କରୁଣା ନୁହେଁ, ମୁକ୍ତି ଦେଇଦେବେ। କିମ୍ବା ଯିଏ ସଂସାର କଷ୍ଟ ପାଉଛି, ପ୍ରଭୁ ମୁଁ ସଂସାର ରହିବିନି, କହିଲେ ଠିକ ଅଛି ତୁ ମୁକ୍ତି ନେଇକି ପଳା, କିନ୍ତୁ ଭକ୍ତି ନା ଦେଅ ରାଖେ ଲୋକାୟା, ଭକ୍ତିଟାକୁ ଦେବିନି ଏତେ ଶୀଘ୍ର, ସମର୍ଥ ଜୀବକୁ ହିଁ ଦେବେ, ଏଟା ଭଗବାନ ଶ୍ରୀକୃଷ୍ଣଙ୍କର ସର୍ତ୍ତ। କିନ୍ତୁ ସେଇ ପ୍ରେମକୁ ହେନ ପ୍ରେମ ଶ୍ରୀ ଚୈତନ୍ୟ ଦିଲା ଯଥା ତଥା, ସେଇ ପ୍ରେମ ଭକ୍ତିକୁ ଯାହାକୁ ଲୁଚେଇକି କୃଷ୍ଣ ରଖନ୍ତି, ସେଇ କୃଷ୍ଣ ଯେତେବେଳେ ଆଶ୍ରଜାତୀୟ ବିଗ୍ରହ ହେଲେ, ରାଧାରାଣୀଙ୍କ ଭାବ ଧରିକି ଆସିଲେ, ଯଥା ତଥା ସମସ୍ତଙ୍କୁ ଦେବେ। ଜଗାଇ ମାଧାଇ ପର୍ଯ୍ୟନ୍ତ ଆନେର କା କଥା, ଆଉ କାହା କଥା କୁହାହବ, ଜଗାଇ ମାଧାଇ ଭଳି ବ୍ୟକ୍ତି, ଜଗାଇ ମାଧାଇ କ'ଣ ଯୋଗ୍ୟ ଥିଲେ, ସମର୍ଥ ଥିଲେ? ତାଙ୍କର ଅପରାଧକୁ କ୍ଷୟ କହିକି ରସର ଅଧିକାର ଦେଲେ। ଯଦି କେହି ପ୍ରଶ୍ନ କରନ୍ତି, ଭଗବାନ ଶ୍ରୀକୃଷ୍ଣ ନିଜେ କୃଷ୍ଣଲୀଳାରେ ଏହା କରିଥିଲେ, ଗୌରଲୀଳାରେ କେମିତି ଏହା କଲେ, କାହିଁକି ଏ କାମ କରୁଛନ୍ତି ନା? କୃଷ୍ଣଲୀଳା ଗୌରଲୀଳାରେ ପାର୍ଥକ୍ୟ ହେଲା, ଇଏ ଏକ ଶରୀର ନା ଗୌରଲୀଳା, ଆଉ ରାଧାରାଣୀଙ୍କର ଭାବ ରହିଲା ନା ସେଥିରେ, ଆଶ୍ରୟ ଜାତୀୟ ଭକ୍ତକୁ ପୋଷଣ ଯେଉଁ ଲାଦିନୀ ଶକ୍ତିର ଦାୟିତ୍ୱଟା କାହା ହାତରେ ଥିଲା? କୃଷ୍ଣଲୀଳାରେ ରାଧାରାଣୀଙ୍କ ହାତରେ, କିନ୍ତୁ ଗୌରଲୀଳାରେ ସେ ତ ନିଜେ ରାଧା ଭାବ ଧରିକି ଆସିଛନ୍ତି, ନିଜ ପାଖରେ ରଖିଛନ୍ତି, ତେଣୁ ସେ ଦେଇଦେବେ ସମସ୍ତେ। ସେଥିପାଇଁ ଯଦି ଏମିତି ଦେଇ ଦିଅନ୍ତି, ତାହେଲେ କେମିତି କୃଷ୍ଣଲୀଳା ଠୁ ଗୌରଲୀଳାରେ ଏଭଳି କାହିଁକି ଦେଇଦିଅନ୍ତି ନା? ସ୍ୱତନ୍ତ୍ର ଈଶ୍ୱର, ତାଙ୍କ ଇଚ୍ଛା ଉପରେ କେହି ହସ୍ତକ୍ଷେପ କରିପାରିବେନି, କୃଷ୍ଣଦାସ କବିରାଜ ଗୋସ୍ୱାମୀ କହିଲେ। ଗୌରଲୀଳାରେ ନିଜେ ଆଶ୍ରୟ ଜାତୀୟ ଭାବ ଭକ୍ତ ଭାବରେ ବୁଡ଼ି ଯାଆନ୍ତି, ଆଉ ଭକ୍ତକୁ ବୁଡ଼ିବା ପାଇଁ ଏଇଟା ଦେଇଦିଅନ୍ତି। ସ୍ୱତନ୍ତ୍ର ଈଶ୍ୱର ପ୍ରେମ ନିଗୁଢ ଭାଣ୍ଡାର, ସ୍ୱତନ୍ତ୍ର ଈଶ୍ୱର ପ୍ରେମ ନିଗୁଢ ଭାଣ୍ଡାର, ବିଲାଇଲା ଜରେ ତାରେ ନା କହିଲ ବିଚାର, ବିଲାଇଲା ଜରେ ତାରେ ନା କହିଲ ବିଚାର। ବିଲାଇଲା, ବିଲାଇଲା ମାନେ ବିକ୍ରି କରିବା, ବିନା ମୂଲ୍ୟରେ, ଶ୍ରଦ୍ଧା ମୂଲ୍ୟରେ ଖାଲି ବିକ୍ରି କରାଗଲା ନା? ଏ ଗୌରାଙ୍ଗ ମହାପ୍ରଭୁଙ୍କ ଲୀଳାର ବୈଶିଷ୍ଟ୍ୟ। ଆଉ ଗୌରାଙ୍ଗ ମହାପ୍ରଭୁଙ୍କ ଲୀଳାର ଦୁଇଟି ପଏଣ୍ଟ ମନେ ରଖିଲେ, ଗୋଟିଏ ହେଉଛି ଅପରାଧକୁ କ୍ଷୟ କରିବେ, ରସର ଅଧିକାରଟା ଦେବେ, କୃଷ୍ଣଲୀଳାରେ ନାହିଁ, କାରଣ ବର୍ତ୍ତମାନ ଆଶ୍ରୟ ଜାତୀୟ ବା ଭକ୍ତ ଭାବରେ ବୁଡ଼ି ଯାଇଛନ୍ତି। ଆପଣ ଦେଖୁଛନ୍ତି ନା, ସାଧାରଣ ଜଣେ ଭକ୍ତ ଭକ୍ତିର ସ୍ୱାଦନ ପାଇ ସେ ଭକ୍ତ ହେଇଗଲା ପରେ ସେ ଚାହୁଁଛି ମୁଁ କେତେ ଲୋକକୁ ଭକ୍ତ କରିବି, ସେ ନିଜେ ଭକ୍ତ ସ୍ୱାଦ ପାଇନି, ପୂର୍ବେ ସେ ଚାହୁଁଛି ମୋର ସଙ୍ଗୀ ଦରକାର, ଗୋଟେ ମଦ୍ୟପ ସେ ଜଡ଼ରସରେ ବୁଡ଼ିକି ରହିଛି, ସେ ମଦ ପିଆ ଶିଖିଲା ମାନେ ସେ କହେ ମୁଁ ଆଉ କେତେଟା ଲୋକଙ୍କୁ ମଦୁଆ କରିବି, ମାନେ ମୋତେ ରସାସ୍ୱାଦନ ହେବନି। ଆଉ ଭଗବାନ ସ୍ୱୟଂ ଯେତେବେଳେ ଆଶ୍ରୟଜାତ ଭାବକୁ ଗ୍ରହଣ କରିଛନ୍ତି, ସେ ଚାହୁଁଛନ୍ତି ଜଗତକୁ ମୁଁ ଏଇଟା ବୁଡ଼େଇ ଦେବି, କିଛି ସର୍ତ୍ତ ରଖିବି। ଆଉ କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାର ବୈଶିଷ୍ଟ୍ୟ, ଚୈତନ୍ୟ ମହାପ୍ରଭୁଙ୍କ ଲୀଳାର ବୈଶିଷ୍ଟ୍ୟ, ଆଉ ଗୋଟେ ସୁନ୍ଦର ବୈଶିଷ୍ଟ୍ୟ ହେଲା ଅଧିକାରଟାକୁ କେମିତି ଦିଅନ୍ତି। ଭଗବାନ ଶ୍ରୀକୃଷ୍ଣ ବହୁ ଭକ୍ତଙ୍କୁ ଶୋଧନ କରନ୍ତି, କିନ୍ତୁ ତାଙ୍କର ଭାବ ଯେଉଁ ଦୀନତା ଭାବ ଏଇଟାକୁ ଆଣନ୍ତି ନା। ଠିକ ଅଛି, ଅସୁବିଧାରେ ମୋର ଭକ୍ତ ପଡ଼ିଯିବ, କିଏ ଗର୍ବ କରୁଛି, କାହାର ଦମ୍ଭ ଅଛି, କାହାର ଦର୍ପ ଅଛି, ତାକୁ ଭାଙ୍ଗିଦେବେ, କିନ୍ତୁ ପୁଣି ସେଇଟା ଆରାଇଜ ହେବ। ଯେମିତି ଆପଣ ଗୋଟେ ଛୋଟ ଉଦାହରଣ ନିଅନ୍ତୁ, ଅର୍ଜୁନ, ଅର୍ଜୁନ କଲ୍ୟାରେ ଦେଖନ୍ତୁ, ହନୁମାନ କଲ୍ୟାରେ ଦେଖନ୍ତୁ, ଯେତେ ଯେତେ ଅବତାରରେ ଯେଉଁ ଯେଉଁ ଲୀଳାରେ ଯେଉଁ ଯେଉଁ ଭକ୍ତଙ୍କର ଦମ୍ଭ ଦର୍ପ ଆସିଛି, ଭଗବାନ ସେଇଟା ଭାଙ୍ଗି ଦେଇଛନ୍ତି, କିନ୍ତୁ ପୁଣି ସେଇ ଭକ୍ତଙ୍କର ସେଇ ଜିନିଷ ଆରାଇଜ ହେଇଛି। ଇଏ ଜଡ଼ ଜାଗାତିକ ଲୋକଙ୍କୁ ଶିକ୍ଷା ଦେବା ପାଇଁ ହେଇପାରେ, କିନ୍ତୁ ତାଙ୍କର ଭାବଟା ଆସୁଛି ପୁଣି ଅର୍ଜୁନ ବାରମ୍ବାର ଏଭଳି ଭୁଲ କାମ କରିଛନ୍ତି ଦମ୍ଭ ଚାଲିଆସ, କିନ୍ତୁ ଗୌରାଙ୍ଗ ମହାପ୍ରଭୁଙ୍କ ଲୀଳାରେ ତା ନାହିଁ। ମହାପ୍ରଭୁ ଯାହାକୁ ଶୋଧନ କରିଛନ୍ତି ତାଙ୍କ ଅନ୍ତରରେ ସାଙ୍ଗେ ସାଙ୍ଗେ ଦିଗନ୍ତ ଭାବ ଚାଲିଆସ। ଆଉ ବଡ଼ ଜିନିଷ ହେଲା, ଭଗବାନ ଶ୍ରୀକୃଷ୍ଣ ଫାଇଟିଂ କରିକି ଜବରଦସ୍ତି ଗୋଟେ ଲୋକକୁ ଶୋଧନ କରିଛନ୍ତି। ଯେତେ ଜଣ ଭକ୍ତକୁ ଦେଖନ୍ତୁ ଶୋଧନ କରିଛନ୍ତି, ଯୁଦ୍ଧ କରିବେ, ନହେଲେ ମାଡ଼ପିଟ କରିବେ, ତାକୁ ଅସୁବିଧାରେ ପକେଇବେ, ଯେଉଁ ବାଟେ ହେଲେ, କିନ୍ତୁ ଚୈତନ୍ୟ ମହାପ୍ରଭୁ ତା କରୁନା, କାହା ମନରେ ଦୁଃଖ ଦେଇନା, କାହା ମନରେ, କାହାର ମନରେ କଷ୍ଟ ନ ଦେଇକି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି ଏଭଳି ଅବତାର। ଆଉ ତାଙ୍କର ଦେବତା ଭାବ ସାଙ୍ଗେ ସାଙ୍ଗେ ଚାଲି ଆସିଛି। ଆମେ ଚୈତନ୍ୟ ଚରିତାମୃତରେ ତିନୋଟି ପ୍ରମାଣ ଦେଖିବା କେମିତି ମହାପ୍ରଭୁ ଏଇଟା କରିଛନ୍ତି, ଏ ସାକ୍ଷାତ ପ୍ରମାଣ। ଚୈତନ୍ୟ ମହାପ୍ରଭୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଯେତେବେଳେ ମିଳନ ହେଇଛି, ସାର୍ବଭୌମ ଭଟ୍ଟାଚାର୍ଯ୍ୟ ତ ଭାରି ଦାମ୍ଭିକ ଥିଲେ, ଆଉ ଭଗବାନ ଶ୍ରୀକୃଷ୍ଣ କେବେ ଲୋୟର ପୋଜିସନ ନେଇନାହାନ୍ତି, ସେ ମୁଁ ଭଗବାନ ହାୟର ପୋଜିସନ ନେଇକି ଫାଇଟିଂ କରିକି ଜବରଦସ୍ତି ଏଷ୍ଟାବ୍ଲିଶ କରିଛନ୍ତି ତାଙ୍କର ଭଗବତ୍ତାକୁ, ଚୈତନ୍ୟ ମହାପ୍ରଭୁ ତା ନା। ଆଗେ ଗଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ କହିଲେ, ଦେଖ ଆପଣ ତ ମୋର ଗୁରୁ ଭଳି। ସାର୍ବଭୌମ କହିଲେ କି ଶ୍ରୀକୃଷ୍ଣ ଚୈତନ୍ୟ ଏତେ କମ ବୟସରେ ତୁମେ ସନ୍ନ୍ୟାସୀ କେମିତି ନେଇଗଲ, ସନ୍ନ୍ୟାସୀ ଧର୍ମ ରଖିପାରିବ? କହିଲେ ଆଜ୍ଞା ଆପଣ ତ ମୋର ଗୁରୁ, ମୁଁ ଆପଣଙ୍କର ଶିଷ୍ୟ, ଶିଷ୍ୟ ହିଁ ବର୍ତ୍ତମାନ ଗୁରୁ କାମ କରିବେ, ଦେଖନ୍ ତାଙ୍କ ଅନ୍ତରକୁ କେମିତି ପରିବର୍ତ୍ତନ କରିବେ। ଯିଏ ମାୟାବାଦୀ, ମାୟାବାଦୀର ଲିଡର ସବୁ ବ୍ୟାଖ୍ୟା କରୁଛନ୍ତି, କେବଳ ଚାଲିଲା ବ୍ୟାଖ୍ୟା ବହୁତ ଦିନ ଚାଲିଲା, କିନ୍ତୁ ଚୈତନ୍ୟ ମହାପ୍ରଭୁ ତାଙ୍କୁ କରୁଣା କଲେ, ତାଙ୍କ ପାତ୍ର କେମିତି ସଜାଡ଼ୁଛନ୍ତି ଦେଖନ୍, ତାଙ୍କ ଅନ୍ତରରେ ଏଭଳି ଦିନତା ଆସିଲା, ସେ ଭାଗବତ ପଢ଼ିଲା ବେଳେ ଭାଗବତର ଶ୍ଳୋକକୁ ଓଲଟା କରି ପଡ଼ିଲେ, ମହାପ୍ରଭୁ ତାଙ୍କୁ କରୁଣା କରିଦେଉଛନ୍ତି। ତତେନୁକମ୍ପା ସୁସମୀକ୍ଷମାଣମ, ଏହି ଶ୍ଳୋକଟିକୁ ବ୍ରହ୍ମାଙ୍କର କୃତ ସ୍ତୁତିକୁ ଲାଷ୍ଟରେ ଅଛନ୍ତି, ମୁକ୍ତି ପଦେଶ ଦାୟ ଭାତ। କିନ୍ତୁ ସେ ମାୟାବାଦୀ ଥିଲେ ନା, ମୁକ୍ତିଟାକୁ ଶ୍ରେଷ୍ଠ କରନ୍ତି, ଭକ୍ତିକୁ ଟାଣିକି ନେଇକି ମୁକ୍ତିରେ ବ୍ୟାଖ୍ୟା କରନ୍ତି। ମହାପ୍ରଭୁ ଯଦି ତାଙ୍କର ପାତ୍ରକୁ ସଜାଡ଼ିବେ, ମାୟାବାଦୀମାନେ ବିଷ୍ଣୁ ଅପରାଧୀ, ତାଙ୍କ ଅପରାଧକୁ ଖ୍ୟାଳନ କରିବେ, କିନ୍ତୁ ମହାପ୍ରଭୁ ଯେତେବେଳେ ସାର୍ବଭୌମଙ୍କୁ କରୁଣା କଲେ, ଦେଖନ୍ତୁ ତାଙ୍କର କେମିତି ଅବସ୍ଥା ହେଲା। ମହାପ୍ରଭୁ ଆସିଛନ୍ତି, ସାର୍ବଭୌମ ଶ୍ଳୋକଟିକୁ ପଢୁଛନ୍ତି, ତତେ ଏନୁକମ୍ପା ସୁସମୀକ୍ଷମାଣମ, ସେ ଶ୍ଳୋକକୁ ପଢ଼ିକି ଶେଷରେ କହୁଛନ୍ତି, ଭକ୍ତି ପଦେ ଦାୟ ଭାତ। ଚୈତନ୍ୟ ମହାପ୍ରଭୁ କହିଲେ, କିରି ତୁ ବ୍ୟାସଙ୍କର ଶ୍ଳୋକକୁ କ'ଣ ଓଲଟା କରୁଛୁ, ବ୍ୟାସଦେବ ଲେଖିଛନ୍ତି ମୁକ୍ତି ପଦେ ଦାୟ ଭାଗ, ତୁମେ କ'ଣ କହୁଛୁ ଭକ୍ତି ପଦେ ଦାୟ ଭାଗ? କହିଲେ ପ୍ରଭୁ ମୋତେ ମୁକ୍ତି ନା କଥା ଆଉ କୁହନ୍ତୁନି, ମୋତେ ମୁକ୍ତି ନା କୁହନ୍ତୁନି, କାରଣ ମୋତେ ମୁକ୍ତି ନା ଶୁଣିଲାକୁ ଭୟ ଲାଗୁଛି। ଯିଏ ମୁକ୍ତିକି ବ୍ୟାଖ୍ୟା କରୁଥିଲେ, ଯିଏ ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଭଗବାନ, ତାଙ୍କର ଭଗବତ୍ତାକୁ ନ ମାନି ପ୍ରଥମେ ମାୟାବାଦ ଭାଷ୍ୟ କହୁଥିଲେ, ସେ ଆଜି ଚୈତନ୍ୟ ମହାପ୍ରଭୁ ତାଙ୍କୁ ଏଭଳି କରୁଣା କରିଦେଲେ, ତାଙ୍କର ଏଭଳି ଦୀନତା ଭାବ ଆସିଲା, ସେ ଭାଗବତର ଶ୍ଲୋକକୁ ଓଲଟି ଦେବାକୁ ବି ସାହସ କରୁଛନ୍ତି। ଚୈତନ୍ୟ ମହାପ୍ରଭୁ ବୁଝାଉଛନ୍ତି ନା, ମୁକ୍ତି ଅର୍ଥ ବି ଭକ୍ତି। କହିଲେ ପ୍ରଭୁ ଆପଣ ଯାହା ବି କହୁଛନ୍ତି କୁହନ୍ତୁ, ମୁଁ କିନ୍ତୁ ମୁକ୍ତି ଶବ୍ଦ ଉଚ୍ଚାରଣ କରିବି, କିଛି ଶାସ୍ତ୍ର ନାହିଁ, ବିଶେଷ ଫାଇଟିଂ ନାହିଁ। ଭଗବାନ ଶ୍ରୀକୃଷ୍ଣ ସବୁବେଳେ ଫାଇଟିଂ କରିକି ସେ ଲୋକକୁ ସାହାଯ୍ୟ କରିଛନ୍ତି। ଚୈତନ୍ୟ ମହାପ୍ରଭୁ ତା ନା, ଏ ଦୁଇଟି ଜିନିଷ ତାଙ୍କର ଲୀଳାରେ, ନିଜେ ଲୋୟର ପୋଜିସନ ନେବେ, ଆଉ ଅପରାଧକୁ ଖ୍ୟାଳନ କରିବେ, ରସର ଅଧିକାର ଦେଇଦେବେ। ଆଉ ଚୈତନ୍ୟ ଚରିତାମୃତରେ ମହାପ୍ରଭୁ ଯେତେବେଳେ ଶୁଣିଦେଲେ ଏ କଥା, କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ସେ ମୁକ୍ତିପଦକୁ ଭକ୍ତିପଦ କରୁ ଚୈତନ୍ୟ ମହାପ୍ରଭୁ ଆଲିଙ୍ଗନ କଲେ, କହିଲେ ଭଟ୍ଟାଚାର୍ଯ୍ୟ ବାହ ତୁମେ ଅଧିକାର, ଅଧିକାର ସିଏ ଦେଲେ। ଏବଂ କ'ଣ କହୁଛନ୍ତି ନା, ଜେଇ ଭଟ୍ଟାଚାର୍ଯ୍ୟ ପଡ଼େ ପଡ଼ାଏ ମାୟାବାଦ, ଲୋହାକେ ଯାବତ ସ୍ପର୍ଶ ହେ ମା। ସ୍ପର୍ଶମଣି, ଗୌର କରୁଣାକୁ ସମସ୍ତେ ଅନୁଭବ କରିପାରିବେନି। ଗୌରାଙ୍ଗ ମହାପ୍ରଭୁଙ୍କର ଉଦାରତା, ଗୌରାଙ୍ଗ ମହାପ୍ରଭୁଙ୍କର ଗୌରାଙ୍ଗତ୍ୟରେ ଭଜନ, ଗୌରପ୍ରିୟଙ୍କର ଆନୁଗତ୍ୟ, ଏଇଟା ଅନୁଭବ ଲୋକ କହିବେ। ଆଉ ସେଥିପାଇଁ ଚୈତନ୍ୟ ମହାପ୍ରଭୁଙ୍କର ଭଟ୍ଟାଚାର୍ଯ୍ୟଙ୍କ ପ୍ରତି କରୁଣା ହେଇଗଲା ପରେ କାଶୀ ମିଶ୍ର ପ୍ରଥମେ ଆକର୍ଷଣ ହେଲେ, ଆରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଯିଏ ମାୟାବାଦମାନଙ୍କର ଦକ୍ଷ ମାୟାବାଦ, ସେ ଆଜି କ'ଣ ହରେ କୃଷ୍ଣ ମହାମନ୍ତ୍ର ଜପ କଲାଣି, ତିଳକ କଲାଣି। ତାପରେ କାଶୀ ମିଶ୍ର ଆସିଲେ, ତାପରେ ପୁରୀର ସମସ୍ତ ପଣ୍ଡିତମାନେ ମହାପ୍ରଭୁଙ୍କର ଅନୁଗତ ହେଲେ। କିନ୍ତୁ ଏଇ ଯେ ଭଟ୍ଟାଚାର୍ଯ୍ୟ ପଢ଼େ ପଢ଼ାଏ ମାୟାବାଦ, ଯେ ମାୟାବାଦ ପଢ଼ୁଥିଲେ ପଢ଼ାଉଥିଲେ, କିନ୍ତୁ ଚୈତନ୍ୟ ମହାପ୍ରଭୁ ଦେଖନ୍ତୁ ତାଙ୍କର ଅନ୍ତରକୁ। ମୁଁ ଆପଣଙ୍କୁ ଦୁଇଟିର ଉଦାହରଣ ଦେଉଛି, ତୁଳନା ଦେଉଛି। ଜଣେ ଜ୍ଞାନୀର ଅନ୍ତରୁ କିଭଳି ପରିବର୍ତ୍ତନ କରୁଛନ୍ତି, ଜଣେ ଗୁରୁର ଅନ୍ତରୁ କିଭଳି ପରିବର୍ତ୍ତନ କରୁଛନ୍ତି, ଆଉ ଜଣେ ପତିତର ଅନ୍ତରୁ କିଭଳି ପରିବର୍ତ୍ତନ କରୁଛନ୍ତି, ତିନୋଟି କଥା ଆମେ ଶୁଣିବା। କେତେ ବଡ଼ ଜ୍ଞାନୀ, ଶାସ୍ତ୍ରାର୍ଥ କଲେ ନା ମହାପ୍ରଭୁ, ବେଶୀ ଯୁକ୍ତି କଲେ ନା। ସାଧାରଣ ଆମେ ଯୁକ୍ତି କଲାବେଳେ ଯେଭଳି ତର୍କ ଲାଗନ୍ତି, ନାହିଁ ମହାପ୍ରଭୁ ଦିନତାରେ କାଟିଦେଲେ ସବୁ ଜିନିଷ। ପ୍ରୀତିପୂର୍ଣ୍ଣ ବ୍ୟବହାର, କାହାର ଅନ୍ତରରେ କଷ୍ଟ ଦେବେନି, କିନ୍ତୁ ଅପରାଧକୁ କ୍ଷୟ କରିକି ତାକୁ ରସର ଅଧିକାର ଦେଇଦେଲେ। କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ଲୁହାକେ ଯାବତ ସ୍ପର୍ଶୀ ହେମ ନାହିଁ କରେ, ଯଦି ସ୍ପର୍ଶମଣି ଯେ ପର୍ଯ୍ୟନ୍ତ ଲୁହାକୁ ଛୁଇଁକି ସୁନା ନ କରିଛି, ସେ ପର୍ଯ୍ୟନ୍ତ ସ୍ପର୍ଶମଣି କେହି ଚିହ୍ନିପାରିବେ, କେହି ଚିହ୍ନିପାରିବେ। ଚୈତନ୍ୟ ମହାପ୍ରଭୁ ସେୟା, ଆଉ ଚୈତନ୍ୟ ମହାପ୍ରଭୁଙ୍କ ଧାମ ସେୟା, ନିତ୍ୟାନନ୍ଦ ପ୍ରଭୁ ସେୟା କହୁଛନ୍ତି। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ସେୟା ନୁହନ୍ତି, ଭଗବାନ ଶ୍ରୀକୃଷ୍ଣ ଦାମ୍ଭିକ ଲୋକକୁ ନିଜ ପାର୍ଶ୍ୱଦ। ଆମେ ଗୋଟେ ଲୀଳା ଶୁଣିବା, ଅର୍ଜୁନ କେତେବାର ଠକିଲେଣି, କିନ୍ତୁ ମହାପ୍ରଭୁ ଦୁଇଟି କଥାକୁ ନେଇକି ଆଲୋଚନା ହେଉଛି। ମହାପ୍ରଭୁ ଯାହାକୁ ଶୋଧନ କରିବେ, ତା ଅନ୍ତରରେ କଦାପି ଦୀନତା ଭାବର ଭାବନାଟା କ୍ଷୟ ହେବନି, ସେ ରସର ଅଧିକାର ପାଇଗଲେ। କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ସେ ଲୀଳାର ନାହିଁ। ବାରମ୍ବାର ଆପଣ ଦେଖିବେ, ଭଗବାନ ବହୁ ଦଣ୍ଡ ଦେଇ ବହୁ ଲୀଳା କରି କଲାପରେ ସୁଦ୍ଧା ପୁଣି ଅନ୍ତରରେ ଆସିବ। ଅର୍ଜୁନ ବହୁବାର ଠକିଲେଣି, ମୋ ଭଳିଆ ଯୋଦ୍ଧା କେହି ନାହାନ୍ତି। ଭଗବାନ ଶ୍ରୀକୃଷ୍ଣ କହିଲା, ଆରେ ୟାର ତ ବହୁତ ବଡ଼ ଦମ ହେଇଗଲାଣି, ପୁଣି ବି ଗର୍ବ ଆସିଲାଣି। କ'ଣ ଗର୍ବ ନା, ଯୁଦ୍ଧ ତାର ଗର୍ବ, କିନ୍ତୁ ମୁଁ ସବୁବେଳେ ତାକୁ ଠକେଇଛି, ବର୍ତ୍ତମାନ ତା ସହିତ ମୁଁ ବି ଠକିବି, ଦେଖେଇବି, ଦେଖ ମୋଠାରୁ ବି ଆହୁରି ମୋର ବଡ଼ ଭକ୍ତ ଅଛନ୍ତି, ଯିଏ ପ୍ରଭାବଶାଳୀ ଯୁଦ୍ଧାଶାଳୀ। ଭଗବାନ ଶ୍ରୀକୃଷ୍ଣ ଯୁଧିଷ୍ଠିର ମହାରାଜଙ୍କର ଅଶ୍ୱମେଧ ଯଜ୍ଞର ରଥ ଛଡ଼ାଯାଇଛି, ଦାୟିତ୍ୱରେ କିଏ ଅଛନ୍ତି ନା, ଭଗବାନ ଶ୍ରୀକୃଷ୍ଣ ଆଉ ଅର୍ଜୁନ। ରଥର ଉପରେ ମସ୍ତକରେ ଲେଖାଯାଇଛି, ଘୋଡ଼ାର ମସ୍ତକରେ ଲେଖାଯାଇଛି, ଅଶ୍ୱର ମସ୍ତକରେ, ଇଏ ଅଶ୍ୱମେଧ ଯଜ୍ଞ ଘୋଡ଼ା ଯୁଧିଷ୍ଠିର ମହାରାଜଙ୍କର। ସେଣେ ମୟୂରଧ୍ୱଜ ସିଏ କ'ଣ କରୁଛନ୍ତି ନା, ସିଏ ବି ଅଶ୍ୱମେଧ ଯଜ୍ଞ କରୁଛନ୍ତି, ତାଙ୍କର 7 ଅଶ୍ୱମେଧ ଯଜ୍ଞ ପୂର୍ଣ୍ଣ ହେଇଗଲାଣି, 8 ଅଶ୍ୱମେଧ ଯଜ୍ଞର ଘୋଡ଼ାକୁ ଛାଡ଼ିଛନ୍ତି। କାହା ତାଙ୍କ ଘୋଡ଼ାର ଦାୟିତ୍ୱରେ, ଅଶ୍ୱର ଦାୟିତ୍ୱରେ କିଏ ଅଛନ୍ତି ନା, ତାଙ୍କର ପୁତ୍ର ତାମ୍ରଧ୍ୱଜ ଏବଂ ମନ୍ତ୍ରୀ, ତାଙ୍କର ଜଣେ ମନ୍ତ୍ରୀ ସେ ବି ଅଛନ୍ତି, ବହୁଳ ଧ୍ୱଜ ତାଙ୍କ ମନ୍ତ୍ରୀ, ଦୁଇ ଜଣ। କିନ୍ତୁ ଦୁଇ ଜଣ ଯେତେବେଳେ ପିତାଣ ଅଶ୍ୱମେଧ ଯଜ୍ଞ ଆରମ୍ଭ କରିସାରିଲେଣି, ଅଶ୍ୱ ଛଡ଼ା ହେଇଛି, ଯେତେବେଳେ ଗଲେ ସେ ଦେଖିଲେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ ତ ପଛରେ ଅଛନ୍ତି, ଅଶ୍ୱ ଆଗେ ଆଗେ ଯାଉଛି, କିଛି ସୈନ୍ୟମାନେ ଅଛନ୍ତି। ତାମ୍ରଧ୍ୱଜ ପଠେଇଲେ ମୟୂରଧ୍ୱଜଙ୍କର ପୁତ୍ର, ଯାହା ଦେଖି ଆସିବ କ'ଣ ଅଶ୍ୱର ମସ୍ତକରେ ଲେଖା ହେଇଛି, ସେ ପଢ଼ିଲେ ଏ ଯୁଧିଷ୍ଠିର ମହାରାଜଙ୍କର ରାଷ୍ଟ୍ରୀୟ ଯଜ୍ଞର ଅଶ୍ୱ, ଯଦି କେହି ଅଶ୍ୱକୁ ଅଟକେଇ ଯୁଦ୍ଧ କରିବା ପାଇଁ ଚାହେଁ ତାହେଲେ ଅଟକେଇ, ତାମ୍ରଧ୍ୱଜ ସାଙ୍ଗେ ସାଙ୍ଗେ ରଖିଦେଲେ, କହିଲେ ଯାହା ହଉ ଅଶ୍ୱକୁ ଅଟକେଇ ଦେଲେ ମୁଁ ଭଗବାନ କୃଷ୍ଣଙ୍କୁ ଦର୍ଶନ ପାଇବି, ରଖିଦେଲେ। ଏଣେ ତାଙ୍କର ଅଶ୍ୱ ଯାଉଛି, ତାଙ୍କ ଅଶ୍ୱକୁ ଅଟକେଇ ଦେଲେ, ଆଉ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ ଯେଉଁ ଯୁଧିଷ୍ଠିର ମହାରାଜଙ୍କ ଅଶ୍ୱ ଦାୟିତ୍ୱରେ ତାଙ୍କୁ ଅଟକେଇ ଦେଲେ, ଅର୍ଜୁନ କହିଲେ ଛାଡ଼ିଦିଅ ରଥ, ଅଶ୍ୱକୁ ଛାଡ଼ିଦିଅ, ମୁଁ ଯୁଦ୍ଧ ହବ, ହଁ ଯୁଦ୍ଧ ତ ହବ, କିଛି ଅସୁବିଧା ନାହିଁ, ଚାଲ ଯୁଦ୍ଧ। ଭଗବାନ ଲୀଳାଟି କାହିଁ କରୁଛନ୍ତି ନା, ଅର୍ଜୁନର ଗର୍ବକୁ ଭାଙ୍ଗିବା ପାଇଁ। ଏ ଲୀଳା ବିଶେଷ ହେଇପାରେ, ଆମେ କରୁଣାର ବିଶେଷ ଦେଖିବା। ଅର୍ଜୁନ ଆଉ ଭଗବାନ ଶ୍ରୀକୃଷ୍ଣ ଚୁପଚାପ ରହିଲେ, କହିଲେ ଠିକ ଅଛି, ଦୁଇ ଜଣ ତାଙ୍କର ଫାଇଟିଂ ଲାଗୁ, ମୁଁ ବସିକି ଦେଖେ। ଭଗବାନ ଠିଆ ହେଲେ, ଦୀର୍ଘ 7 ଧରି ଅର୍ଜୁନ ଆଉ ତାମ୍ରଧ୍ୱଜଙ୍କର ଯୁଦ୍ଧ ଚାଲିଛି, 7 ଚାଲିଗଲାଣି, କିନ୍ତୁ 7 ଭିତରେ କେହି କାହାକୁ ଜୟ କରିପାରୁନା, କେହି କାହାକୁ ଜୟ କରିପାରୁନା। ଭଗବାନ ଶ୍ରୀକୃଷ୍ଣ ଦେଖିଲେ ସାତ ଦିନ ହେଇଗଲାଣି, ଅର୍ଜୁନ ଟିକେ ହାଲିଆ ହେଇଗଲାଣି ଚକ୍ର ଚଲେଇ। ଭଗବାନ ଶ୍ରୀକୃଷ୍ଣଙ୍କର ଚକ୍ର ଗୋଟିଏ ଚକ୍ର ପ୍ରଭୁ ଚକ୍ର ଛାଡ଼ିଛନ୍ତି, ଲକ୍ଷ ଲକ୍ଷ ସୈନିକ ତାମ୍ରଧ୍ୱଜଙ୍କର ପଡ଼ିଗଲେ ତଳେ। ତାମ୍ରଧ୍ୱଜ ହସିଲେ, କହିଲେ ବାହ ପ୍ରଭୁ ବହୁତ ସୁନ୍ଦର କାମ କଲେ ମୋ ସୈନ୍ୟମାନଙ୍କୁ ମାରି। ଅର୍ଜୁନ ଆଶ୍ଚର୍ଯ୍ୟ ହେଉଛନ୍ତି, ଆରେ ୟାର ଏତେ ସୈନ୍ୟ ମରିଗଲେଣି କ'ଣ ହସିକି ଆନନ୍ଦରେ ବୀରତା ପ୍ରକାଶ କରୁଛି। ଭଗବାନ କହିଲେ ତାମ୍ରଧ୍ୱଜ ଏଇଟା ବୀରତାର ପ୍ରକାଶ ନାହିଁ, ଯୁଦ୍ଧ କର। ଭଗବାନ ପୁଣି ଚକ୍ରକୁ ଆଣିକି ଚଲେଇବା ପାଇଁ ଚାହୁଁଛନ୍ତି, ତାମ୍ରଧ୍ୱଜ କିନ୍ତୁ ପ୍ରଭୁ ଟିକେ ଅପେକ୍ଷା କର, ମୁଁ କାହିଁକି ହସି ଜାଣିଛନ୍ତି, ଏତେ ଯେଉଁ ସୈନ୍ୟମାନେ ଥିଲେ ଆପଣଙ୍କୁ ଦେଖିବା ପାଇଁ, ଆପଣଙ୍କ ରୂପକୁ ଦେଖିବା ପାଇଁ ଏମାନେ ବ୍ୟବଧାନ ଥିଲେ, ଆପଣ ଆମ ଭିତରେ ଏମାନେ ଚାଲିଗଲେ ନା, ବର୍ତ୍ତମାନ ମୁଁ ଆପଣ ଖୋଲା ଖୋଲି ଭାବରେ ଦେଖିପାରିବି। ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ନାଇଁ 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 ନାଇଁ, ସେ ଏଇ ଏଠି ସମାଧାନ ନାହିଁ, ଏଠି ସାମନୀତି ନାହିଁ, ଏଠି ଯୁଦ୍ଧ ଅଛି, ତୁମେ ଅଶୁ ଅଟକିଛ ମାନେ ଯୁଦ୍ଧ ହବ। ମୁଁ ବର୍ତ୍ତମାନ ଅସ୍ତ୍ର ଚଲେଇବି କାରଣ ମୋର ସଖା ବର୍ତ୍ତମାନ ପରାସ୍ତ ହେଇଗଲେଣି। ଯେତେବେଳେ ଚକ୍ରକୁ ଧରିବା ପାଇଁ ଯାଉଛନ୍ତି, ବାମ ହାତରେ ଯାଇକି ଧରିନେଲେ ମୟୂରଧ୍ୱଜ ଏ ତାମ୍ରଧ୍ୱଜ, ଆଉ ଡାହାଣ ହାତରେ ଭଗବାନଙ୍କର ଚରଣ ପାଣି ନିଜ ମୂର୍ତ୍ତାରେ ଥୋଇଦେଲେ। କହିଲେ ମାରିବେ ତ ଠିକ୍ ଅଛି, ପାରନ୍ତି ଭଗବାନଙ୍କର ଚରଣ ନେଇ ଯେ ମସ୍ତକର ରଖିଲେଣି, କ'ଣ କରିବି ନା। ଅର୍ଜୁନ ଏଇ ସମୟରେ ଦେଖୁଛି, କହିଲେ ଏଇଟା ଗୋଟେ ସୁଯୋଗ, ଭଗବାନ ଛାଡ଼ିଦେଲେ ଅର୍ଜୁନଙ୍କୁ, ଲଗା ଏଥର ଏବେ ବାଣ, ତାକୁ ତୁମେ ପାରିବୁନୁ, ଭଗବାନ ଅର୍ଜୁନଙ୍କୁ ପରାସ୍ତ କରିବେ। ଅର୍ଜୁନ ଯେତେବେଳେ ବାଣ ଲଗାଉଛନ୍ତି, ଅର୍ଜୁନଙ୍କର ସମସ୍ତ ବାଣଙ୍କୁ ଅଟକେଇଦେବେ ଗୋଟିଏ ବାଣରେ। ଭଗବାନ ଚରଣ କମଳକୁ ମସ୍ତକ ରଖିସାରିଲା ପରେ ବାଣରେ ଅଟକେଇଦେଲେ, ଅଟକେଇ ଦେଇଦେଲେ ଭଗବାନ ଶ୍ରୀକୃଷ୍ଣ କ'ଣ କରୁଛନ୍ତି ନା, ଜବରଦସ୍ତି ଚକ୍ରରେ ତାଙ୍କୁ ଠେଲିବା ପାଇଁ, ଏ ଚକ୍ର ଧରିଛନ୍ତି ତ, ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ଛାଡ଼ୁନାହାନ୍ତି, ଅର୍ଜୁନ ପାଖକୁ ଚାଲି ଆସିଲେଣି, ଅସ୍ତ୍ର ପରାସ୍ତ ହେଇଗଲା ଅର୍ଜୁନଙ୍କର। ତେଣୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଧକ୍କା ମାରିକି ମାରିବା ପାଇଁ ଚାହୁଁଛନ୍ତି। ଭଗବାନ ଶ୍ରୀକୃଷ୍ଣ କ'ଣ ଧକ୍କା ମାରିବେ, ଧକ୍କା ମାରିକି ପଡ଼ିଲା ବେଳେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ ଦୁଇ ଜଣଙ୍କୁ ଟାଣି ନେଲେ, ଦୁଇ ଜଣ ମୂର୍ଚ୍ଛା ହେଇକି ପଡ଼ିଛନ୍ତି। ଇଏ ମଣିପୁରର ଘଟଣା, ମଣିପୁରକୁ ଆସି ଦୁଇ ଜଣଙ୍କର ଅଶ୍ୱ ଭେଟ ହେଲା ମଣିପୁରରେ। ମହାରାଜ ସୀତାନ ମହାରାଜ ଯେମିତି କୁହନ୍ତି, ଆମେ ବବ୍ରୁ ଭାନଙ୍କର ବୀର, ଆଉ ପ୍ରକୃତରେ ଦେଖନ୍ତୁ ଛୋଟିଆ ଷ୍ଟେଟ୍, ଲୋକ ସଂଖ୍ୟା ବହୁତ କମ୍, କିନ୍ତୁ ସେମାନେ ଗଭର୍ଣ୍ଣମେଣ୍ଟକୁ ଡରେଇକି ରଖିଛନ୍ତି। ମୁଁ ଥିଲା ଗୋଟେ ଦେଖିଛି, ପୋଲିସମ୍ୟାନ ବି ଡର, ଭାରି ସୌର୍ଯ୍ୟ ବୀର୍ଯ୍ୟ ସେ ଲୋକମାନଙ୍କର, ମଣିପୁର ଲୋକମାନଙ୍କର, ଆଉ ବହୁତ ୟୁନିଟ୍, ଛୋଟିଆ ଷ୍ଟେଟ୍, କେହି ସିଗାରେଟ୍ ଖାଇପାରିବେନି, କୌଣସି ଜାଗାରେ ଇଂଲିଶ ପଢା ଯାଇପାରିବନି, ତାଙ୍କ ନିୟମ ସମସ୍ତେ ମାନୁଛନ୍ତି, ଯିଏ ନମାନେ ତାକୁ ଫାଇଟିଂ କରିବେ। ଇଏ ମଣିପୁରର ଘଟଣା, ଦୁଇ ଜଣ ଆସିକି ପହଞ୍ଚିଗଲେ, ଦୁଇ ଜଣ ମୂର୍ଚ୍ଛା ହେଇକି ପଡ଼ିଛନ୍ତି, ରଥକୁ ଅଶୋକକୁ ଧରିଲେ କିଏ, ତାମ୍ରଧ୍ୱଜ, କହିଲେ ବହୁଳଧ୍ୱଜ ତାଙ୍କ ମନ୍ତ୍ରୀକୁ, ଚାଲ ଇଏ ଦୁଇ ଜଣ ପଡ଼ିଥାନ୍ତୁ। ଭଗବାନ ଶ୍ରୀକୃଷ୍ଣ ଆଉ ଅର୍ଜୁନ ମୂର୍ଚ୍ଛା ହେଇକି ପଡ଼ିଛନ୍ତି, ଭଗବାନ ଲୀଳା କରି ଦେଖାଉଛନ୍ତି, ଅର୍ଜୁନ ତୁମେ କି କହୁଛ, ତୁମେ ବୀର ବୋଲି ଦେଖ, ମୁଁ ବି ପରାସ୍ତ ହେଇଯାଉଛି, ଏମିତି ବୀର ଅଛନ୍ତି। ଯେତେବେଳେ ଫେରିଲେ ପିତା ଦେଖିଦେଲେ, ଆଉ ଗୋଟେ ଅଶୋକ ଧରିକି ଆସିଛନ୍ତି, କହିଲେ ବାପା ଇଏ ଅଶୋକ କେଉଁଠି ଆଣିଲ ନା, ଇଏ ଯୁଧିଷ୍ଠିର ମହାରାଜଙ୍କର ଅଶ୍ୱମେଧ ଯଜ୍ଞର ଅଶ୍ୱ, କୃଷ୍ଣ ଅର୍ଜୁନ ତାଙ୍କୁ ସୁରକ୍ଷାରେ ଥିଲେ, ମୁଁ ତାଙ୍କୁ ପରାସ୍ତ କରି ତାଙ୍କୁ ମୂର୍ଚ୍ଛିତ କରି ମୁଁ ମଣିପୁରରେ ପକେଇ ଦେଇଛି, ମୁଁ ଆସିଛି। ମୟୂରଧ୍ୱଜ ପାଗଳ ହେଇଗଲେ, କହିଲେ ତୁ ଭଗବାନ ଶ୍ରୀକୃଷ୍ଣଙ୍କୁ ମୂର୍ଚ୍ଛା ମାରିକି ପକେଇ ଦେଇକି ଆସି ମୋ ପାଖରେ ବୀରସୁରତା ଦେଖାଉଛୁ, ଆରେ ମୁଁ ଯଜ୍ଞ ତ ତାଙ୍କ ପାଇଁ କରୁଛି, ମୋର ଯଜ୍ଞ ଏଇଠି ରହିଲା। ମୟୂରଧ୍ୱଜ ଉଠିକି ଚାଲିଲେ ମଣିପୁର ଯାତ୍ରା କଲେ, ଭଗବାନ କୃଷ୍ଣ ଆଉ ଅର୍ଜୁନଙ୍କୁ ଦେଖିବା ପାଇଁ। ପୁତ୍ର ଅନୁତାପ କରୁଛନ୍ତି, କିନ୍ତୁ ଯେତେବେଳେ ମଣିପୁରକୁ ଆସିକି ପହଞ୍ଚିବେ, ତା ପହଞ୍ଚିବା ପରେ ଭଗବାନ ଶ୍ରୀକୃଷ୍ଣଙ୍କର ମୂର୍ଚ୍ଛା ଭାଙ୍ଗିଲା, ଅର୍ଜୁନ ଉଠିଲେ, କହିଲେ ବାପା ଉଠ, ବସିଲେ। ଭଗବାନ ଶ୍ରୀକୃଷ୍ଣ ଖାଲି ଗୁଣଗାନ କଲେ, କାହାର, ମୟୂରଧ୍ୱଜର, ତାମ୍ରଧ୍ୱଜର। ଅର୍ଜୁନ ସେଠି ବୁଝିପାରିଲା, ଆରେ କହିଲେ ଦେଖିଲେ ତ ଅର୍ଜୁନ କେମିତି ଅବସ୍ଥା ଆମ ଦୁଇ ଜଣଙ୍କର ହେଲା। ଅର୍ଜୁନ କହିଲେ ପ୍ରଭୁ କାହିଁକି ଏମିତି କଲେ, ଯେ ଜଗତର କର୍ତ୍ତା ଯାହାଙ୍କ ଇଚ୍ଛାରେ ମୁଁ ତ ବହୁତ ଲୀଳା ଦେଖିଛି, ଏମିତି କାହିଁକି କଲେ। ଅର୍ଜୁନ ବୁଝିପାରେ, କହିଲେ ପ୍ରଭୁ ମୁଁ ବୁଝିପାରେ, ଆପଣଙ୍କୁ ଯିଏ ମୂର୍ଚ୍ଛା ମାରିକି ପକେଇଦେଲା ମାନେ ସେ ଆପଣଙ୍କ ଶକ୍ତି ବିନା କାମ ହେଇ। କିନ୍ତୁ ଚୈତନ୍ୟ ମହାପ୍ରଭୁ କହିଲା, ଏଠି କହିବାର ତାତ୍ପର୍ଯ୍ୟ ଏଇଭଳି ବାରମ୍ବାର ବାରମ୍ବାର ହୁଏ ଲୀଳା, ଦମ୍ଭ ଆସିକି ପହଞ୍ଚିବ ଅର୍ଜୁନର ଦମ୍ଭଙ୍କୁ, ଅର୍ଜୁନର ଗର୍ବକୁ ଭାଙ୍ଗିବା ପାଇଁ। କିନ୍ତୁ ଚୈତନ୍ୟ ମହାପ୍ରଭୁ ଥରେ ଗୋଟିଏ ଜୀବର ଅପରାଧକୁ ଦୂର କରି ପାତ୍ରକୁ ସଜାଡ଼ି ରସ ଦେଇଛନ୍ତି ଥରେ, ତାକୁ ତାର ଦିନତ ଭାବ ସବୁଦିନ ପାଇଁ ହିଁ ରହିବ, ସବୁଦିନ ପାଇଁ। ଆମେ ଶୁଣୁଥିଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କର ବ୍ରହ୍ମାନନ୍ଦ ସରସ୍ୱତୀ ଗୁରୁତୁଲ୍ୟ, ଦେଖନ୍ତୁ କେତେ ସୁନ୍ଦର ଭାବରେ ତାଙ୍କର ଗର୍ବକୁ ଦମ୍ଭକୁ ଭାଙ୍ଗିଦେବେ। ଭଗବାନ ଶ୍ରୀକୃଷ୍ଣ ତା କରିବେ, ବହୁତ ଡାଇଲଗ୍ ମାରିବେ, ଚକ୍ର ଚଲାଇବେ, ତାଙ୍କୁ ପୁରା ବହୁତ କିଛି କରିବେ, ଦେଖୁନାହାନ୍ତି। ଦୁର୍ଯ୍ୟୋଧନର ଦମ୍ଭକୁ ଭାଙ୍ଗିବା ପାଇଁ ବିଶ୍ୱରୂପ ବି ଦେଖେଇଲେ, କିନ୍ତୁ ଚୈତନ୍ୟ ମହାପ୍ରଭୁ ସେଠି ଥିଲେ ଦୁର୍ଯ୍ୟୋଧନ ପାଗଳ ପଡ଼ିଥାନ୍ତେ, ବାବା ତୁ ଯାହା କରୁଛୁ କର, ମୋ ପାଣ୍ଡବମାନଙ୍କୁ ଛାଡ଼ିଦେ। ଆଉ ଚୈତନ୍ୟ ମହାପ୍ରଭୁ ସିଏ ତ ନିଜେ କୃଷ୍ଣ ତ ନିଜେ ଚୈତନ୍ୟ ମହାପ୍ରଭୁ, କିନ୍ତୁ ଆଶ୍ରୟ ଜାତୀୟ ଭାବକୁ ଯେଉଁ ରଖିଛନ୍ତି ଅନ୍ତର ଭିତରେ, ଭକ୍ତ ଭାବକୁ ଯେଉଁ ଅନ୍ତର ଭିତରେ ରଖିଛନ୍ତି, ତାଙ୍କର କାରୁଣ୍ୟତା ପ୍ରକାଶ ପାଇଛି। କିନ୍ତୁ ସେଇ ଯେଉଁ ଆଶ୍ରୟ ଜାତୀୟ ଶକ୍ତିଟା ରାଧାରାଣୀଙ୍କ ହସ୍ତରେ ଥିଲା, ସେଥିପାଇଁ ରାଧାରାଣୀ ସର୍ତ୍ତ କରିକି ଦେଉଥିଲେ, କିନ୍ତୁ ସେ ତ ରାଧାକୃଷ୍ଣ ଏକ ବିଗ୍ରହ ହେଲେ ନା, ସେଥିପାଇଁ ସେ କୌଣସି ଜୀବକୁ କଷ୍ଟ ଦେବେ ନା, ନିଜେ କଷ୍ଟ ସହି ନେବେ, କିନ୍ତୁ ତାର ପାତ୍ରକୁ ସଜାଡ଼ିକି ରସର ଅଧିକାର ଦେବେ। ଯାହା ଆମେ ଶୁଣୁଥିଲେ ନିତ୍ୟାନନ୍ଦ ପ୍ରଭୁଙ୍କର ମୁଖରୁ ଜୀବ ଗୋସ୍ୱାମୀଙ୍କ ପ୍ରତି ଉକ୍ତି, ଗୌରଙ୍କର କରୁଣା ଏହା, ଗୌର ଧାମର କରୁଣା ଏହା, ଗୌରଗତ ପ୍ରାଣ ପରମ୍ପରାରେ ଆଗତ ଗୌରଗତ ପ୍ରାଣ ବୈଷ୍ଣବମାନଙ୍କର, ଏଟା ଭାବ ତାଙ୍କର, ଏଇଟା ସ୍ୱଭାବ। ବ୍ରହ୍ମାନନ୍ଦ ସରସ୍ୱତୀ ମହାପ୍ରଭୁ ତାଙ୍କୁ ଗୁରୁ ବୋଲି ମାନନ୍ତି, ବହୁତ ବୟସ୍କ। କିନ୍ତୁ ସିଏ କ'ଣ କରନ୍ତି, ମୃଗ ଚର୍ମ ପିନ୍ଧନ୍ତି। ଆପଣ ଯଦି ଭାଗବତରେ ପଢ଼ିବେ ସନ୍ନ୍ୟାସୀର ଧର୍ମ, ସନ୍ନ୍ୟାସୀ କ'ଣ କ'ଣ ପିନ୍ଧିବ, ତା ଭିତରେ ମୃଗ ଚର୍ମ ଅଛି, କମଣ୍ଡଳ ଧରିବ, ମୃଗ ଚର୍ମ ପିନ୍ଧିବ, ସବୁ ଅଛି। ବ୍ରହ୍ମାନନ୍ଦ ସରସ୍ୱତୀ ପିନ୍ଧିଛନ୍ତି, ଆଉ କହିଲେ ଚୈତନ୍ୟ ମହାପ୍ରଭୁ ଆସିକି, ପ୍ରଭୁ ବ୍ରହ୍ମାନନ୍ଦ ସରସ୍ୱତୀ ଆସିଛନ୍ତି, ସେ ଆପଣଙ୍କ ସାଙ୍ଗରେ ସାକ୍ଷାତ କରିବା ପାଇଁ ଚାହୁଁଛନ୍ତି। ପ୍ରଭୁ କହିଲେ ନାଇଁ 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 ନାଇଁ, ସେ ମୋର ଗୁରୁତୁଲ୍ୟ, ମୁଁ ତାଙ୍କ ନିକଟକୁ ଯିବି। ଦେଖ ମହାପ୍ରଭୁଙ୍କ ଶିକ୍ଷା କିଏ କହିଲେ, ଶ୍ରୀକୃଷ୍ଣ ନା ନା, ମୁଁ ତାଙ୍କ ନିକଟକୁ ଯିବି, ସେ ମୋର ଗୁରୁତୁଲ୍ୟ। ଆଚ୍ଛା, ଗୁରୁ ବୋଲି ମାନୁଛନ୍ତି, କିନ୍ତୁ ତାଙ୍କର ଯେଉଁ ରସର ଅଧିକାର, ଯେଉଁ ଭକ୍ତିରେ ଯେଉଁ ତ୍ରୁଟି ରହିଛି, ତାକୁ ଶୋଧନ କରିବେ କେମିତି, ଗୁରୁଙ୍କର କେମିତି ଶୋଧନ କରାଯିବ, କେତେ ଭଙ୍ଗି କରୁଛନ୍ତି ଦେଖ, କଷ୍ଟ ଦେବେନି କାହା ମନରେ। ସାଙ୍ଗରେ ଗଲେ, ସାଙ୍ଗରେ ମୁକୁନ୍ଦ ଯାଇଛନ୍ତି, କହିଲେ ମୁକୁନ୍ଦ ବ୍ରହ୍ମାନନ୍ଦ କେଉଁଠି ରହୁଛନ୍ତି, ଟିକେ ନେଇଚାଲ। ଗଲେ ବ୍ରହ୍ମାନନ୍ଦ ତାଙ୍କର ମୃଗ ଚର୍ମ ପିନ୍ଧିଛନ୍ତି, ମହାପ୍ରଭୁ ପଚାରୁଛନ୍ତି ବ୍ରହ୍ମାନନ୍ଦ କାହାନ୍ତି, ମହାପ୍ରଭୁଙ୍କ ଆଗରେ ଠିଆ ହେଇଛନ୍ତି ବ୍ରହ୍ମାନନ୍ଦ, କହୁଛନ୍ତି ମୁକୁନ୍ଦ ବ୍ରହ୍ମାନନ୍ଦ କାହାନ୍ତି। କହିଲେ ମୁକୁନ୍ଦ କହୁଛନ୍ତି ପ୍ରଭୁ ବା ଆପଣଙ୍କ ଆଗରେ ସେ ଠିଆ ହେଇଛନ୍ତି। କହିଲେ ନା ନା ନା, ତୁମର ଜ୍ଞାନ ନାହିଁ, ତୁମର ସେ ଜ୍ଞାନ ନାହିଁ ନା, କାହିଁକି ନା, ଇଏ ତ ମୃଗ ଚର୍ମ ପିନ୍ଧିଛନ୍ତି, ବ୍ରହ୍ମାନନ୍ଦ କେବେ ମୃଗ ଚର୍ମ ପିନ୍ଧିବେନି। ମହାପ୍ରଭୁ କହୁଛନ୍ତି ବ୍ରହ୍ମାନନ୍ଦ ପରି ଆଛେ ମୃଗ ଚର୍ମାମ୍ବର। ଜେନ ଦେଖି ନାହିଁ, ଦେଖିକି ନ ଦେଖିଲା ଭଳି ପଚାରୁଛନ୍ତି ଛଦ୍ମ କରି, ଏ ମୁକୁନ୍ଦ ମୁକୁନ୍ଦରେ ପୁଛେ କାହା ଭାରତୀ ଗୋସାଇଁ, ଭାରତୀ ଗୋସାଇଁ କେଉଁଠି ଅଛନ୍ତି କି, ଠିଆ ହେଇଛନ୍ତି ଭାରତୀ ଗୋସାଇଁ, ଚର୍ମ ପିନ୍ଧିଛନ୍ତି। କିନ୍ତୁ ମହାପ୍ରଭୁ ଦୁଃଖ ଲାଗୁଛି, ଆରେ ଚର୍ମଟା କାହିଁ, ମୃଗ ଚର୍ମ କାହିଁ ଧାରଣ କରିଛନ୍ତି, କିନ୍ତୁ ମହାପ୍ରଭୁ ଦୁଃଖ ପାଉଛନ୍ତି, କିନ୍ତୁ ତାଙ୍କର ଦମ୍ଭଟାକୁ କେମିତି କାଟୁଛନ୍ତି ଦେଖନ୍ତୁ। ମୁକୁନ୍ଦ କହୁଛନ୍ତି ପ୍ରଭୁ ଆପଣଙ୍କ ଆଗରେ ପା ସେ ଠିଆ ହେଇଛନ୍ତି। ପ୍ରଭୁ କହିଲେ ହେ ତୋର ଜ୍ଞାନ ନାହିଁ, ଚିହ୍ନିନୁ ନା କ'ଣ ବ୍ରହ୍ମାନନ୍ଦ ଭାରତୀଙ୍କୁ? ଆଉ ଗୋଟେ ବ୍ୟକ୍ତିଙ୍କୁ ତୁ କହୁଛୁ ବ୍ରହ୍ମାନନ୍ଦ ଭାରତୀ ବୋଲି? ବ୍ରହ୍ମାନନ୍ଦ ଭାରତୀ ନିଜେ ଶୁଣୁଛନ୍ତି, ଆରେ ମୋତେ କ'ଣ ଶ୍ରୀକୃଷ୍ଣ ଚୈତନ୍ୟ ଚିହ୍ନି ପାରୁନାହାନ୍ତି, ସେ ଜାଣିଛେ ପାରୁଛନ୍ତି, ଇଏ ତ ଚିହ୍ନେଇ ଦେଉଛନ୍ତି, ଏମିତି କାହିଁକି କହୁଛନ୍ତି? ବ୍ରହ୍ମାନନ୍ଦ ବୁଝିଗଲେ ସାଙ୍ଗେ ସାଙ୍ଗେ, ବ୍ରହ୍ମାନନ୍ଦ ଶୁନି ବ୍ରହ୍ମାନନ୍ଦ କହେ ହୃଦୟ ବିଚାର, ଶୁନି ବ୍ରହ୍ମାନନ୍ଦ କହେ ହୃଦୟ ବିଚାର, ମୋର ଗୌରଦତ୍ତ ପ୍ରାଣଙ୍କ ନିକଟରୁ ହରିକଥା ଶ୍ରବଣ କଲେ, ତାଙ୍କ ସଙ୍ଗ କଲେ ଆଗେ ଅନୁତାପ ଆସିବ। ଏଇ ଅନୁତାପ ହଉଛି ବୈରାଗ୍ୟର ବାପା। ବୈରାଗ୍ୟର ବାପା କିଏ? ଅନୁତାପ। ଦେଖନ୍ତୁ, ଏତେବେଳେ ତାହାଙ୍କୁ ଗୁରୁ ବୋଲି ସିଏ କହୁଥିଲେ, ନିଜେ ଦର୍ଶନ କରିବା ପାଇଁ ଆସିଲେ, କିନ୍ତୁ ସାଙ୍ଗେ ସାଙ୍ଗେ ତାଙ୍କର ଅନୁତାପ ଆସିଗଲା। ଦମ୍ଭ ଲାଗି ମୁଁ ଏଇ ଚର୍ମାମ୍ବର ପରିଛି। ଚର୍ମାମ୍ବର ପରିଲେ କେହି ଏଠି କହିଲେ ନା, ଭାଲ କହେ ଚର୍ମାମ୍ବର ଦମ୍ଭ ଲାଗି ପରି। ଠିକ କଥା ଶ୍ରୀକୃଷ୍ଣ ଚୈତନ୍ୟ କହୁଛନ୍ତି, ମୁଁ ଦମ୍ଭ ଲାଗି ଏଇଟା ପିନ୍ଧିଛି। ଅନ୍ତର ସାଙ୍ଗେ ସାଙ୍ଗେ ତାଙ୍କର ଅନୁତାପ ଚାଲି ଆସିଲା। ଯଦି କେହି ଗୌରଭକ୍ତ ହେଇକି ତାର ଅନୁତାପ ବସିଲେ ଭୁଲ କର୍ମ ପାଇଁ, ତା ଜାଣିବାକୁ ପଡ଼ିବ ମହାପ୍ରଭୁଙ୍କ ପ୍ରତି ତାର ପ୍ରେମ ନାହିଁ, ଭକ୍ତି ନାହିଁ। ଏ ମହାପ୍ରଭୁଙ୍କ କରୁଣାର ବୈଶିଷ୍ଟ୍ୟ, ସାଙ୍ଗେ ସାଙ୍ଗେ ଅନୁତାପ ଆସିବ। ଆଉ ଏ ଅନୁତାପ ହିଁ ତାର ଅନ୍ତରରେ ସଂସାର ପ୍ରତି ବୈରାଗ୍ୟ ସୃଷ୍ଟି କରେ। ସେ ବାପା ବାବା ଆଉ ସାଧୁ ସଙ୍ଗରେ ଏ ପଶ୍ଚାତାପ, କାରଣ ଏ ଯେଉଁ ବୈରାଗ୍ୟ କଥାରେ ବହୁତ ସୁନ୍ଦର କଥା ସେ ରଚନା କରିଛନ୍ତି। ସଂସାରରେ ଯେତେ ପଥ ଅଛି, ସାଧୁ ସଙ୍ଗକୁ ଜଣେ ଚାଲି ଆସିଲେ ପଶ୍ଚାତାପ କରିକି ଯେଉଁ ଆନନ୍ଦ ପାଇବ, ଯେଉଁ ବୈରାଗ୍ୟ ସୃଷ୍ଟି ହେବ, ବୈରାଗ୍ୟରେ କେବଳ ଶାନ୍ତି ମାନେ। ଆଉ ସବୁ ପଥ ହେଉଛି ଦୁଃଖ ପଥ, ସବୁଥିରେ ଭୟ ଅଛି। ଭର୍ତ୍ତୃହରି ଲେଖୁଛନ୍ତି ତାଙ୍କର ବୈରାଗ୍ୟ ଶତକରେ, ଭୋଗେ ରୋଗ ଭୟମ୍। ଆପଣ ଯଦି ଭୋଗ କରିବେ ରୋଗ ଭୟ, ଅଧିକା ଖାଇବେ ବାସ ବହୁତ କିଛି ଭୋଗ କରିବେ, ଭୋଗେ ରୋଗ ଭୟମ୍ କୁଲେ ଚ୍ୟୁତ ଭୟମ୍। କୁଳ, ଯଦି ପରିବାର ବେଶୀ ବଢ଼ିଲା, ପିଲା ଛୁଆ ବଢ଼ିଲେ, କି ଟଙ୍କା ବ୍ୟାଙ୍କ ବାଲାନ୍ସ ବଢ଼ିଲା, ଯାହା କିଛି କୁଳର ବସ୍ତୁ ବଢ଼ିଲା, ଚ୍ୟୁତ ଭୟ, ନଷ୍ଟ ହୋଇଯିବ କି, ଶଙ୍କା ଆଶଙ୍କା ରହିବ, ସେଥିରେ ବି ଭୟ। ଆଉ ବିତେ ନୃପାତ ଭୟମ୍, ଏ ଧନ ବଢ଼ିଗଲା ରାଜାକୁ ଭୟ, ଧନ ବଢ଼ିଗଲେ ଟ୍ୟାକ୍ସ ଲାଗିବ ତା ଭୟ। ବୈରାଗ୍ୟ ଗୌରାନୁଗତ ଭକ୍ତ ତାଙ୍କ ସଙ୍ଗ କରି ଯେଉଁ ପଶ୍ଚାତାପ ଆସିକି ଯେଉଁ ବିଷୟ ପ୍ରତି ଆମର ବୈରାଗ୍ୟ ଆସେ, ହରିଚରଣ ପ୍ରତି ଯେଉଁ ଅନୁରାଗ ଆସେ, ସେଥିରେ କେବଳ ଶାନ୍ତି। ଆଉ ମୌନେ ଦୈନ୍ୟ ଭୟମ୍, ଯଦି କିଏ କହିବେ ସଂସାର ଚଳିବା ବଡ଼ କଷ୍ଟ, କଥାବାର୍ତ୍ତା କଲେ ସବୁଆଡ଼ୁ ଅଡ଼ୁଆ ହେଉଛି, ମୁଁ ମୌନ ହେଇଯିବି, ମୌନ ହେଲେ ବି ଭୟ ଅଛି, ଦୈନ୍ୟ ଭୟ, ମୌନ ହେଇଗଲେ ଦିନ ତ ହବ, କୋର୍ଟ ନେଲେ ଯିଏ ବସିଯିବେ, କିଏ ଆପଣଙ୍କୁ କୁଟିଲେ ମାରିଲେ ବସିବା ପାଇଁ, କାହାକୁ ତ କିଛି କହିପାରିବେନି, ଏଣେ ଖାଇପାରିବେନି, କାହାକୁ ମାଗିପାରିବେନି, ମୌନ କରିଛ, ଦୈନ୍ୟ ଭୟ, ସବୁଥିରେ ଭୟ ସେ ଦେଖେଇଛନ୍ତି। ଆଉ ବଲେରିପୁ ଭୟମ୍, ଆପଣ କହିଲେ ମୁଁ ବଳବାନ ହେଇଗଲେ ମୋର ଡର ନାହିଁ, କହିଲେ ବଳବାନ ହେଲେ ଶତ୍ରୁକୁ ଭୟ, ଶତ୍ରୁ ଯଗିବ କିଏ ବଳବାନ ହେଲା ତାକୁ ମାରିବା। ବଲେରିପୁ ଭୟମ୍ ରୂପ ଜରା ଭୟମ୍, ଯଦି ରୂପବାନ ହେଲେ ବୁଢ଼ା ଅବସ୍ଥା ହେଉଛି ଭୟ, ଯିଏ ରୂପବାନ ହେଇ ସେ ଖାଲି ଦସ୍ତର ମୁହଁକୁ ଦେଖିବ, ଏହା ମୋର ଦେହ ଖରାପ ହେଇଗଲା, ଏହା ହେଇଗଲା, ତାହା ହେଇଗଲା, ତା ସ୍ୱର ପ୍ରତି ଆସ ତାକୁ ଜରା ହେଉଛି ଭୟ। ଶାସ୍ତ୍ରୀବାଦ ଭୟମ୍, କିଏ ଯଦି ଗୌରାନୁଗତ ପ୍ରଣାମ ହେଇକି ବହୁତ ଶାସ୍ତ୍ର ଜାଣିଛି ତା କି ଭୟ ରହିବ, କାହିଁକି ହେଲେ ତାର ବାଦ ଭୟ, ତା କାଳେ କେଉଁ ପଣ୍ଡିତ ଯଦି ସଭାରେ ଜୁଟିଲା ସେ ନାଗର ପାଣି ପିଇକି ଛାଡ଼ି ଆସିବ, ଧରିବ ଏଇ ଅନୁସାରେ ବିଷୟ ସିଏ ପାଠ ପଢିଛି, ତୁମେ ପାଠ ପଢିନଥିବ, ତୁମେ ଶାସ୍ତ୍ର ବଜାର ପଢିଗଲେ ସିଏ ତାଠୁ ଅଧିକା ଜାଣିଛି, ଲାଗିବ ବାଦ ଭୟ, ଯୁଆଡ଼େ ଯିବ ଖାଲି ଦେଖିବ ଡରିବ ସିଏ। ଶାସ୍ତ୍ରୀ ବାଦ ଭୟମ୍ ଗୁଣେ ଖଲା ଭୟମ୍, ଯଦି ବହୁତ ସୁନ୍ଦର ଗୁଣ ଆପଣଙ୍କ ନିକଟରେ ଅଛି ତା ଦେହରେ ବି ଭୟ ଅଛି, ଦୁଷ୍ଟ ଲୋକଟାକୁ ଦେଖିବେ ଇଏ ବେଶୀ ଭଲ ଗୁଣୀ ଲୋକ, ସେ ତୁମ ପଛରେ ଲାଗିବ। ସଂସାରର ସବୁ ପଥ ଭୟ, ସେ ଅନୁଭବୀ ତାଙ୍କର ସମାଧି, କୃଷ୍ଣ ଭକ୍ତ ସିଏ ଭର୍ତ୍ତୃହରି, ତାଙ୍କର ସମାଧି ମଥୁରାରେ ଅଛି, ଭର୍ତ୍ତୃହରିଙ୍କର ସମାଧି, ବଡ଼ ବୈରାଗ୍ୟ ଯାହା ଧର ସଂସାରକୁ ତ୍ୟାଗ କରିକି ପଳେଇବା ଧି ଏ ସଂସାର, ଭଗବାନ ମଥୁରାରେ ହିଁ ଭଜନ କରୁଥିଲେ, ଆଉ ବୈରାଗ୍ୟ ସପ୍ତ ସେ ରଚନା କରିଛନ୍ତି। କାଏ କୃତାନ୍ତ ଭୟମ୍, ଆଉ କାହା କଥା କୁହାଯିବ, ଏ ଶରୀରର ପ୍ରତି ବି ଭୟ ଅଛି, କ୍ୟା କୃତାନ୍ତ ଯମରାଜ, ସର୍ବମ୍ ବସ୍ତୁ ଭୟାନ୍ୟୁତମ୍ ଭୁବି, ଏଇ ଭୂପୃଷ୍ଠରେ ସବୁ ବସ୍ତୁ ହେଉଛି ଭୟମ୍, ନୃଣାମ୍ ବୈରାଗ୍ୟମ ଏବ ଅଭୟମ୍, ମନୁଷ୍ୟ ପାଇଁ କେବଳ ବୈରାଗ୍ୟ ହେଉଛି ଅଭୟ। କୃଷ୍ଣ ଭକ୍ତି ଆଉ ସଂସାର ବିଷୟ ପ୍ରତି ଭୋଗସ୍ପୁରା ତ୍ୟାଗ, ଯଦି ଗୌରାନୁଗତ ସାଧକ ଗୌରାନୁଗତ ସିଦ୍ଧ ଭକ୍ତଙ୍କ ଅନୁଗତିରେ ସାଧକ ବୈରାଗ୍ୟଜାତ କରିପାରିଲା ତାହାର ତା ଜୀବନ ଲାଭ, ମାନେ ସବୁଥିରେ ଭୟ। ସେଥିପାଇଁ ମୋ ଚୈତନ୍ୟ ମହାପ୍ରଭୁଙ୍କୁ ସାରଳମଠାଚାର୍ଯ୍ୟ ସ୍ତୁତି କଲେ ନା, ବୈରାଗ୍ୟ ବିଦ୍ୟା ନିଜ ଭକ୍ତି ଯୋଗମ ଶିକ୍ଷାର୍ଥମେକମ୍ ପୁରୁଷ ପୁରାଣ ଶ୍ରୀକୃଷ୍ଣ ଚୈତନ୍ୟ ଶରୀରଧାରୀ କୃପାମ ମୋଦି ଯଶ୍ୟସ୍ତମହଂ ପ୍ରଦତ୍ତେ, ହେ କୃପାର ସାଗର ମୁଁ ଆପଣଙ୍କୁ ପ୍ରଣାମ କରୁଛି, ଆପଣ ବୈରାଗ୍ୟ ବିଦ୍ୟାଟା ଏ ଭକ୍ତି ଯୋଗ, ଭକ୍ତି ଯୋଗ ମାନେ ବୈରାଗ୍ୟ ବିଦ୍ୟା। ମହାପ୍ରଭୁ ବ୍ରହ୍ମାନନ୍ଦ ଭାରତୀକି ଏଇ କଥା କହୁଛନ୍ତି, ବ୍ରହ୍ମାନନ୍ଦ ଭାରତୀଙ୍କର ଅନୁତାପ ସାଙ୍ଗେ ସାଙ୍ଗେ ଚାଲି ଆସିଲା, ବୈରାଗ୍ୟ ଚାଲି ଆସିଲା, ଠିକ୍ କଥା। ଏତେ ଦିନ ହେଲା ମୁଁ ଏଇ ମୃଗାମ୍ବର ପିନ୍ଧିଛି, ମୃଗ ଚର୍ମ ପିନ୍ଧିଛି, ମୃଗ ଚର୍ମ ପିନ୍ଧିଲେ କ'ଣ ଚର୍ମାମ୍ବର ପରିଧାନ ସଂସାର ନା ତରି, କେବଳ ବେଶ ପିନ୍ଧିଲେ କ'ଣ ମୁଁ ସଂସାରରୁ ପାର ହେଇଯିବି, କହିଲେ ମୁକୁନ୍ଦ ଟିକେ ମହାପ୍ରଭୁଙ୍କର ବହିରିବାସଟା ଆଣିଲ ଦେଖନ୍ତୁ, ମହାପ୍ରଭୁଙ୍କର କରୁନା, ସାଙ୍ଗେ ସାଙ୍ଗେ ପାତ୍ର ସଜାଡ଼ି ଦେଲେ, ଦିନଟା ଆସିଗଲା ସାଙ୍ଗେ ସାଙ୍ଗେ ବସ୍ତ୍ର ପରିବର୍ତ୍ତନ, ମହାପ୍ରଭୁଙ୍କର ଗୋଟେ ବହିବାସ ଆଣ ମୋତେ ପ୍ରସାଦ ବହିବାସ, ମହାପ୍ରଭୁ ତାଙ୍କ ଗୁରୁ ବୋଲି ମାନୁଛନ୍ତି, ସେ ଆଣିଲେ ମହାପ୍ରଭୁଙ୍କର ବହିବାସ ପିନ୍ଧିକି ମହାପ୍ରଭୁଙ୍କ ଆଗରେ ଠିଆ ହେଲେ, ଯେତେବେଳେ ମହାପ୍ରଭୁଙ୍କ ଆଗରେ ଠିଆ ହେଲେ ମହାପ୍ରଭୁ କ'ଣ ଦେଲେ, ଆମେ ନୁହଁ ଯେ ଆମେ ଗୋଟେ ଲୋକକୁ ପରାସ୍ତ କରିଦେଲା ପରେ ଖୁସି ହେଇଯାନ୍ତି, ଯାହା ସେ ଲୋକ ପରାସ୍ତ ହେଇଗଲେ ମୋର ଅନୁଗତ, ମହାପ୍ରଭୁ ତା ଆଣନ୍ତି, ଗୌଡ଼ୀୟ ଧାରା ଏପଟେ ସୂକ୍ଷ୍ମ ଧାରା, ଆଉ ମହାପ୍ରଭୁଙ୍କର ଆଉ ଗୋସ୍ୱାମୀମାନଙ୍କର ଜୀବନର ଧାରା, ବିଶେଷ କରି ରୂପ ସନାତନ ଜୀବନଙ୍କର ଧାରା ଅମାନି ମାନଦ ହେଉଛି ତାଙ୍କର, ଯାହା କୁହନ୍ତି ଆମର ଷ୍ଟାଣ୍ଡାର୍ଡ, ଯେମିତି ଗୋଟେ ଇଂଲିଶରେ କୁହନ୍ତି ଏଇଟା ଷ୍ଟାଣ୍ଡାର୍ଡ ଅମାନି ମାନଦ, ମହାପ୍ରଭୁଙ୍କ ବସ୍ତ୍ର ପିନ୍ଧି ସାରିଲା ପରେ ସାଙ୍ଗେ ସାଙ୍ଗେ ମହାପ୍ରଭୁ ତାଙ୍କ ପାଦ ତଳେ ପଡ଼ୁଛନ୍ତି, ଚର୍ମାମ୍ବର ଛାଡ଼ି ବ୍ରହ୍ମାନନ୍ଦ ପରିଲାବାସନା, ଚର୍ମାମ୍ବର ଛାଡ଼ି ବ୍ରହ୍ମାନନ୍ଦ ପରିଲାବାସନା, ପ୍ରଭୁ ଆସି କହିଲ ତାର ଶରଣ ବନ୍ଦନ, ପ୍ରଭୁ ଆସି କହିଲ ତାର ଶରଣ ବନ୍ଦନ। କେତେ ଦୟା ଆମେ ପ୍ରଭୁ ଦେଖୁନ୍, ଯାହା ନିତ୍ୟାନନ୍ଦ ପ୍ରଭୁ କହିଲେ ଅପରାଧ କ୍ଷୟ କରିବେ ରସର ଅଧିକାର ଦେବେ, ମହାପ୍ରଭୁ ସାଙ୍ଗେ ସେ ଗୁରୁ ତାଙ୍କ ପାଖରେ ଆସି ପଡ଼ିଗଲେ, କହିଲେ ମୋତେ ଆପଣ କରୁଣା ଟିକେ କର, ଦୁଃଖ ପାଇଲେ ତାଙ୍କ ଶୋଧନ କରିଦେଲେ, ଏ ହେଉଛି ମହାପ୍ରଭୁଙ୍କର ଧାରା, ଜ୍ଞାନୀ ଇଏ ଗୁରୁ ଆଉ ପତିତ, ପତିତ ଲୋକଙ୍କର ବି ଅସ ଅଧିକାର ଦେଇଦିଅନ୍ତି, କହିଲେ ନା କୃଷ୍ଣଦାସ କବିରାଜ ଗୋସ୍ୱାମୀ, ସେଇ ପ୍ରେମ ଦିଲା ଯଥା ତଥା ଜଗାଇ ମାଧାଇ ପର୍ଯ୍ୟନ୍ତ ଆନେରେ କି କଥା, ଜଗାଇ ମାଧାଇ ମହାପ୍ରଭୁ କରୁଣା କରିଛନ୍ତି, କିନ୍ତୁ ତାଙ୍କର ଯେଉଁ ପାତ୍ର ସଜାଡ଼ିଛନ୍ତି, ତାଙ୍କର ଯେଉଁ ଦିନତା ସଜାଡ଼ିଛନ୍ତି, ଆମକୁ ଦେଖିଲେ ଭୟ ଲାଗିବ। ଏତେ ସୁନ୍ଦର ମହାପ୍ରଭୁଙ୍କର କରୁଣା ପ୍ରାପ୍ତ ହେଲେ ଗୌର ଭକ୍ତଙ୍କର କରୁଣା, ନିତ୍ୟାନନ୍ଦ ପ୍ରଭୁଙ୍କର କରୁଣା, ଆଉ ପରମ୍ପରାର କରୁଣା ଯଦି କିଏ ପାଇବ ତାର ପ୍ରଥମ ସ୍ୱଭାବ ହେଲା ସେ ଦିନ ହେଇଯିବ। ଏ ଦିନ ନହେଲା ପର୍ଯ୍ୟନ୍ତ ଆମକୁ ଗୁରୁ କରୁଣା ମିଳେନି, ଏ ସ୍ପଷ୍ଟ ଜିନିଷ। କାରଣ ଇଏ ହେଉଛି ପାତ୍ର, ଜଗାଇ ମାଧାଇକୁ ମହାପ୍ରଭୁ କରୁଣା କରିଦେଲା ପରେ ନିତ୍ୟାନନ୍ଦ ପ୍ରଭୁ କୌଣସି ଦୋଷ ଧରି ନାହାନ୍ତି ଜଗାଇ ମାଧାଇଙ୍କର, ସବୁ ତ କହିଲେ ଆଜିଠାରୁ ତୋର ପାପଙ୍କୁ ଆମକୁ ସବୁ ନେଲେ, ମହାପ୍ରଭୁ ନିଜେ କହିଲେ। କିନ୍ତୁ ତାଙ୍କର ପାତ୍ରକୁ କେମିତି ସଜାଡ଼ିଲେ, ଦିନ ରାତ ସେମାନେ କ୍ରନ୍ଦନ କରନ୍ତି। ଦିନ ଚୈତନ୍ୟ ଭାଗବତରେ ବୃନ୍ଦାବନ ଠାକୁର ରଚନା କରୁଛନ୍ତି, ସବୁବେଳେ ଭୋରୁ ଉଠିବେ। ଆଜି ବି ଆପଣ ଯଦି କେହି ଯାଆନ୍ତି କାଟୁଆ, ଟିକେ ଜଗାଇ ମାଧାଇଙ୍କର ସମାଧି ଜାଗାକୁ ଯିବେ, ବୈରାଗୀ ହେଇଗଲା ନା, ଛୋଟ କଥା ନାହିଁ। ଆଉ ସେଇ ଯେଉଁ ସୂତ୍ର ଭର୍ତ୍ତୁହରି କହିଲେ, ବୈରାଗୀ ହେଉଛି ଏକମାତ୍ର ଅଭୟ ପନ୍ଥା। ଏ ଗୌରାନୁଗତ୍ୟରେ ଗୌରଭକ୍ତଙ୍କର କରୁଣା, ମହାପ୍ରଭୁଙ୍କର କରୁଣା ଡାଇରେକ୍ଟ ପାଇଲେ, ଏତେ ପଶ୍ଚାତ୍ତାପ କଲେ, ବୈରାଗୀ ବେଶରେ ଦୁଇ ଭାଇ ରହିଲେ ସେଠି। ଆଜି ସେ ତମାଳ ବୃକ୍ଷ ଅଛି ଯେଉଁଠି ଚୈତନ୍ୟ ମହାପ୍ରଭୁ ଜଗାଇ ମାଧାଇଙ୍କୁ ରଖିକି ଆସିଲେ, କହିଲେ ଏଇ ଗଙ୍ଗା ଘାଟ ରୁହ ପାଖରେ ବହୁତ ବଡ଼ ଆଶ୍ରମ, ବହୁତ ବଡ଼ ସ୍ଥାନ, ବର୍ତ୍ତମାନ ତ ଅବହେଳିତ ଅବସ୍ଥାରେ ଅଛନ୍ତି, କିନ୍ତୁ ସେଇଠି ଜଗାଇ ମାଧାଇଙ୍କର ସମାଧି, ଆଉ ସେଠି ଗଙ୍ଗା ଘାଟକୁ ଯାଆନ୍ତି ସ୍ନାନ କରିବା ପାଇଁ। କିଭଳି ମହାପ୍ରଭୁ ପାତ୍ର ସଜାଡ଼ିଲେ, କିଭଳି ତାଙ୍କୁ ରସ ଅଧିକାର ଦେଲେ, ଏତେ ନୀଚ ସ୍ଥିତିରେ ଥିଲେ। ଇଏ ଗୌର କରୁଣା, ଆଉ ଗୌରଧାମର କରୁଣା, ଗୌର ଅନୁଗତ ଭକ୍ତଙ୍କର ଏଇଟା କରୁଣା। ପାତ୍ର ଅଧିକାର ସେ ଦେଇଦେବେ, ପାତ୍ର ସଜାଡ଼ିଦେବେ। ଯଦି ଜଣେ ପରମ୍ପରାରୁ ଜଣେ ନିଷ୍କିଞ୍ଚନ ବୈଷ୍ଣବ ଗୌରାନୁଗତ୍ୟ ପ୍ରାଣ ସେ କରୁଣାଟା ପ୍ରାପ୍ତ ହେଇଛି, ତା ନିଶ୍ଚିତରେ କାମ କରିପାରିବ, ନିଶ୍ଚିତ। କାରଣ ମହାପ୍ରଭୁଙ୍କର କରୁଣା ଅଦ୍ୟାପ୍ୟ ସେଇ ଲୀଳା କରେ ଗୌର ରାୟ, ଏଇ ଶବ୍ଦର ଅର୍ଥଟା କ'ଣ, ତାର ଅର୍ଥ କ'ଣ, ମହାପ୍ରଭୁଙ୍କ ଲୀଳାଟା ନିତ୍ୟ। ଯଦି ମହାପ୍ରଭୁଙ୍କ ଲୀଳାଟା ନିତ୍ୟ ହେଲା, ତାହେଲେ କରୁଣାଟା କ'ଣ ନିତ୍ୟ ନୁହେଁ? ସେ କରୁଣା ଆସୁଛି ପରମ୍ପରା ମାଧ୍ୟମରେ, ସେ କରୁଣା ଆସିଛି ପ୍ରଭୁପାଦ ନିକଟରୁ, ସେ କରୁଣା ଆସିଛି, ଆଉ ସେ ପରିବର୍ତ୍ତନ କରିଛନ୍ତି, ବହୁ ଅଧମ ଲୋକଙ୍କୁ ପରିବର୍ତ୍ତନ କରିଛନ୍ତି। ଭାରତବର୍ଷରେ ଆମେ ବର୍ତ୍ତମାନ ଲକ୍ଷ ଲକ୍ଷ ଭକ୍ତ ଅଛେ ନିଷ୍କନରେ, ଆମେ ଭାରତବର୍ଷରେ ଯେଉଁ ସଫଳତା ଆଣୁଛେ ଜଣେ ସଂସ୍କାରୀ ଜୀବ, କିନ୍ତୁ ସେଇ ଷ୍ଟାଣ୍ଡାର୍ଡ଼ରେ ସଫଳତା ଆମେ ଆଣିପାରୁନି ଯାହା ପ୍ରଭୁପାଦ ଆଣିଥିଲେ ବିଦେଶୀମାନଙ୍କ ଦ୍ୱାରା, ସର୍ବସ୍ୱ ସେମାନେ ଅର୍ପଣ କରିଦେଇଥିଲେ। ତାଙ୍କ ଶକ୍ତି ଦେଖିକି, ଗୌର ଶକ୍ତି ଦେଖିକି, ତାଙ୍କର କରୁଣା ଦେଖିକି, ନିଶା ଖାଇବେ, ନିଶା ଖାଇକି ଆସିକି ବସିବେ, ହରେ କୃଷ୍ଣ ମହାମନ୍ତ୍ର ଜପ କରିବେ, ପ୍ରଭୁପାଦ ହାଲୁଆ ରୋଷେଇ କରିକି ଦେବେ, ଖାଇବେ ଅଇଁଠା ପତ୍ରକୁ ପକେଇ ଦେଇକି ପଳେଇବେ। ଆମେ କହିବା ଆମ ଦରକାର ନାହିଁ ଭକ୍ତ, ଆମ ଦରକାର ନାହିଁ, ସେ କହୁଛି କି ଅଇଁଠା ପତ୍ର ଉଠେଇ ମଦ ଖାଇକି ଆସିଛି, ଆମେ ଛୁଇଁବାନି, ଆମେ ପ୍ରଭୁପାଦ ଅଇଁଠା ପତ୍ର ଉଠେଇବେ, ପୁଣି ତା'ପରେ ରୋଷେଇ କରି ରଖେ। ଏ ଗୌର କରୁଣା ଅନ୍ତର ବ୍ୟାକୁଳ ଥୋଦର, ପରମ୍ପରାରେ କରୁଣାଟା ରହିଛି, ଆଉ ପରମ୍ପରାରେ କରୁଣା କାହା ନିକଟକୁ ଯିବ, ସବୁ ଜୀବ ନିକଟକୁ ଯିବନି। ବୋନା ଫାଇଟ୍ ଯେଉଁ ଲାଗେ, ବୋନା ଫାଇଟ୍ ଗୁରୁ, ବୋନା ଫାଇଟ୍ ଗୁରୁ ମାନେ କ'ଣ, ବୋନା ଫାଇଟ୍ ଗୁରୁ ନୁହେଁ ଯେ ଆମେ ପରମ୍ପରାରେ ଆସୁଛେ ମାନେ ଆମେ ଆମ ଗୁରୁଦେବ ଚାଲିଗଲେ ଆମେ ଗୁରୁଗିରି କଲା ମାନେ ସାଙ୍ଗେ ସାଙ୍ଗେ ଆମେ ବୋନା ଫାଇଟ୍ ଗୁରୁ ହେଇଗଲେ ନା। ପରମ୍ପରାର ଶକ୍ତିକୁ ଆମେ ଧାରଣ ନ କଲେ, ଗୁରୁଙ୍କର କରୁଣାକୁ, ଗୌର କରୁଣାକୁ, କରୁଣା ଶକ୍ତିକୁ ଧାରଣ ନ କଲେ ତୁମେ ଗୁରୁ ହେଇପାରିବ, ତୁମେ ଗୁରୁ ହେଇପାର, କନିଷ୍ଠ ଅଧିକାରୀ, ମଧ୍ୟମ ଅଧିକାରୀ ହେଇପାର, ନୂତନ ଅଧିକାରୀ ଗୁରୁ ହେଇପାରିବ, ପରମ୍ପରାର କରୁଣା ନ ପାଇଲେ। ଏଇଟା ହେଉଛି ବୋନା ଫାଇଟ୍ ଅର୍ଥ ଏହା, ନହେଲେ ଆମେ ଇସ୍କନ ସମସ୍ତେ ଦେଖିବା ନହେଲେ ସମସ୍ତେ କହିବେ ଆମେ ସମସ୍ତେ ଗୁରୁ ହେଇଯିବୁ, ଆଉ ସମସ୍ତେ ବି ସେଇଟା କହିଦିଅନ୍ତୁ, ଯାହାର ଦେଖ ତାର ବୋଲ କୃଷ୍ଣ ଉପଦେଶ, ଆମର ଆଜ୍ଞା ଗୁରୁ ହେଇଆ ତାର ଏଇ ଦେଶ। କିନ୍ତୁ ପ୍ରଭୁପାଦ ପର୍ପଟରୁ ଶହ ଶହ ଜିନିଷ ବାହାର କରିକି ପ୍ରଭୁପାଦ କେଉଁଠି କ'ଣ କହିଛନ୍ତି, ପ୍ରଭୁପାଦ ଲେଖିଛନ୍ତି ଗୁରୁ ହେଲେ ଜଣେ ଉତ୍ତମ ଅଧିକାରୀ ହେବା ଆବଶ୍ୟକ, ସେ ପରମ୍ପରାର କରୁଣା ପାଇବା ଆବଶ୍ୟକ, ଗୁରୁ କରୁଣା ପାଇ ପ୍ରାପ୍ତ ହେବା ଆବଶ୍ୟକ, ନା ତାର ଅନ୍ତ ବ୍ୟାକୁଳତା କେମିତି ହେବ, ସେ କେମିତି କାନ୍ଦିବ ଯିବ ପାଇଁ। ସେଥିପାଇଁ ଆମ ଗୁରୁଦେବ କୁହନ୍ତି, ଜଣେ ବିଦେଶୀ ପ୍ରଶ୍ନ କରୁଛନ୍ତି, ଗୁରୁଦେବ ମୋତେ ଭକ୍ତମାନେ ଆଲାଉ କରୁନାହାନ୍ତି ଗୁରୁଗିରି କରିବା ପାଇଁ, ମୋତେ ହଇରାଣ କରୁଛି। ଗୁରୁଦେବ କହିଲେ ବିଦେଶରେ ତମେ ଇଂଲିଶରେ କରୁଛି, ସେ ଟ୍ରାନ୍ସକ୍ରାଇବ୍ ମୋ ପାଖରେ ଅଛି, କହିଲେ ତୁମେ କାହିଁକି ପ୍ରଭୁପାଦଙ୍କ ଶିଷ୍ୟ, ତୁମେ କାହିଁକି ଗୁରୁ ହେବା ପାଇଁ ଚାହୁଁଛ, ଅନ୍ନେସେସରି କର୍ମିକ ରିଆକ୍ସନ୍ଟା କାହିଁକି ନେବା ପାଇଁ ଚାହୁଁଛ, ବେଟର ଲାଇଫ୍ ହରି କଥା କୁହ, ଜୀବନ ପାସ୍ କରିଦିଅ, ତୁମେ ସମର୍ଥ ନୁହଁ କାହିଁକି ଏସବୁ ଜିନିଷ କରିବା ପାଇଁ ଚାହୁଁଛ, କେବଳ ପ୍ରତିକ୍ରିୟା ଗୁଡ଼ାକ ନେବ, ଗୌରୁ କରୁଣା ଶକ୍ତି ଜଣଙ୍କୁ ଧାରଣ କରିବାକୁ, ସିଏ ହିଁ ଗୁରୁ ହେଇ ମହାପ୍ରଭୁଙ୍କର ଏଇ କରୁଣା ଜଗାଇ ମାଧାଇଙ୍କ ପ୍ରତି କିଭଳି ଅଛି, ତାଙ୍କ ପାତ୍ରଟା ସଜାଡ଼ିବେ, ତାଙ୍କର କୌଣସି ଦୋଷ ଆସିବ ନା, ରସ ଅଧିକାର ଦେବେ, ପାତ୍ର ସଜାଡ଼ିବେ, ଏଇଟା ମହାପ୍ରଭୁଙ୍କର କରୁଣା, ନହେଲେ ତ ତୁମର ଲଘୁତା ହିଁ ରହିବ ହିଁ ରହିବ। ଗୋଟେ ଜୀବ ଚାହିଁଲେ ସେ କେତେ ଦିନ ପୋଜିଂ କରିପାରିବ, ଭଗବାନ ଧରା ପକେଇଦେବ, ଧରା ପକେଇଦେବ। ସେଥିପାଇଁ ସବୁବେଳେ ପରମ୍ପରା ଶକ୍ତି ଉପରେ କରୁଣା, ତାଦେୟର ଚରଣ ସେବି ଭକ୍ତ ସନ୍ନିବାସ, ଜନମେ ଜନମେ ମୋର ଏଇ ଅଭିଳାଷ। ପ୍ରଭୁପାଦଙ୍କର ଫୋଲିଓ ଆପଣ ମାରିଦେବେ ଏଇଟାକୁ ହଜାର ବାର ଦେଖିବେ, ହଜାର ବାରରୁ ଅଧିକ ଆପଣ ଦେଖିବେ ଏଇଟା ପ୍ରଭୁପାଦ ରଚନା କରିଛନ୍ତି। ତାଦେୟର ଚରଣ ସେବି ଭକ୍ତ ସନ୍ନିବାସ, ଏଇ ମୁଁ ପ୍ରୟୋଗ ଦରକାର, ଏଇଥିରେ ହିଁ କରୁଣା ଆସେ ପରମ୍ପରାରେ। ତେଣୁ ଜଗାଇ ମାଧାଇ ସେ ଘାଟରେ ବସି କ'ଣ
କରିଆନି ଜନେ
ଯେଉଁ ହିଂସା ସିଏ କରିଛନ୍ତି ତାକୁ ସ୍ମରଣ କରନ୍ତି, ସମୁରିବା ସ୍ମରଣ କରନ୍ତି। ଆଉ କ'ଣ କହିବା, କୃଷ୍ଣଙ୍କର କଥା ସ୍ମରଣ, କୃଷ୍ଣ ନାମ କରିକି ଭୁଲି ଯାଆନ୍ତି, ଭୋଜନ ବି କରାନ୍ତି ନି, ଦୁଇ ଭାଇ କାନ୍ଦନ୍ତି କେବଳ ଅହର ନିଶି ବସି। ତାଙ୍କୁ ଭୋଜନ କିଏ କରାନ୍ତି ଜାଣିଛନ୍ତି? ଚୈତନ୍ୟ ମହାପ୍ରଭୁ ନିଜେ ଆସି ଜଗାଇ ମାଧାଇଙ୍କୁ ଭୋଜନ କରନ୍ତି, ଭୋଜନ ଛାଡ଼ି ଦିଅନ୍ତି, କେବଳ ଅନୁତାପ କରିକରି କାନ୍ଦନ୍ତି। ଇଏ ଚୈତନ୍ୟ ମହାପ୍ରଭୁଙ୍କର କରୁଣା, ଇଏ ଚୈତନ୍ୟ ମହାପ୍ରଭୁଙ୍କର। ଯେଉଁ ଜଗାଇ ମାଧାଇ ଏତେ ହିଂସୁକ ଥିଲେ, ମଧ୍ୟମମାନଙ୍କ ସଙ୍ଗରେ ରହୁଥିଲେ, ମହାପ୍ରଭୁଙ୍କର କରୁଣାଟା ଏଇଆ, ମହାପ୍ରଭୁ ନିଜେ ଆସିକି ଭୋଜନ କରାନ୍ତି ତାଙ୍କୁ।
ଆପନାସିଆ ପ୍ରଭୁ ଭୋଜନ କ
ଅନୁତାପ କରନ୍ତି। ତାର ଅନୁତାପ ଦେଖି ନିତ୍ୟାନନ୍ଦ ପ୍ରଭୁ ଗୋଟେ ବାଳକ ବେଶରେ ଆସି ତାଙ୍କୁ କରୁଣା କରିବା ପାଇଁ ପୁଣି ଆଉଥରେ ସବୁବେଳେ କାନ୍ଦନ୍ତି। କେବେ ଯେଉଁ ନିତ୍ୟାନନ୍ଦ ପ୍ରଭୁଙ୍କ ଦେହରେ ଚୈତନ୍ୟ ମହାପ୍ରଭୁ ସଦା ବିହାର କରୁଛନ୍ତି, ମୁଁ ସେ ଦେହକୁ ପ୍ରହାର କରିଛି, ସବୁବେଳେ ମାଧାଇ କାନ୍ଦି ଗଡ଼। ମହାପ୍ରଭୁ ଆସନ୍ତି, ନିତ୍ୟାନନ୍ଦ ପ୍ରଭୁ ଆସନ୍ତି, କିନ୍ତୁ ତାଙ୍କର ସୁସ୍ଥି ନା। ଇଏ ଗୌର କରୁଣାର ବୈଶିଷ୍ଟ୍ୟ। ସେଇ ଭଗବାନ ଶ୍ରୀକୃଷ୍ଣ କିନ୍ତୁ ଆଜି ଆଶ୍ରୟ ବିଗ୍ରହ ହେଇଛନ୍ତି, ଭକ୍ତ ଭାବକୁ ଅଙ୍ଗୀକାର କରିଛନ୍ତି, ରାଧା ଭାବକୁ ଅଙ୍ଗୀକାର କରିଛନ୍ତି। ଆଜି ନିଜେ ଲାଦିନୀ ଶକ୍ତି ଭକ୍ତକୁ ଯେଉଁ ପୋଷଣ କରନ୍ତି, ଲାଦିନର ଦ୍ୱାରା କରେ ଭକ୍ତର ପୋଷଣ, ସେ ଶକ୍ତିକୁ ନିଜେ ଧାରଣ କରିଛନ୍ତି। ସେଥିପାଇଁ ଭକ୍ତ ଭାବକୁ ଆସ୍ୱାଦନ କରୁଛନ୍ତି, ଅନ୍ୟକୁ ଦେଉଛନ୍ତି। ସେଥିପାଇଁ ନିତ୍ୟାନନ୍ଦ ପ୍ରଭୁ ସେଇ କଥା କହୁଛନ୍ତି, ହେତାବାସ ପରିଣାମ କରିଲେ ଆଶ୍ରୟ ରସ ଅଧିକାର ଜନ୍ମେ ଅପରାଧକ୍ଷ। ଗତକାଲି ଏ କଥା ଆରମ୍ଭ ହୋଇଥିଲେ, ତେବେ ଗୌରଲୀଳା ଓ କୃଷ୍ଣଲୀଳାର ବୈଶିଷ୍ଟ୍ୟ କିଛି କୁହାଯାଇନଥିଲା, ସେଥିପାଇଁ ଏଇଟା କୁହାଯାଇଥିଲା। ଆଉ ପ୍ରବୋଧାନନ୍ଦ ସରସ୍ୱତୀ ନବଦ୍ୱୀପ ଶତକରେ କ'ଣ ରଚନା କରିଛନ୍ତି ଜାଣିଛନ୍ତି? ନବଦ୍ୱୀପରେ ଯଦି କେହି ବାସ କରନ୍ତି ତାର କେତେ ସଦ୍ଗୁଣ ଆସିବ। ନବଦ୍ୱୀପ ଧାମର ମହିମା ଏତେ, ବୃନ୍ଦାବନ ଧାମ ନବଦ୍ୱୀପ ଧାମ, କିନ୍ତୁ ସାଧକ ଆମ ଭଳି ତଟସ୍ଥ ଝିଅମାନଙ୍କୁ, ଏ ସାଧକମାନଙ୍କୁ ଇଏ ଅଧିକାର ଦିଅନ୍ତି। ତୃଣାଦପି ନିଚତା ସହଜ ସମ୍ୟ ମୁଗ୍ଧା କୃତେ, ତୃଣାଦପି ଭାବି ଚାଲି ଆସ ନବଦ୍ୱୀପରେ ବାସ କରି ସେ ରଚନା କରିଛନ୍ତି। ଆଉ ସହଜ ସୌମ୍ୟ, ସୌମ୍ୟ ଭାବ ଆସିବ, ମୁଗ୍ଧା କୃତି ସୁନ୍ଦର ରୂପ ହେବ, ସୁଧା ମଧୁର ଭାଷିତାଂ ବିଷୟ ଥୁକ୍ଥୁକାର ବୃତ୍ତି, କଥା ଅତି ସୁନ୍ଦର ହେବ, ମଧୁର ଭାଷିତ ହେବ। ଇଏ ଗୌରାଙ୍ଗ ମହାପ୍ରଭୁଙ୍କର ଧାମର ଲକ୍ଷଣ, ପ୍ରଭୁଙ୍କର କରୁଣା ଆଜି ବି ଧାମରେ ଅଛି। ମହାପ୍ରଭୁ ଯେଭଳି ସୁନ୍ଦର କଥା କୁହନ୍ତି, ମହାପ୍ରଭୁଙ୍କର ଯେଭଳି ସୁନ୍ଦର ଆକୃତି, ମହାପ୍ରଭୁଙ୍କର ଯେଭଳି ନିଚତା ଭାବ, ଆଉ ବିଷୟ ଗନ୍ଧ ଥୁଥୁକୃତି, ପ୍ରଧାନନ୍ଦ ଲେଖୁଛନ୍ତି, ପ୍ରଧାନ ସରସ୍ୱତୀ ଠାକୁର ବିଷୟ ଗନ୍ଧକୁ ଶହେଟି ଶ୍ଳୋକ ରଚନା କରିଛନ୍ତି, ଥୁଥୁ କରନ୍ତି ନବଦ୍ୱୀପରେ ବାସ କଲେ। ହରି ପ୍ରଣୟ ବିହଳା କିମପି ଧୀରାଲମ୍ବିତା, ହରି ପ୍ରେମରେ ସେ ବିହୋଳ ହେବ ସବୁବେଳେ ନବଦ୍ୱୀପରେ ରହିଲେ। ଆଉ ଭବନ୍ତି କିଳ ସଦ୍ଗୁଣ ଜଗତ ଗୌର ଧାମ ଅର୍ଚ୍ଚନେ, ଜଗତରେ ସମସ୍ତ ଗୁଣ ତା ନିକଟରେ ପ୍ରକଟ ହେବ ଯଦି ଗୌରଧାମରେ ସେ ରହିବ। ଭକ୍ତିମୟ ଠାକୁର ତାର ପ୍ରିୟର ଅନୁବାଦ କରେ, ଭକ୍ତିମୟ ଠାକୁର ଏହାର ଅନୁବାଦ କରିଛନ୍ତି, ତୃଣାପେକ୍ଷା ହୀନ ବୁଦ୍ଧି ମୋହନ କର,
ଗୋବର୍ଦ୍ଧନ ଭୂମି ତଥା ବୃନ୍ଦାବନ
ମୁଁ ବି ସେଠୁ ଯିବି ବୃନ୍ଦାବନ, କାରଣ ଶୁଦ୍ଧ ଭକ୍ତଙ୍କର ଉପସ୍ଥିତି ଆମର ଏଇ ଭାବ, ଗୌଡ଼ୀୟ ଭାବ ଆମର ସ୍ୱତନ୍ତ୍ର ଜୀବନ ନାହିଁ। କିନ୍ତୁ ଯଦି କେହି ନବଦୀପରେ ବାସ କରୁଛି, ଯେମିତି ଆମର ଇସ୍କନ ସେଣ୍ଟର ନବଦୀପରେ ଅଛି, ମାୟାପୁରରେ ଅଛି ଇସ୍କନ ସେଣ୍ଟର ବୃନ୍ଦାବନ, ଯିଏ ବାସ କରୁଛି ସିଏ ବି ଏଇ ଏଇ ନିୟମ ଗୁଡ଼ିକୁ ଜାଣିବା ଦରକାର। ଭକ୍ତିବିନୋଦ ଠାକୁର ନବଦୀପ ମହାତ୍ମ୍ୟରେ ଏଗୁଡ଼ିକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ବହୁତ ସୁନ୍ଦର ଭାବରେ ଏଗୁଡ଼ିକୁ ସବୁ ବର୍ଣ୍ଣନା କରିଛନ୍ତି। ତେବେ କେହି ଯଦି ଗୌରାଙ୍ଗ ମହାପ୍ରଭୁଙ୍କର କରୁଣା ଲାଭ କରିବା ପାଇଁ ଚାହାନ୍ତି, ବ୍ରଜରେ ବାସ ନବଦୀପରେ ବାସ କରିବା ପାଇଁ ଚାହାନ୍ତି, ତାର ଜୀବ ଗୋସ୍ୱାମୀ ଯେଉଁ ପ୍ରଶ୍ନ ପଚାରିଥିଲେ, ସମ୍ବନ୍ଧ ଜ୍ଞାନ କାହିଁକି ଆସୁନି, ଏଇ ଯେଉଁ କଥା କୁହାଗଲେ ଲେଖିଲେ ପ୍ରବୋଧାନନ୍ଦ ସରସ୍ୱତୀ, ମାଶ୍ଚର୍ଯ୍ୟ ପରଦାରା ବିମର୍ଶନ ପରଦାରା ଗମନ ଲୋଭ ଏଗୁଡ଼ିକୁ ତ୍ୟାଗ କରିବାକୁ ପଡ଼ିବ। ଆଉ ସେଇଟା କେଭଳି ଯିବ, ନିତ୍ୟାନନ୍ଦ ପ୍ରଦା ସୂତ୍ରଟି ଦେଉଛନ୍ତି, ଆମେ ତ ଅଟୋମେଟିକ୍ ରହିଲେ ଏଇ ଜିନିଷ ଯାଉନି, ଆମର ଯଦି କେମିତି ସୁଗୁଣ ଗୁଡ଼ିକ ଆସିବ, ନିତ୍ୟାନନ୍ଦ ପ୍ରଭୁ କହିଲେ ହେଇଯିବ ଅଧିକାରଟା ଧାମରେ ରହୁଥିବା ଗୌରା ଗୌର ଅନୁଗତ ପ୍ରାଣ ନିକଟର ସଙ୍ଗ ଗୌରାନୁଗତ ପ୍ରାଣ ଭକ୍ତଙ୍କର ସଙ୍ଗକରେ ଏଇଟା ଆସିବ। ଆଉ ସବୁଠୁ ବଡ଼ ପ୍ରତିବନ୍ଧକ ଯେଉଁ ଦମ୍ଭ ଅଛି, ସେ କହୁଛନ୍ତି ସେଇ ଦମ୍ଭ ଛାଡ଼େ ସାଧୁ ଚରଣ ପ୍ରସାଦେ। ତୁମେ ଯେଉଁ ପ୍ରଶ୍ନ କରିଥିଲ, ଧାମରେ ବି ବାସ କରୁଛନ୍ତି କିନ୍ତୁ ଅପରାଧ ଯାଉନି, ରସ ଅଧିକାର ଜନ୍ମୁନି, ତାହେଲେ ସେଇଟା କେମିତି ହବ? ନା ଏଇ କହୁଛନ୍ତି ସେ ଦମ୍ଭ ଛାଡ଼ିବ, ତାର ସମସ୍ତ ସୁଗୁଣ ଆସିବ ସାଧୁ ଚରଣର ପ୍ରସାଦ ପାଇ, ବିନା ମତ ରଜ ଉପାଦ ବି ସେ ଏକ ନିଷ୍କିଞ୍ଚନ ନିବୃଣୀତ ଯାହା ହବ। ନିଷ୍କିଞ୍ଚନ ପ୍ରମଂସ ଗୌରାନୁଗତ୍ୟ ପ୍ରାଣ ଯେଉଁମାନଙ୍କର, ସେ ବୈଷ୍ଣବଙ୍କର କରୁଣା ନ ପାଇଲେ ଆମର ଦମ୍ଭ ଜୀବନି। ଗୁରୁଦେବ ତ ବହୁତ ସୁନ୍ଦର ଦମ୍ଭ କ୍ୟାସେଟ୍ରେ କୁହନ୍ତି, କାର ସେବାର ଦମ୍ଭ ଅଛି, ମୁଁ ଏତେ ବଡ଼ ସେବକ, ମୁଁ ଏତେ ନାମ କରୁଛି, ଯିଏ କିଛି କିଞ୍ଚିତ ଭଜନ ଉପରେ ତାର ଦମ୍ଭ ଅଛି, କେତେ ପ୍ରକାର ଦମ୍ଭ ଗୁରୁଦେବ ସବୁ କହିଛନ୍ତି। ସେ ଦମ୍ଭ ବଳରେ ଆମେ ଏସବୁ ଜିନିଷ ପ୍ରାପ୍ତ ହେଇପାରିବା ନା? ସାଧୁ ଚରଣରେ ନିଷ୍କପଟ ସାଧୁର ସେବା, ସାଧୁଙ୍କର ସେବା କରିବାକୁ ପଡ଼ିବ, ଭଗବାନଙ୍କର ସେବା କରିବାକୁ ପଡ଼ିବ। ଇଏ ଗୌରାଙ୍ଗ ମହାପ୍ରଭୁଙ୍କ ଧାରାର ଶିକ୍ଷା। ଭକ୍ତି ଭକ୍ତି ସିଦ୍ଧାନ୍ତ ଦାସ ଠାକୁର ପ୍ରଭୁପାଦ ଜୀ ମହାରାଜ ତାଙ୍କର ଉପଦେଶ ଉପାଖ୍ୟାନରେ କୁହନ୍ତି, କମାର୍କେ ଇସ୍ପାତ ଫାଙ୍କି। ଗୋଟେ ଲୋକ ଥାଏ, ସେ ଭାରି ଚତୁର, ସେ କ'ଣ କରିବ ନା କେବଳ ପର ପିଠିରେ ଚଳିବ, ପଣସ ଖାଇବ, ପର ମୁଣ୍ଡରେ ପଣସକୁ ବୋଳିକି ନିଜେ ପଣସ ଖାଇବା ନ୍ୟାୟ। ପଣସଟା ଛଡ଼େଇଲା ମାନେ ହାତରେ ଅଠା ଲାଗିବ କି ନାହିଁ? ପର ମୁଣ୍ଡରେ ବୋଳିଲେ ତା କେଶର ଲାଗିଲା, ଆଉ ଠାତୁମେ କେବଳ ପଣସା ଆମର ଖାଇ ସି, ସେଇଭଳିଆ ସେ କେବଳ କଥା କହିକି ତାର ଚଳେ, ପବନ ବିକିକି ଚଳେ। ଆଉ ସିଏ କ'ଣ କରିବ, ଚାଲାକି ଲୋକ, ସେ ଉପମା ତାର ବୁଝେଇଛନ୍ତି, କମାର୍କେ ଇସ୍ପାତର ଫାଙ୍କି, ବହୁତ ସୁନ୍ଦର ଶିକ୍ଷାଟା ଦେଇଛନ୍ତି। ସେ କହିଲେ ଗୋଟେ ଦିନ ଗଲେ ତ କଥା କହିକି ସବୁ ରୋଜଗାର କରିଦିଅନ୍ତି, ଭଗବାନ ତ ଏମିତି ଦେଇଛନ୍ତି, ଇଏ କଥା କହିକି ସବୁ ହବ, କଥା କହିଲେ ବି ପୁଣି ଓଲଟା କଥା କହିଲେ ପ୍ରାଣ ବି ଚାଲିଯିବ, କଥା କହିକି ଟଙ୍କା ରୋଜଗାର କରିଦେବ, ଆଉ କଥା କହିଦେଲେ ପ୍ରାଣ ବି ଚାଲିଯିବ। ବୀରବଲ ନଥିଲା କି? ବୀରବଲ ସବୁ କାମ ଆକବରଙ୍କ କତିରୁ ଖାଲି କଥା କହିକି ଉଠେଇ ନିଅନ୍ତି, ଆଉ ସିଏ ତ ଜାଣିଛନ୍ତି ଆଉ ଏ ସମସ୍ତଙ୍କର ବି ସୁମଧୁର ଗୁଣ ଆସିବନି କଥା କହିବା। କେତେ ପାଞ୍ଚଟା ଜିନିଷ ଦୁର୍ଲଭ ଚାଣକ୍ୟ ପଣ୍ଡିତ କହିଛନ୍ତି, ତା ଭିତରେ ମଧୁର ଭାଷୀ, ମଧୁର କଥା କହିବା। କେତେ ଲୋକ ଯେମିତି ଠକ, କିନ୍ତୁ ଏତେ ମଧୁର କଥା କହିବେ ପଡ଼ିଯିବେ ଆପଣ ଜାଲରେ, ଏକ ନମ୍ବର ଠକ। କିନ୍ତୁ ଆପଣ ଖାଣ୍ଟି ଲୋକ ହେଇଥାନ୍ତୁ, କିନ୍ତୁ ଆପଣ ସବୁ ଭଲ ଥିଲେ ଆପଣଙ୍କ କଥା ତ ଠିକ ନାହିଁ, କଥା କହିବେ ସେ ଲୋକ ଆସିବେ ପଶିବେନି, ଆଉ ଠକ ତାର ସବୁ କହିବେ, ସବୁ ଶୋଷ ନେଇ ପଳେଇବେ। ଇଏ କଥା ପଡ଼େ ଚିକଣ ଜାଣିଛି, ଇଏ ତାର ମିଛରେ କହିକି ଗୋଟେ ଲୋକକୁ ତ ନଡ଼ିଆ ପୁଳେଇ ନେଇ ଚାଲିବା, ନଡ଼ିଆ ହେଇଗଲା ନା, ନଡ଼ିଆଟାକୁ ଛଡ଼ିବେ କେଉଁଠି, ଦା ଦରକାର ନା, ବେଙ୍ଗଲରେ ଦା ବୋଲେ ଆମେ ଯେଉଁଟା କଥା କହୁଛୁ ସେ ଦାଁକୁ, ଘରେ ଯେଉଁ ଦାଟା ଅଛି ସେ ଦାଟା ମାନେ ନଡ଼ିଆ ଛଡ଼ିବ ପୁରା ମୁଣ୍ଡା ଦା ପଡ଼ିଛି, ଆଉ ଉପରେ ମିଳିଗଲା ନେଇଗଲା, ଆଉ ଦାଟା ତ କଥାଟା ବ୍ୟବହାର କରିଥିବ ବା ଦାକୁ ବ୍ୟବହାର କରିଦ ରହିବ ଧାର ନାହିଁ, ତାର ତ ସବୁବେଳେ ପରପିଠେ ଚଳେ କଥା କହିକି ଚାଲିଲା କମାର ଶାଳକୁ, କହିଲା ରେ ଭାଇ ମୋ ଦାଟାକୁ ଟିକେ ବନେଇ ଦେଲୁ, ସେ କହିଲା ଇଏ ଦା କିଛି କାମ ଦେବନି ବେକାର ଦା, କହିଲା ତୁ ଭାଇ କରିଦେଉନୁ, ମୋ ପାଖରେ ଯେଉଁ ଇସ୍ପାତ ଅଛି ନା, ଭାରତର କେଉଁଠି ନାହିଁ, ମୁଁ ପା ଇସ୍ପାତ ଡିଲର, ଭାରତର କେଉଁଠି ମିଳିବନି, ମୁଁ ଇସ୍ପାତ ଖଣ୍ଡ ଦେବି ପଇସା ଦେବିନି, ମାନେ କି ଚାଲାକିରେ କାମ କରୁଛି କହୁଛି, ତୁ ମୋତେ ବନେଇକି ଦାଟା ଦେଇଦେବୁ, ମୁଁ ଗୋଟେ ବଡ଼ ଇସ୍ପାତ ଦେଇଦେବି, ତୁ ଯାହା ହବା କଥା ତା ଦେହରୁ କାଟିକୁଟିକି ରଖିନବୁ, ତୋର ମୂଲ୍ୟ ଏଇଟା, ଆଉ ଦାଟାକୁ ବନେଇକି ଦେ, ଏଇଟା କହିଦେଲା, କହିଦେଇକି ତାକୁ ମାନେ ଏଇଟା କହିକି ଯିବାର କଥା କ'ଣ କି, ବିନା ପଇସା ଖର୍ଚ୍ଚରେ ତାର ପୁରୁଣା ଦାଟା ନୂଆ ହେଇଯିବ, ସେଠୁ ଏ ଦାଟା ଯେତେବେଳେ ମନା ଗଲା ଗଲା ଯଦି ଅଣ୍ଡାଳି ଅଣ୍ଡାଳି ଘରେ ଗୋଟେ ଲୁହା ପାଇଲା ପୁରୁଣା ଲୁହା, ତା ମାନେ ଏ କଥା କହିଲା ମାନେ ମୁଁ ଯେଉଁ ଲୁହା ପଠେଇବି ତୁ ଭଲ କରି କାମ କରିକି ଦେବୁ, ଏ କଥା କହିକି ଚଳେ, ପୁଅ ହାତରେ ଗୋଟେ ଲୁହାକୁ ପଠେଇଲା, ସେ ଯେଉଁ ଲୁହା ଯେ କଳିକି ଲାଗି ରହିଛି, ଇଏ କହିଲା କହିକି ଯାଇଛି କ'ଣ ନା ମୋର ଇସ୍ପାତ ଫ୍ୟାକ୍ଟ୍ରି ଅଛି ଭାରତର, ମୁଁ ଇସ୍ପାତ ଏକ ନମ୍ବର ଡିଲର, ଇଏ ତାର ଖୁସି କଲା ଯେଉଁ ଇସ୍ପାତ ପଠେଇବ ମୁଁ ତା ଦେହରେ ଖଣ୍ଡେ ରଖିଦେବି ତାକୁ ଡବଲ ପଇସାରେ ବିକିଦେବି, ଇଏ ଯେତେବେଳେ ପଠେଇଲା ପୁଅ ହାତରେ ଦାଟାକୁ ଖଣ୍ଡେ ଲୁହାକୁ, ସିଏ ଆଉ ଦେଖିଲା ଇଏ ତ କଚା ଲୁହା ଦେଇଛି, ଇଏ କମାର କ'ଣ ଲୁହା ଚିହ୍ନି, କମାର ଚିହ୍ନି, ସେ ବାଡ଼େଇ ବୁଡ଼େଇ ତାର ଯେମିତି ଧାରା ଆଉ ଧରୁନି ତ ଫେରେଇଦେଲା, ଦେଖିଲା ସିଏ ଗର୍ଜନ କରିକି ଆଇଲା, ଗର୍ଜନ କରିକି ଆସି କ'ଣ କହୁଛି, କହୁଛି ତୁ କ'ଣ ଏମିତି ଦାଟା ଦେଇଛୁ ତିଆରି କରିକି ଏଥର ନଡ଼ିଆଟା କାଟି ହଉନି, କମାର କହୁଛି କି ବୋଲ ତୁମେ କମାର କି ଇସ୍ପାତର ଫାଙ୍କି କିରେ, ମୁଁ କେତେ ଲୁହା ଦେଲି ବାଡ଼ଉଛି, ମୁଁ ଲୁହାକୁ ଚିହ୍ନି, ତୁ ଦିନ ମୋର ନୂଆ ଲୁହା ଦେଇକି ମୋ ଉପରେ ଗରମ ଖାଉଛୁ, ଭକ୍ତି ଭକ୍ତିଚନ୍ଦ୍ର ସରସ୍ୱତୀ ଠାକୁର ଏଠି ରଚନା କଲେ, ଯେଉଁମାନେ ହରିଭଜନ କରିବାକୁ ଆସିବାର ଅଭିନୟ କରି ଗୁରୁ ଓ ବୈଷ୍ଣବଙ୍କୁ ଫାଙ୍କି ଦେବାକୁ ଚାହାନ୍ତି ସେମାନଙ୍କର ଫଳପ୍ରାପ୍ତି ଏ ଚତୁର ବଣିକ ସଦୃଶ, ଏ ଯେଉଁ ପବନ ବିକା ଲୋକ ଭଳିଆ ହବ, ହରିସେବାରେ ଫାଙ୍କି ଦେଲେ ନିଜକୁ ମାୟା ମଧ୍ୟରେ ପଡ଼ିବାକୁ ହେବ, କୌଣସି କୌଣସି ଅନ୍ୟଭିଳାଷୀମାନେ ମନେ କରନ୍ତି, ଏଇ ଏଇ ଯେଉଁ କଥା ଲେଖିଲେ ଆଜି ମୁଁ ପଢ଼ିଲା ବେଳେ ଦେଖିଲେ ଏଇଟା 100% ଲୋକ ଏଇଆ ଭାବୁଛୁ, ପୁରା 100% ସତ କଥା, ସେ ତ ମହା ପ୍ରଭୁଙ୍କର ଲୋକ ଯାହା ଲେଖିବା ଯେମିତି ବୈଷ୍ଣବ ସମାଜରେ ଆମେ ଦେଖୁଛୁ, ସେଇ ମତଟା ପଚାର, କୌଣସି କୌଣସି ଅନ୍ୟଭିଳାଷୀ ମନେ କରନ୍ତି ଯେଉଁମାନେ ହରିଭଜନ ନିମିତ୍ତ ସର୍ବସ୍ୱ ସମର୍ପଣ କରିଛନ୍ତି ସେମାନେ ଠକି ଯାଇଛନ୍ତି, ବାପା ତୁ ଠକିଗଲୁ ରେ, କ'ଣ ମିଳିବ ତୋର ଭବିଷ୍ୟତ କ'ଣ ଅଛି, ସବୁ ଛାଡ଼ିଛୁ ତାହେଲେ କିଛି ନାହିଁ, କିଛି ଟଙ୍କା ପଇସା ନାହିଁ, କିଛି ନାହିଁ, ଚାକିରି ବାକିରି ଛାଡ଼ିଦେଇ ପଳେଇ, ଏଇଟା ଗୋଟେ ମତ ଚାଲିଛି ବର୍ତ୍ତମାନ, ଯେଉଁମାନେ ଭୋଗ ଓ ଭକ୍ତି ଅଭିନୟ ଦୁଇଟିକୁ ବଜାୟ ରଖି ଚାଲିଛନ୍ତି ସେମାନେ ଜିତିଛନ୍ତି, ଏଣେ ସାତ ବୈଷ୍ଣବ ବେଶ ଅଛନ୍ତି, ଭୋଗ ବି ଚାଲିଛି, ଭୋଗ ବେଳେ ଭୋଗ ଡ୍ୟୁଟି, ଏଣେ ଭକ୍ତି ବେଳେ ଭକ୍ତି ଡ୍ୟୁଟି, ଦୁଇଟାର ଅଭିନୟ ଚାଲିଛି, ରୋଲ ଦୁଇଟା ଚାଲିଛି, କିରେ ରୋଲ ଦୁଇଟା କଲେ କମାର ଇସ୍ପାତର ଫାଙ୍କି କମାର ବସିଛି, କଷି କଷାଇ ଧନ ଦେବ ନହେଲେ ବାହୁଡ଼ାଇ ଦେବ, ପଚାରିବେ କୃଷ୍ଣ ରେ ବାପା ଇସ୍କନରେ ଯାଇଥିଲୁ କି ବୈଷ୍ଣବ ହେଇଥିଲୁ ସବୁ ପ୍ରକାର ଫ୍ୟାସିଲିଟି ମୁଁ ଦେଇଛି, କ'ଣ ନ ଦେଇଛି, ପନିର କତୁରୁ ପାସ୍ କତୁରୁ ଆରମ୍ଭ କରି ତୋର କ'ଣ ଅଭାବ ଅଛି, କ'ଣ ଅଭାବ ଅଛି, ଟଙ୍କା ପଇସା କ'ଣ ଅଭାବ ଅଛି, ସ୍ତ୍ରୀ ସୁନ୍ଦର ପିଲା ତ ଘରକୁ ମୁଁ ତିନି ତାଲ କରି ଛାଡ଼ିଛି, କିନ୍ତୁ କମାର ଇସ୍ପାତର ଫାଙ୍କି କେତେ ଭଜନ କରୁଛୁ ମାଳା ହିସାବ ଦେ, ଯେତେବେଳେ ସ୍ୱୟଂ ମହାରାଜ ପିଲା ଭଳିଆ ନଥିବ ଓକିଲ କରିବା ମାମଲା ଯୁକ୍ତି ବଳେ କରିଦେବା ଧଳା କଳା ହିସାବ ମୋର କିନ୍ତୁ ମୁଁ ଏଠି ବଡ଼ ବଡ଼ କଥା କହିଲେ କି ମୁଁ ଛାଡ଼ିଦେବେ ନା କ'ଣ, ସେ କମାର ବାଡ଼େଇବ ମୋତେ, ସମସ୍ତଙ୍କର ହିସାବ ନେବେ, ସେ ଏଠି କହିଛନ୍ତି ସେ କଥା, ସାଧାରଣ ଲୋକମାନେ ମନେ କରନ୍ତି ବା ଏଇ ଗୋଟିଏ ଅନ୍ୟାଭିଳି ସେମାନେ ମନେ କରନ୍ତି ଯେଉଁମାନେ ହରିଭଜନ ନିମିତ୍ତ ସର୍ବସ୍ୱ ସମର୍ପଣ କରିଛନ୍ତି ସେମାନେ ଠକି ଯାଇଛନ୍ତି, ଆଉ ଯେଉଁମାନେ ଭୋଗ ଓ ଭକ୍ତିର ଅଭିନୟ କରି ଦୁଇଟିକୁ ବଜାୟ ରଖି ଚାଲିଛନ୍ତି ସେମାନେ ଜିତିଛନ୍ତି, କିନ୍ତୁ ଏହା କମାରକୁ ଇସ୍ପାତର ଫାଙ୍କି ଦେବାର ନୀତି ବିଶେଷ, କାରଣ ଭଗବାନଙ୍କୁ କେହି ଠକି ପାରିବେନି, ବହୁତ ସୁନ୍ଦର କଥା ଏଠି ଲେଖିଲେ, ଚାଲାକ କରିବା ଚାଲାକ କରିବା ଭଗବାନଙ୍କ ରାଜ୍ୟକୁ ଜୟ କରାଯାଏ, ଚାଲାକି କରିକି ତୁମେ ସବୁଆଡ଼େ ଜୟ କରିନ ଏ ବିଶ୍ୱକୁ ଜୟ କରିନ, କିନ୍ତୁ ଭଗବାନଙ୍କ ରାଜ୍ୟ ବୈକୁଣ୍ଠକୁ ଜୟ କରିପାରିବ, ଏ ଭକ୍ତିଧାନ ଠାକୁରଙ୍କର ବାଣୀ, ଚାଲାକି କରି ଭଗବାନଙ୍କ ରାଜ୍ୟକୁ ଜୟ କରାଯାଏ ନା, ଯେଉଁମାନେ ଭଗବାନଙ୍କର ନିଷ୍କପଟ ଭାବେ ଶରଣାଗତ ହୁଅନ୍ତି ସେମାନଙ୍କର ମଙ୍ଗଳ ଲାଭ। ଏ କମାରକୁ ଇସ୍ପାତର ଫାଙ୍କି ନାହିଁ, ଏ ଧାମରେ ରୁହ କି ଯେଉଁଠି ରୁହ, ତୁମର ଯଦି ଏଇ ଭାବ ରହିଛି, ଏଇଟା କହିବାର ତାତ୍ପର୍ଯ୍ୟ ହେଲା ଏଇଟା, ତୁମର ଯଦି ଏଇ ଭାବ ରହିଛି ସାଧୁ ସଂଘ କଲା ପରେ ସାଧୁଙ୍କୁ ଠକିକି ମାନେ 5% କାମ କରି 25% ଉଠେଇବେ, ତୁମେ ସମସ୍ତେ ବ୍ୟସ୍ତ ରାତା ରାତି କେମିତି ଆମେ କୃପା ପାଇକି ପୁରା ପଳେଇବୁ ବୈକୁଣ୍ଠ। ଏ କୁମାରକୁ ଇସ୍ପାତର ଫାଙ୍କି ନା, ଆଉ ଦୁଇ ଅଭିନୟ ଚଳିବନି, ଭୋଗର ଅଭିନୟ ବି ଚାଲିବ ଏଣେ ଭକ୍ତିର ଅଭିନୟ ଚାଲିବ ନା, ସର୍ବସ୍ୱ ସମର୍ପଣ କଲେ ହିଁ ଗୌର କୃପା ମିଳିବ। ନିତ୍ୟାନନ୍ଦ ପ୍ରଭୁ ସେଇ କଥା କହିଲେ, ହେ ଜୀବ ଯଦି ସାଧୁ ସଙ୍ଗରେ ଜଣେ ସାଧୁ ସଙ୍ଗ କରିବ ତାର ଦମ୍ଭ ପଳେଇବ, ସେ ସୁନିଶ୍ଚ ହେଇଯିବ। ଚାରିଟି ଗୁଣ କଥା କହିଛନ୍ତି, ତୃଣ ହୋଇତେ ଆପନାକେ ଦିନ କରି ସାଧେ, ବୃକ୍ଷାପେକ୍ଷା ହଏ ତାର ସହିଷ୍ଣୁତା ଗୁଣ। ଶରଣାଗତ ଭଗବାନଙ୍କୁ ବଶୀଭୂତ କରିପାରୁଛି, ଜଗତର ଆଉ କେଉଁ ଗୁଣ ଅଛି ଯେ ସାଧୁ କରୁଣାର ସୁଗୁଣ ଆସିବନି। ଭଗବାନ ସର୍ବଗୁଣର ଆଶ୍ରୟ, କିନ୍ତୁ ସାଧୁ ତାର ଶରଣାଗତ ବଳରେ, ତାର ନିଷ୍କିଞ୍ଚନ ବଳରେ, ତାର ତ୍ୟାଗ ବଳରେ, ତାର ସେବାଧର୍ମ ବଳରେ ଭଗବାନଙ୍କୁ ବଶ କରିପାରୁଛି। ସର୍ବ ମହାଗୁଣ ଗଣ ବୈଷ୍ଣବ ଶରୀରେ କୃଷ୍ଣ ଭକ୍ତେ, କୃଷ୍ଣର ଗୁଣ ସକଲି ସଞ୍ଚାରେ, ଏ ସଞ୍ଚରଣ ହିଁ ପଳେଇ ଆସିବ। ଭଗବାନଙ୍କର କରୁଣାଶକ୍ତି ଉଦ୍ବେଳିତ ହେଇ ସାଧୁ ଅନ୍ତରରେ ପ୍ରଭୁଙ୍କର ଯେତେବେଳେ କରୁଣାଶକ୍ତିଟା ଆସିବ, ଭଗବାନଙ୍କର ଯେତେ ସଦ୍ଗୁଣ ସାଧୁ ନିକଟରେ ପ୍ରକାଶ ପାଏ। ଯଶ୍ୟାସ୍ତି ଭକ୍ତି, ପ୍ରହ୍ଲାଦ ମହାରାଜ ସ୍ତୁତି କରୁଛନ୍ତି ପଞ୍ଚମ ସ୍କନ୍ଧରେ ନୃସିଂହଦେବଙ୍କୁ, ଯଶ୍ୟାସ୍ତି ଭକ୍ତି କି ପ୍ରହ୍ଲାଦଙ୍କ ସ୍ତୁତି, ଏଇଟା ମୋର ଅନୁଭବ ପ୍ରଭୁ, ମୋ ଅସୁର କୁଳରେ ଜନ୍ମ, ମୋ ବାପାର କି ଗୁଣ, ଅସୁର ସମାଜର କି ଗୁଣ, ମୋର ଅନୁଭବରୁ ମୁଁ କହୁଛି। ଯଶ୍ୟାସ୍ତି ଭକ୍ତି ଭଗବତ କିଞ୍ଚନା ସର୍ବେ ଗୁଣେସ୍ତତ୍ର ସମାସତେ ସୁରା ପରାବ ଭକ୍ତସ୍ୟ ପୁତମହତ ଗୁଣ ମନୋରଥ ନାସ୍ତି ଧାବତୀ ବହି। ଏ ପ୍ରହ୍ଲାଦ ସ୍ତୁତି, ଆଜ୍ଞା ପ୍ରଭୁଙ୍କର କରୁଣା ନହେଲେ, ଏ ପ୍ରଭୁଙ୍କର କରୁଣା ସାଧୁ ମାଧ୍ୟମ ଦେଇ ନ ଆସିଲେ ଆମେ କ'ଣ ଆମର ସୁଗୁଣ ଆସିବ? ତୃଣ ହେଇତେ ଶୁଣିଛନ୍, ଏ ସାଧନର ସମ୍ପତ୍ତି ନୁହେଁ, ଜୀବ ଜୀବନ ସାରା ସାଧନ କରି ମୋ ତୃଣାନ ବି ଶୁଣିଛନ୍ ହେବି ହେଇପାରିବ, କାରଣ ଜୀବନ ଏଇଟା ଓଲଟା ସ୍ୱଭାବନା, ସେ ତ ଏଇଥିପାଇଁ ଜଗତକୁ ଆସିଛି, ତାର ଅହଂକାର ଯୋଗୁଁ ଜଗତକୁ ଆସିଛି ନା, ତୃଣାନ ବି ହବ କେମିତି? ଯେତେବେଳେ ଏ ଯେଉଁ କାଲି କଥାଟି ପଡ଼ିଥିଲେ, ଆମର ଯେଉଁ ଭଜନ ସାଧନ ଆମକୁ କ'ଣ କରିବେ ନା, ଭଜନ ସାଧନ ଆମକୁ ଶୋଧନ କରିବେ। ଭଗବାନଙ୍କର କରୁଣା ଯେମିତି ଚାଷ ହେଉଛି, ବାରମ୍ବାର ଉଦାହରଣ ଦିଆଯାଇଛି, ଯେମିତି ଲୋକମାନେ ଏବେ ବି ତଳା ପକାଇକି ଜମିକି ଚାଷ କରି ରଖିଛନ୍ତି, ରେଡ଼ି କରି ରଖିଛନ୍ତି, କାହିଁକି ନା କାଳେ ବର୍ଷା ହେଇଯିବ, ସେ ସିନା ସଜାଡ଼ିଛନ୍ତି ବୋଲି ବହୁତ ଲୋକଙ୍କର ଜମି ପଡ଼ିଆ ପଡ଼ୁଛି, କିନ୍ତୁ ଯେ ତଳା ପକାଇଛନ୍ତି ସେ ଦେଖିଲେ ବର୍ଷା ହେଲା ସାଙ୍ଗେ ସାଙ୍ଗେ ଜମି ରହିବେ, କିନ୍ତୁ ଯେ ଜମି ଚାଷ କରି ନେଇକି ତଳା ପକାଇଲେ ସେ କେମିତି ରହିବ? ଆମେ ସେ ସାଧନ ବଦନ କରୁଛେ ଗମ୍ଭୀର ଭାବରେ, ଗୁରୁଦେବଙ୍କର ଆଦେଶ ହିସାବରେ ଏଇଟା ଆମର ପାତ୍ର ସଜାଡ଼ା ଯାଉଛି, ତାପରେ କୃପାଟା ବର୍ଷଣ, ସେ କୃପା ହେତୁ କି କାପରେ ହେଇଯିବ, କିନ୍ତୁ ପାତ୍ର ନ ସଜାଡ଼ିବି ଲୋକମାନଙ୍କୁ ଆଉ ଚାଷବାସ କ'ଣ କରିବା, ତ ଜମି ଚାଷ ହେଇନି କି ତଳା ପଡ଼ିନି, ବର୍ତ୍ତମାନ ଇନ୍ଦ୍ର ବନ୍ୟା କରିଦେଲେ ବି ଚାଷ କରିପାରିବେ ସେଭଳି, ଯାହାର ପାତ୍ର ସଜଡ଼ା ଯାଇନି ତାର ମୁହଁଟା ଓଲଟା ହେଇକି ଅଛି, ବର୍ଷା ହେଲେ ବର୍ଷା ହେଉଛି ଜୋର, ଆମେ ଗୋଟେ ପାତ୍ରଟାକୁ ରଖିବା ଓଲଟିକି ରଖିବା, ପାଣି ରହିବ କିଛି ରହିବ? ଆଚାର୍ଯ୍ୟ କ'ଣ କରନ୍ତି, ସମର୍ଥ ସାଧୁ କ'ଣ କରନ୍ତି, ଗୁରୁ କ'ଣ କରନ୍ତି, ଏଇ ଓଲଟା ପାତ୍ରକୁ ସଜାଡ଼ି ଦିଅନ୍ତି, ଦୁଇଟି ରୋଲ କରିବା ପାଇଁ ଚାନ୍ସ ଦିଅନ୍ତି ନା, ପୁରା ମୁହଁ ବୁଲା, ମୁହଁ ପୁରା ବୁଲୁ, ଟର୍ନ କର, ଆରେ ପାତ୍ରଟା ଓଲଟି କରି ତାକୁ ବୁଲେଇ ଦେବେ, କୃଷ୍ଣ ଗାଡ଼ିକୁ ଚାନ୍ସ, କୃପାଟାକୁ ଧର। ଏଇଟା ଆଚାର୍ଯ୍ୟଙ୍କର, ସେ ସେତେବେଳେ ସବୁ ଗୁଣ ତ ଚାଲି ଆସିବ ନା, ଭଗବାନଙ୍କର ଯେଉଁ ଶକ୍ତିଟା, ଯେଉଁ ସୁଗୁଣ, ଯେଉଁ ତ୍ୟାଗ ଧର୍ମ, ଯେଉଁ ଶରଣାଙ୍ଗତ, ଯେଉଁ ସେବା, ଯେଉଁ ନିଷ୍କିଞ୍ଚନତାରେ ସେ ଭଗବାନଙ୍କୁ ବଶ କରିପାରିଛନ୍ତି, ଆଉ ଭଗବାନଙ୍କର ଗୁଣ ଯାହାଙ୍କ ନିକଟକୁ ଆସିଛି, ସିଏ ଯାହାକୁ କରୁଣା କରିବେ ତାଙ୍କ ନିକଟରେ କେଉଁ ଗୁଣର ଅଭାବ ରହିବ, ଧ୍ରୁବ ନିକଟରେ କେଉଁ ଗୁଣର ଅଭାବ ରହିଲା, ପ୍ରହ୍ଲାଦଙ୍କ ନିକଟରେ କେଉଁ ଗୁଣର ଅଭାବ ରହିଲା, ନାରଦ ମୁନିଙ୍କର କରୁଣା ପାଇଛନ୍ତି। ତେଣୁ ସିଏ ତାର ଅପରାଧ କ୍ଷୟ ହେବ, ସେ ସାଧୁସଙ୍ଗ କଲେ, ଏ କଥା ନବଦେବୀ ଧାମ ମହାତ୍ମ୍ୟରେ ଅଛନ୍ତି। ତେବେ ଜୀବ ଗୋସ୍ୱାମୀଙ୍କୁ ଏଇ କଥା କହିସାରିଲା ପରେ ପୁଣି ପରିକ୍ରମା କରିସାରି ପୁଣି ସଚିବ ତାଙ୍କ ନିକଟକୁ ନେଲେ, ନିତ୍ୟାନନ୍ଦ ପ୍ରଭୁ ସମସ୍ତ ଭକ୍ତମାନଙ୍କୁ କହିଲେ, ଇଏ ବଲ୍ଲଭ ତନୟ ଆମକୁ କରୁଣା କର, ଭଗବାନ ଯାହାକୁ ଆଜ୍ଞା ବଡ଼ କରିବେ ତାକୁ ସବୁ ଦୃଷ୍ଟିରୁ ପୂର୍ଣ୍ଣ କରିକି ନେବେ, ପୂର୍ଣ୍ଣ କରି। ପ୍ରଭୁପାଦଜୀ ମହାରାଜ କୁହନ୍ତି, ମୋତେ ଭଗବାନ ଏମିତି କରୁଣା କଲେ, ଆପଣ ବି ବିଚାର କରି ଦେଖନ୍ତୁ, ବୃଦ୍ଧ ବୟସରେ ନେଲେ, ବିଦେଶୀ ଲୋକମାନେ ଟୋକା ସାଧୁକୁ ପସନ୍ଦ କରନ୍ତି, ତାଙ୍କ ପୂର୍ବରୁ ତାଙ୍କ ଗୁରୁ ଭାଇମାନେ ଯାଇଛନ୍ତି, ଆଙ୍କୁ ତ ସବୁ ସଜେଇକି ଦେଇଛନ୍ତି, ପାତ୍ର ତାଙ୍କୁ ତ ସବୁ କରୁଣା ବର୍ଷଣ କରିଛନ୍ତି। ଗୁରୁଦେବ କୁହନ୍ତି, ଭଗବାନ ଶ୍ରୀକୃଷ୍ଣଙ୍କର କରୁଣା, ମହାପ୍ରଭୁଙ୍କର କରୁଣା, ପରମ୍ପରାର କରୁଣାକୁ ଧରିକି ସେ ଗଲେ, ସବୁ ଦୃଷ୍ଟିରୁ, କୌଣସି ଦୃଷ୍ଟିରୁ ବଞ୍ଚିତ, ବିଦେଶୀଙ୍କୁ ଭକ୍ତ କରିବା ପାଇଁ କୌଣସି ଦୃଷ୍ଟିରୁ ଅଭାବ ନାହିଁ। ଶାଢ଼ୀ ପିନ୍ଧିବା, ରୋଷେଇ କରିବା, ମୃଦଂ ବଜେଇବା, କ'ଣ କେଉଁ କାମଟା ବାକି, ପ୍ରବଚନ ଦେବା, କୀର୍ତ୍ତନ କରିବା, ସବୁ ଜିନିଷ, ସୁନ୍ଦର ଇଂଲିଶ, ତାଙ୍କ ଗୁରୁଦେବ ଯେଉଁ ଇଂଲିଶ କୁହନ୍ତି, ଭକ୍ତିସାନ ସରସ୍ୱତୀ ଠାକୁର ଇଂଲିଶ ବୁଝିବା କଷ୍ଟ, ପ୍ରଭୁପାଦ ସୁନ୍ଦର ଇଂଲିଶ ପୁରା ସ୍ପଷ୍ଟ, ଆଉ ବିଶ୍ୱର ଗୋଟିଏ ଅଦ୍ଭୁତ ସ୍ୱର ତାଙ୍କର, କେଉଁଠି ଯାଉଛନ୍ତି ମ୍ୟୁଜିସିଆନ କତିକି ନେଲେ ବି ସେ ଗାଇପାରିବନି, ସବୁଥିରୁ ଭଗବାନ ଯାହାକୁ ପୂର୍ଣ୍ଣ କରିବା ପାଇଁ ଚାହିଁବେ, ଯାହାକୁ ବଡ଼ କରିବା ପାଇଁ ତା ପାଇଁ ସବୁ ଯୋଜନା କରିଦେବେ, ପାଣ୍ଡବମାନଙ୍କ ପାଇଁ ସବୁ ଯୋଜନା ଭଗବାନ କରିଦେବେ, ସବୁ କଣ୍ଟା ଉଠେଇ ଦେଇଗଲେ, ବଣ ଭିତରେ ଆପଣ କଣ୍ଟା ଉଠେଇ ଉଠିକା ଯିବେ, କେତେ କଣ୍ଟା ଉଠେଇବେ, ଗୋଡ଼ରେ ପଶିବେ ହିଁ ପଶିବେ, ସଂସାରଟା ଗୋଟେ ବଣ, ଆପଣ କ'ଣ କାଟିକି ବଡ଼ ହେବ ହେଇପାରିବେ, ଭଗବାନ ଚାହିଁବେ ତୁମକୁ ବଡ଼ କରିବା ପାଇଁ ସବୁ ପଥ କଣ୍ଟକିତ ପଥକୁ କୁସୁମିତ କରିଦେବେ, ସେଥିପାଇଁ ସବୁ ହାତ ଟେକି ପ୍ରଭୁଙ୍କ ଉପରେ ନିର୍ଭର କରନ୍ତି, ଆଉ ନାମ ପ୍ରଭୁଙ୍କୁ ସ୍ମରଣ କରନ୍ତି, ପ୍ରଭୁ ଆପଣ ଯାହା ମୋର ବିଚାର କରିବେ। ହରେ କୃଷ୍ଣ ରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ସମସ୍ତଙ୍କୁ କରୁଣା ଦେଇକି ବର୍ତ୍ତମାନ ଚାଲିଲେ ଜୀବ ଗୋସ୍ୱାମୀ, ସୁକୁମାର ବୈରାଗ୍ୟର ପରାକାଷ୍ଠା ଅପୂର୍ବ ଦର୍ଶନ, ବୈରାଗ୍ୟରେ ପରାକାଷ୍ଠା, ସବୁ ଅଙ୍ଗ ତାଙ୍କର ସୁଭିତ, ଦୀର୍ଘ ନୟନ ଗୌରବର୍ଣ୍ଣ ଯାଉଛନ୍ତି, ବୃନ୍ଦାବନ ଯିବା ଭିତରେ ମଝିରେ ତାଙ୍କୁ ସ୍ୱପ୍ନ ହେଲେ, ଚୈତନ୍ୟ ମହାପ୍ରଭୁ ଆସି କହୁଛନ୍ତି, ଯିବ କେଉଁଠିକି ଯିବି, ଚିନ୍ତା ବୃନ୍ଦାବନ ଯିବି ଯେ କେଉଁଠିକି ରହିବି, କେମିତି ରହିବି ଚିନ୍ତା କରିକରି ଯାଉଛନ୍ତି, କାରଣ ସ୍ୱତନ୍ତ୍ର ତ ଯୋଜନା ହିଁ ତାଙ୍କ, ଭଗବାନଙ୍କୁ ନିର୍ଭର କରି ଯାଉଛନ୍ତି। ମହାପ୍ରଭୁ କହୁଛନ୍ତି, ପଥ ମଧ୍ୟ ରାତ୍ରେ ସ୍ୱପ୍ନ ଦେଖେ ଗୌର ଆସି କହୁଛନ୍ତି, ଦେଖ ତୁମେ ଅତିପ୍ରିୟ ତୁମି ଆ ରୂପ ସନାତନ, ତୁମେ ମୋର ଅତିପ୍ରିୟ। ମହାପ୍ରଭୁ ଅତିପ୍ରିୟ କାହିଁକି? ରୂପ ସନାତନ ଠାରୁ ଜୀବଙ୍କୁ କହିଲେ ନା ଜୀବ ଆଚାର୍ଯ୍ୟ ହେବେ, ଆଚାର୍ଯ୍ୟ ରୋଲ କରିବେ। ରୂପ ସନାତନ ତାଙ୍କର ଦିନତାକୁ କେବେ ହେଲେ ଭଙ୍ଗ କରିନାହାନ୍ତି, ସବୁବେଳେ ତୃଣାନନ୍ଦ ବିଭାବ। କିନ୍ତୁ ଏ ଗୌଡ଼ୀୟ ବୈଷ୍ଣବ ଆଚାର୍ଯ୍ୟ ହେବେ, ପରମ୍ପରାର ମର୍ଯ୍ୟାଦା ରଖିବେ, ଶିକ୍ଷା ରଖିବେ, ସବ ଅତି ମୋର ପ୍ରିୟ। କିନ୍ତୁ ରୂପ ସନାତନ ଶାସ୍ତ୍ର ପ୍ରଣୟନ କଲେ ସିନା, କିନ୍ତୁ ପ୍ରଚାର କାର୍ଯ୍ୟ ପାଇଁ ଜୀବ ଗୋସ୍ୱାମୀଙ୍କର ବହୁ ବଡ଼ ଅବଦାନ। କାରଣ ମହାପ୍ରଭୁଙ୍କ ପାର୍ଷଦମାନେ ଚାଲିଗଲା ପରେ ବଙ୍ଗ, ପଶ୍ଚିମବଙ୍ଗ, ବାଂଲାଦେଶ, ଆଉ ଆମର କ'ଣ କୁହାଯାଏ, ପୂର୍ବବଙ୍ଗ, ଓଡ଼ିଶା ଅନ୍ଧକାର ହେଇଗଲେ ପ୍ରଚାର। ସେଥିପାଇଁ ଜୀବ ଗୋସ୍ୱାମୀ ତିନି ଜଣଙ୍କୁ ପଠେଇଲେ। ଏ ତିନି ଜଣ ଯାଇଥିଲେ ବ୍ରଜବାସ କରିବା ପାଇଁ, ଦୁଃଖୀ କୃଷ୍ଣ ଦାସ, ଶ୍ୟାମାନନ୍ଦ ପ୍ରଭୁ, ଶ୍ରୀନିବାସ ଆଚାର୍ଯ୍ୟ, ନରୋତ୍ତମ ଦାସ ଠାକୁର। ତିନି ଜଣଙ୍କର ଆମେ ବ୍ରଜରେ ରହିକି ହରିଭଜନ କରିବା। ଜୀବ ଗୋସ୍ୱାମୀ କହିଲେ ନାହିଁ, ମୋ କତୁରୁ ଶାସ୍ତ୍ର ସବୁ ଶୁଣ, ଏ ଗ୍ରନ୍ଥ ନିଅ, ଯାଅ ପ୍ରଚାର କର, କରୁଣା ଦେଇକି ତିନି ଜଣ ପଠେଇ। ସେଥିପାଇଁ ମହାପ୍ରଭୁ ତୁମି ଅତିପ୍ରିୟ ତୁମି ଆ ରୂପ ସନାତନ, ଏକତ୍ର କର ଭକ୍ତି ଶାସ୍ତ୍ର ପ୍ରବର୍ତ୍ତନ। ଯାଅ ମଥୁରାରେ ରହିବ, ଏକତ୍ର ଶାସ୍ତ୍ର ରଚନା କରିବ। କିନ୍ତୁ ପଥ ମଧ୍ୟରେ ଆସୁ ଆସୁ ନିତ୍ୟାନନ୍ଦ ପ୍ରଭୁଙ୍କର ପୁଣି କରୁଣା ହେଲା, କାରଣ ଜୀବ ତ ପାଠ ପଢ଼ିନାହାନ୍ତି, ଶାସ୍ତ୍ର ପ୍ରଣୟନ କରିବେ କେମିତି? ପାଠ ପଢ଼ିବାଟା ଶାସ୍ତ୍ର ପ୍ରଣୟନର, ବ୍ୟାକରଣ ପଢ଼ିବା, ସଂସ୍କୃତ ପଢ଼ିବା ଶାସ୍ତ୍ର ପ୍ରଣୟନର ମାଧ୍ୟମ ନୁହେଁ। କିନ୍ତୁ ମହାପ୍ରଭୁଙ୍କର ସିଦ୍ଧାନ୍ତ କ'ଣ ଆପଣ ଜାଣିଛନ୍ତି? ଜୀବ ଗୋସ୍ୱାମୀ ଏତେ ବଡ଼ ବିଦ୍ୱାନ, ମହାପ୍ରଭୁ ତାଙ୍କୁ ସ୍ୱତନ୍ତ୍ର ଆଦେଶ ଦେଲେ, କହିଲେ ଜୀବ ସ୍ୱପ୍ନରେ ତୁମେ ପାଣିନୀ ବ୍ୟାକରଣ ଯେଉଁ ଅଛି ତାକୁ କାଟିଦିଅ। ପ୍ରଥମେ ମୁଁ କିଛି ଦିନ ଯାଇଥିଲି ତ କିଛି ପଢ଼ିପାରିଲିନି, ନବଦି ମାୟାପୁରରେ ଥିଲାବେଳେ କିଛି ଦିନ ଗଲି, ଦେଖିବା ହରିନାମୃତ ବ୍ୟାକରଣ ଜୀବ ଗୋସ୍ୱାମୀଙ୍କର ପଢ଼ିବା, ଦୁଇ ତିନି ଦିନରେ ତ ମୁଁ ପଳେଇ ଆସିଲି, ହେଲାନି, ବହୁ ସମୟ ଦେବାକୁ ପଡ଼ିବ। ସେ ଲେଖିଛନ୍ତି ସେଠି ବ୍ୟାକରଣେ ମରୁଣି ମରୁ, ପ୍ରଥମେ ସୂତ୍ରରେ ଲେଖିଛନ୍ତି ବ୍ୟାକରଣ ହେଉଛି ମରୁଶାସ୍ତ୍ର, ବେକାର ଖାଲି ଶୁଖିଲା ଚଷିବା କଥା, ଏ କୁ କହ ଏମିତି ଖାଲି ଘୁଷି 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 ଘୁଷି। ମହାପ୍ରଭୁ କହିଲେ ବି ବ୍ୟାକରଣ ଯଦି ନ ଜାଣିବ ବୈଷ୍ଣବ ସିଦ୍ଧାନ୍ତ ରହିବ କେମିତି? ଆମ ଭାଗବତ ତ ସଂସ୍କୃତରେ, ଦେବ ଭାଷାରେ, ସବୁ ନାଗରୀ ଦେବନାଗରୀ ଭାଷାରେ। ତେଣୁ ଜୀବ ଗୋସ୍ୱାମୀ ତୁମେ ଗୋଟେ କାମ କର, ତୁମେ ନାମରେ ବ୍ୟାକରଣ ରଚନା କର, ତାର ନାମ ଦେବ ହରିନାମାମୃତ ବ୍ୟାକରଣ, ହରିନାମରେ ଅମୃତ। ଯେମିତି ଆମେ ପଢ଼ୁଛେ କ'ଣ ଏ ବ୍ୟାକରଣ ପଢ଼ିଦେଇ ଜାଣିଦେ, ମୋର ତ କିଛି ମନେରେ ହିଁ ନାହିଁ, ନର ନରୌ ନରାହା, ସେଠି ନର ଲାଗିବନି, ହରି ହରୌ ହରା, ସବୁ ନାମରେ କଲେ ବ୍ୟାକରଣ, ତାକୁ ହରିନାମାମୃତ ବ୍ୟାକରଣ। ଆଉ ଜୀବ ଗୋସ୍ୱାମୀ ଆମ ଆଚାର୍ଯ୍ୟମାନେ କୁହନ୍ତି ଯଦି କେହି ବ୍ୟାକରଣ ହରିନାମୃତ ବ୍ୟାକରଣ ପଢ଼ୁଛି ସେ ଅଧିକ ନାମ କରିପାରୁନି, ଗୁରୁଦା ଗୁରୁ ଯୋଗୁଁ ନିର୍ଦ୍ଦେଶ ଦେଇଛି ସେତିକି ନାମ କରୁଛି, ଅଧିକ ନାମ ସେ କରେ କରିପାରୁନି, ତାର ଦୋଷ ଲାଗିବନି ନା କାହିଁକି? ନା ସେ ବା କେବଳ ବ୍ୟାକରଣ ଘୋଷିଲା ବେଳେ, ବ୍ୟାକରଣ ପଢ଼ିଲା ବେଳେ କ'ଣ ନାମ କଲା? ହରି ହର ହରା ରାମ 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 ସପ୍ତ କଲା ନା ନାମରେ, ନାମରେ ସେ ବ୍ୟାକରଣ ଲେଖିଲେ, ତାର ନାମ ହେଲା ହରିନାମାମୃତ ବ୍ୟାକରଣ। ଏ ଜୀବ ଗୋସ୍ୱାମୀ ବ୍ୟାକରଣ ଦରକାର, ବୈଷ୍ଣବ ଶାସ୍ତ୍ର ରହିବ, ଆଉ ପୁଣି ସିଦ୍ଧାନ୍ତର ଶୁଣିବା ଦରକାର। ମହାପ୍ରଭୁଙ୍କର ସିଦ୍ଧାନ୍ତ କିଏ ଶୁଣିଛନ୍ତି? ନା ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ମହାପ୍ରଭୁ ସମସ୍ତ ଗୌଡ଼ୀୟ ସିଦ୍ଧାନ୍ତ ତାଙ୍କୁ କହିଛନ୍ତି। ଆଉ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କର ଶିଷ୍ୟ ହେଲେ ମଧୁସୂଦନ ବାଚସ୍ପତି, ସେ କାଶୀରେ ରୁହନ୍ତି। ସିଏ ଅଦ୍ୱୈତବାଦୀ ଥିଲେ, ସେ ମାୟାବାଦୀ ଥିଲେ, କିନ୍ତୁ ମହାପ୍ରଭୁଙ୍କ ନିକଟରୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟ ଯେତେବେଳେ ବୈଷ୍ଣବ ହେଇଗଲେ, ସବୁ ଶିଷ୍ୟଙ୍କୁ ଡାକିଲେ, କହିଲେ ଏ ଶୁଣ, ଯେଉଁ ପାଠ ପଢ଼ିଛ ତାକୁ ମୁଣ୍ଡରୁ ଉଠାଅ, ଏ ଯେଉଁ ଭୁଲ ପାଠ ମୁଁ ପଢ଼େଇଥିଲି, ବର୍ତ୍ତମାନ ନୂଆ ପାଠ ପଢ଼, ତୁମ ମୁଣ୍ଡର ସଂସ୍କୃତ ସୂତ୍ର ଅଛି ସେଗୁଡ଼ା ସବୁ ଭୁଲି ଯାଅ, ସୂତ୍ରଟା ତ ଜାଣିଛ ନା, ସିଦ୍ଧାନ୍ତକୁ ଛାଡ଼, ଅଦ୍ୱୈତବାଦକୁ ଛାଡ଼, ବର୍ତ୍ତମାନ ଦ୍ୱୈତବାଦ ଗ୍ରହଣ କର, ବୈଷ୍ଣବ ଧର୍ମ। ସବୁ ଶିଷ୍ୟ ଗୁଡ଼ାକି ପୁଣି ପଢ଼େଇଲେ ବ୍ୟାକରଣ, ଏ ବୈଷ୍ଣବ ଶାସ୍ତ୍ର। ତେଣୁ ଏଇ ବିଦ୍ୟା ମଧୁସୂଦନ ବାଚସ୍ପତି ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କର ଅତି ପ୍ରଧାନ ଦକ୍ଷ ଶିଷ୍ୟ ଥିଲେ କାଶୀର, ସେ ମହାପ୍ରଭୁଙ୍କର ସିଦ୍ଧାନ୍ତ ଜାଣନ୍ତି, ଗୌଡ଼ୀୟ ବୈଷ୍ଣବ ସିଦ୍ଧାନ୍ତ। ନିତ୍ୟାନନ୍ଦ ପ୍ରଭୁ କହୁଛନ୍ତି, ହେ ଜୀବ ତୁମ ଦ୍ୱାରା ଜଗତରେ ବହୁ କଲ୍ୟାଣ ହେବ, 25 ଗ୍ରନ୍ଥ ସ୍ୱରଚିତ ଶ୍ଲୋକ, ଲକ୍ଷାଧିକ ଶ୍ଲୋକ, 25 ଗ୍ରନ୍ଥ, ନରହରି ଚକ୍ରଧାରୀ ତାର ଲିଷ୍ଟ ଦେଇଛନ୍ତି ସବୁ 25 ଗ୍ରନ୍ଥ। ଆଉ ସବୁଠୁ ବଡ଼ ବିଷାଦ 2 ଗ୍ରନ୍ଥ ତାଙ୍କର ହେଲେ ଷଡ଼ସନ୍ଦର୍ଭ ଆଉ କୃଷ୍ଣଙ୍କର ଲୀଳା କ'ଣ, ଗୋପାଳ ଚମ୍ପୁ, କୃଷ୍ଣଙ୍କର ଲୀଳା ସ୍ୱରଚିତ ଶ୍ଲୋକ, ସବୁ ରଚନା କରି ସଂସ୍କୃତରେ। ନିତ୍ୟାନନ୍ଦ ପ୍ରଭୁ କହିଲେ ତୁମେ ଯା କାଶୀରେ ମହାପ୍ରଭୁ ଯେଉଁ ସିଦ୍ଧାନ୍ତ ଦେଇଛନ୍ତି ସେଇଟା ମଧୁସୂଦନ ବାଚସ୍ପତିଙ୍କ ନିକଟରୁ ପଢ଼ିବ। ଜୀବଗୋସ୍ୱାମୀ ସେଠି ପଢ଼ିକି ଚାଲିଲେ। ତାର ପରେ ତ ଜୀବଗୋସ୍ୱାମୀଙ୍କର ଆଉ ବେଶୀ ଲୀଳା ନାହିଁ, ଦୁଇ ତିନୋଟି ଲୀଳା ଅଛି, ତାର ପରେ ସେଇ ଜିନିଷ ଆମେ ଆଲୋଚନା କରିବା। ଯାଇକି ଯେତେବେଳେ ପହଞ୍ଚିଲେ ରୂପ ସନାତନ ଦେଖିଦେଲେ, ଜୀବ ଆସିଛନ୍ତି, ବହୁତ ଆଦର କଲେ। ଆଜ୍ଞା କହିଲେ ଦେଖିବା ଆପଣ ଆମ ବଂଶରେ ଯଦି କେହି ନାହାନ୍ତି, ବଂଶ ଶୂନ୍ୟ, ଗୋଟିଏ ପୁଅ, ସେ ଆଜି ପରିବା କେହି ପଳାଇ ଆସୁଛନ୍ତି। ସନାତନ ଦେଖି ବହୁ ଆଦର କଲେ, ରୂପଙ୍କ ଠାରୁ ସନାତନ ବେଶୀ ଆଦର କରନ୍ତି ଜୀବକୁ, କାରଣ ଜୀବଙ୍କ ନିକଟରେ ଅତି ସୁଗୁଣ ଦର୍ଶନ କରିପାରୁଥିଲେ। ନିତ୍ୟ ପାର୍ଶ୍ୱ ବୋଲେ ତୁମେ ରୁହ, କିନ୍ତୁ ମୁଁ ତୁମକୁ ଶିଷ୍ୟ କରିବି। ସନାତନକୁ ପଚାରିଲେ, ରୂପଙ୍କୁ ଟିକେ ଭୟ କରନ୍ତି, ସନାତନକୁ ଖୋଲାଖୋଲି ଭାବରେ, ସେଥିପାଇଁ ତାଙ୍କୁ ବଡ଼ ଗୋସାଇଁ ବୋଲି କୁହାଯାଏ। ଭାରି ଭୟ ଆମ ସନାତନଙ୍କର କରୁଣା ଭକ୍ତି ରତ୍ନାକରରେ ପାଞ୍ଚ ଛଅ ପେଜ୍ ଦିଆଯାଇଛି। ବଡ଼ କରୁଣାମୟ ଠାକୁର ସେ ସନାତନ। ଜୀବକୁ ସେମାନେ ବହୁତ ଆଦର କରନ୍ତି, କହିଲେ ଜୀବ ବାପା ମୁଁ ତତେ ହରିନାମ ଦେବିନି, ମୋର ତୋ ପ୍ରତି ଯେହେତୁ ସ୍ନେହ ଅଛି, ଶିଷ୍ୟ କଲେ ସ୍ନେହ ରହିବ। ଶିଷ୍ୟମାନେ ଶାସନର ଅଧୀନ, ଛାଟ ଗୁରୁଦେବ ଯେମିତି କୁହନ୍ତି, ଶିଷ୍ୟ ଇଏ ଶିଷ୍ୟ। ଗୁରୁଦେବ ଜଣେ ପଚାରିଲେ, କହିଲେ ଗୁରୁଦେବ ଆପଣ ଗୋଟେ ସ୍ନେହ କରୁନାହାନ୍ତି ଅଲଗା ଗୁରୁମାନେ କେତେ? ଗୁରୁଦେବ କହିଲେ କ'ଣ ଗୁରୁ ତୁମର ସାଙ୍ଗ କିରେ? କିରେ ଗୁରୁ ତୁମର ସାଙ୍ଗ କି? ତୁମେ ଶାସନ ହେବା ପାଇଁ ଆସୁଛ ନା ଗୁରୁଙ୍କ ସାଙ୍ଗରେ ସାଙ୍ଗଗିରି କରିବା ପାଇଁ ଆସୁଛ? କାନ୍ଦରେ ହାତ ପକେଇବ ପାଟି ବନ୍ଦ। ଗୁରୁଦେବ ସେଥିପାଇଁ କୁହନ୍ତି ଶାସନ ଦରକାର। ଆଉ ଗୁରୁଦେବ ଗୋଟେ ଉଦାହରଣ ଦିଅନ୍ତୁ, ଗୋଟେ ଜମି ଭିତରେ ଗୋଟେ ବାଳଙ୍ଗା ଗଛ ଉଠିଛି, ଚାଷୀ କଳାମୂଳ ଧଳାମୂଳ ବାଛି ବାଛିକି ଦସ୍ତର ବୁଲିବ, ସନ୍ଧାର ଗୋଟେ ଆମ ବାଲେଶ୍ୱର ଜିଲ୍ଲାରେ ସନ୍ଧାର ବୋଲି କୁହନ୍ତି, କାଠ ତିଆରି ଦା ସବୁ ଧରିକି ଯାଇଥିବେ ଯନ୍ତ୍ର ଧରି, ଯେମିତି ଗୋଟିଏ ବାଳଙ୍ଗା ରଖିବିନି। ଗୁରୁଦେବ ଯଦି ବିଲରେ ଯଦି ଗୋଟିଏ ବାଳଙ୍ଗା ଯେମିତି ଚାଷୀ ରଖେ ନା ଉପାଡ଼ି ଫୋପାଡ଼େ, ସେଭଳିଆ ଯଦି ଗୋଟିଏ ଶିଷ୍ୟ ଏପଟେ ସେପଟେ ଉପାଡ଼ ଫୋପାଡ଼, ଚାଲ ଆମେ ଦେଖିଛୁ ଶିକ୍ଷା କାଠିକାଠୁ ପଠେଇବେ, ଚାଲ ଏ ଶାସନ ଦରକାର। ଦୟା ନାହିଁ, ଦୟାର ପାତ୍ର ହେବା ଦରକାର। ଯଦି ନିତ୍ୟାନନ୍ଦ ପ୍ରଭୁ ଜଗାଇ ମାଧେଇକି କରୁଣା କଲେ ସିନା, କିନ୍ତୁ ମହାପ୍ରଭୁ କାହିଁକି ସତସନ ଚକ୍ର ଦେଖେଇଲେ? ତା ଉପରେ ଆଚାର୍ଯ୍ୟ ଦେଇଛନ୍ତି କମେଣ୍ଟସ, ଅତି ଦୟାମୟ। ଏଇ ଭୟ ଦ୍ୱାରା ତାଙ୍କର ସଙ୍କୋଚ ଜାତ ହେଲା। ସେ ସାଧୁଙ୍କୁ ନଡ଼ିଆ ବୋଲି କୁହାଯାଏ, ଯେଉଁମାନଙ୍କର ସ୍ୱଭାବ ଏଇ କଥାରେ ଆସିବ। ସେ ଶ୍ଳୋକ ବି ଦେଇଛନ୍ତି, ମହତ ପୁରୁଷଙ୍କର ବାହାର ହେଉଛି ବହୁତ କଠୋର, ଭିତର ହେଉଛି ବହୁତ ଆଉ କ'ଣ କୋମଳ। ନଡ଼ିଆ ନଡ଼ିଆ ଦେଖିଲେ ଉପରେ କେତେ ଟାଣ, ଭିତରେ କେତେ କୋମଳ। ଶିଷ୍ୟକୁ ଶିଷ୍ୟ ଯିଏ ଗ୍ରହଣ କରିବ, ଛାଟ ମାରିକି ଶିଷ୍ୟ ଗ୍ରହଣ କରିବ, ଛାଟ ମାରି ନରୋତ୍ତମ ଦାସ ଠାକୁର ଯେମିତି ଗ୍ରହଣ କଲେ ନରହରି, ଏ ଆମର ଗୋଟିଏ ଶିଷ୍ୟ ଆସିବ ଜଗତ ଉଦ୍ଧାର କରିବ। ସେ ସେଇଭଳି ଦରକାର ଶାସନ। ସନାତନ କହିଲେ ମୁଁ ତତେ ଶାସନ କରିପାରିବିନି, କାରଣ ମୋର ଦୁର୍ବଳତା ତୋ ପ୍ରତି ଅଛି, ରୂପଙ୍କୁ ଗୁରୁ ବୋଲି ଗ୍ରହଣ କର। ରୂପ ଛାଟ ଲଗେଇ ଛାଟ ଲଗେଇଲେ ସବୁବେଳେ ରୂପଙ୍କର ତାଙ୍କର ତାଙ୍କ ପ୍ରତି ତୀକ୍ଷ୍ଣ ଦୃଷ୍ଟି। ରୂପ କହିଲେ ବାପା ମନ୍ତ୍ର ଦୀକ୍ଷା ନବା ପୂର୍ବରୁ ଗୋବିନ୍ଦଙ୍କର ତ ସେବା ହେଉଛି, ତୁମେ ଜଳ ଆଣିବ, ଆଉ ମୁଁ ଶାସ୍ତ୍ର ପ୍ରଣୟନ କରିସାରିଲା ପରେ ତୁମେ ଏଗୁଡ଼ିକୁ କରେକ୍ସନ୍ କରିବ, ବୁଝୁଛନ୍ତି କି? ସନାତନ ଗୋସ୍ୱାମୀ ଯାହା ଲେଖିବେ ଜୀବଙ୍କୁ ଦେବେ କରେକ୍ସନ୍ କରିବା ପାଇଁ। ଜୀବ ଟିକେ ଦେଖିଲ, ସନାତନ ଗୋସ୍ୱାମୀଙ୍କର ବୃହତ ବୈଷ୍ଣବ ତୋଷଣୀ ଓଲଟା ହେଇପାରେ ଆପଣ, ସେ କମେଣ୍ଟରୁ କରେକ୍ସନ୍ କରୁ କରୁ ଇଏ ଏତେ ବିଦ୍ୱାନ, ସିଏ ଦୁଇଟା କମେଣ୍ଟରେ ତିଆରି କରିଦେବେ ବୈଷ୍ଣବ ତୋଷଣୀ, କ୍ରମ ସନ୍ଦର୍ଭ ବୃହତ କ୍ରମ ସନ୍ଦର୍ଭ ତିନିଟା ଭାଗବତ, ତାଙ୍କର କରେକ୍ସନ୍ କରିକରି ତାଙ୍କ ପାଠକୁ କରେକ୍ସନ୍ କରି ତାଙ୍କ ସିଦ୍ଧାନ୍ତ ବାଣୀ ତିନିଟା ଟିପ୍ପଣୀ ଲେଖିଦେଲେ ଭାଗବତ। ଇତି ବିଦ୍ୱାନ ରୂପ ସନାତନ ଯାହା ଲେଖିବେ ଜୀବଙ୍କୁ ଦେବେ, କହିବେ ଜୀବ ତୁମେ କରେକ୍ସନ୍ କର। ଆଉ ଏହା କରୁଛନ୍ତି, ଭାଗବତ ଅଧ୍ୟୟନ କରନ୍ତି, ବିଗ୍ରହ ଅର୍ଚ୍ଚନ କରନ୍ତି, ଭୋଗରନ୍ଧନ କରନ୍ତି, ଗ୍ରନ୍ଥ ସଂଶୋଧନ କରନ୍ତି, ଏହି କାର୍ଯ୍ୟରେ ସେବା ସେବା ରହିବ। ସେବା ନାହିଁ ମାନେ ସେ ଭୟଙ୍କର ପରିସ୍ଥିତି ଅଛି, ସେ ଗୃହୀ ହେଉ ବା ତ୍ୟାଗୀ ହେଉ, ଗୁରୁଙ୍କ ଆଶ୍ରମରେ ରହିବ ମାନେ ଦୀକ୍ଷା ନେବ ମାନେ ତାର ଗୁରୁଙ୍କର ସେବା ପ୍ରତି କ'ଣ ସଂସାର ସେବା କରିବା ପାଇଁ ଅଛି ଦୀକ୍ଷା ନେଇଛି? ତୁମର ଯଦି ସଂସାର ସେବା କରିବାର ଅଛି, ତୁମେ ଏଇ ଜନ୍ମରେ ଭଗବାନଙ୍କ ନିକଟକୁ ଯିବ ନା? ଗୁରୁଦେବ ସାଇକେଲ ଦେଇକି ପଠାନ୍ତି, କାହିଁକି ସେ କ୍ଲାସ୍କୁ ଆସିଲାଣି? ମୁଁ ନିଜେ ଦେଖିଛି, ମୁଁ ନୂଆ ଭକ୍ତ ଥିଲି, ମୋର ତ ସବୁ ଗୁରୁ ଭାଇମାନେ ମୋଠୁ ଧନ୍ୟ, କାରଣ ସେ ଗୁରୁଙ୍କର ସେବା କିଛି କରିଛନ୍ତି। ଗୁରୁଦେବ ଫେଷ୍ଟିଭାଲ ମାନେ ନିଜେ ଲିଷ୍ଟ କରିବେ, ଡାକିବେ, କହିବେ ସେ ମହାପ୍ରଭୁ ଦାସଙ୍କର ଏତିକି ଟଙ୍କା ତାଙ୍କ ଲୋକ ସେ ଭିକ୍ଷା ମାଗି ଆଣିଦେବେ, ସବୁ ପ୍ରଭୁ ଗୋପାଳ ପ୍ରଭୁ ଦିଅନ୍ତି ପତର ସମସ୍ତଙ୍କ ନାଁ ଲିଷ୍ଟ କରାଇ କରିଦେବେ, ଗୁରୁଦେବ ବସିବେ, ତୁମେ ଭଗବାନ ସେବା କରିବ, ଯାହା ଭିକ୍ଷା ମାଗି ଆଣ ଦିଅ, ଏଇଟା ଗୁରୁଙ୍କର ସେବା, କାହାକୁ ବ୍ରାହ୍ମଣ ଦେଖିବା ଯିବ ନା ଯଦି ସେ ବିଗ୍ରହ ସେବା ଏଠି ନ କରିବେ, ଏଠି ସେବା ନ କରିବେ ମନ୍ଦିର, ସେ କ'ଣ ପଇସା ପକେଇ ଯାଇକି ବାହାରେ ବ୍ରାହ୍ମଣ ବୋଲି ଦେଖିବ ନା, ଶାସନ ଦରକାର, ଶାସନ ନହେଲେ ଭୟ ରହିବ ନା, ଓଡ଼ିଆର ଗୋଟେ ଗାଉଁଲି କଥା ଅଛି, ଭୟ ନ ରହିଲେ ଭକ୍ତି ହେବନି, ଗାଉଁଲି କଥାଟେ, ତେଣୁ ଅନ୍ତରରେ କୋମଳ କଥା ହେଇପାରେ କିନ୍ତୁ ବାହାର ଶାସନ ଦରକାର, ଯୁବକ ସ୍ୱାମୀ ଗୋଟିଏ ଭୁଲ କଲେ ସାଙ୍ଗେ ସାଙ୍ଗେ ରିଜେକ୍ଟ କରିଦେବେ, ରୂପ କହିଲେ ଯା ପଳା, ଯୋଉଟା ଭୁଲ ନୁହେଁ ଶିଷ୍ୟର କର୍ତ୍ତବ୍ୟ, କହିଲେ ବାପା ଏ ଜ୍ଞାନ ଭାବ ନେଇ ଚଞ୍ଚଳ ମନରେ ବ୍ରଜବାସ ହୁଏ ନା, ତୁମେ ପୂର୍ବ ଦେଶକୁ ଫେରିଯାଅ, କ'ଣ ଭୁଲ ନା ପୃଷ୍ଟି ମାର୍ଗୀୟ ବୈଷ୍ଣବ ଯେ ବଲ୍ଲଭାଚାର୍ଯ୍ୟ ଆସୁଛନ୍ତି, ବଲ୍ଲଭାଚାର୍ଯ୍ୟଙ୍କୁ ଦେଖିଦେଲେ ତାଙ୍କର ତ ବଡ଼ ଗୁରୁଦେବ କୁହନ୍ତି ସେ ଭାରି ବଡ଼ ପଣିଆ, ତାଙ୍କର ଦେଖିବାର ସ୍ୱଭାବ ଥାଏ, ମହାପ୍ରଭୁ ବାରମ୍ବାର ତାଙ୍କୁ ଏଠି ଠୁକର ଦେଇକି ଛାଡ଼ିଛନ୍ତି, ଭାଗବତ ଟୀକା ଲେଖିଲେ କହିଲେ ଆଜ୍ଞା ମୁଁ ଏମିତି ଟୀକା ଲେଖିଛି ଶ୍ରୀଧର ସ୍ୱାମୀଙ୍କର ଟୀକାକୁ ମୁଁ ସ୍ପର୍ଶ କରିନି, ଆଉ ମୁଁ ସବୁ ଶବ୍ଦରେ କୃଷ୍ଣ ଶବ୍ଦ ଲେଖିଛି, ମହାପ୍ରଭୁ କହିଲେ ସ୍ୱାମୀ ଯାଇ ନେଇ ମାନି ନାଇଁ ମାନି ବେଶିଆ ତାର କ'ଣ ତାକୁ ବେଶିଆ ଉପାଧି ଦେ, ପୁଣି ମହାପ୍ରଭୁ ଡାକିଲେ ଭୋଜନ କରିଲେ କ୍ଷମା ମାଗିଲେ, ତେଣୁ ମହାପ୍ରଭୁଙ୍କର ଯେହେତୁ ସଙ୍ଗ କରିଛନ୍ତି ରୂପ ସଙ୍ଗ ତାଙ୍କୁ ପାତଳ କର, ଦିନ ତାକୁ କେବେ ଭଙ୍ଗ କରେ ନା, ପ୍ରଣାମ କର, ଆଉ ବଲ୍ଲଭାଚାର୍ଯ୍ୟ ଆସନ ଦର୍ଶନ କରିବା ପାଇଁ ରୂପ ସନାତନ, ରୂପ ସନାତନ ଦୁଇ ଜଣ ଅଛନ୍ତି, ଜୀବ ଗୋସ୍ୱାମୀ ଗ୍ରୀଷ୍ମ ଦିନ ହେଉଛି ରୂପ ରଚନା କରୁଛନ୍ତି, ଆଉ ଜୀବ ବିଞ୍ଚୁଛନ୍ତି ବ୍ୟଜନ କରୁଛନ୍ତି, ବଲ୍ଲଭାଚାର୍ଯ୍ୟ ଆସିଲେ ପ୍ରଣାମ କଲେ, ତାଙ୍କୁ ଆସନ ଦେଲେ, ବସିଲେ, ଇଏ ଯାହା ଲେଖିଛନ୍ତି ଭକ୍ତିର ସମେତ ସୁନ୍ଦର ମଙ୍ଗଳାଚରଣ ଶ୍ଳୋକଟିକୁ ଦେଇଦେଲେ, ହେଲେ ପ୍ରଭୁ ଟିକେ ସଂଶୋଧନ କଲେ ବଲ୍ଲଭାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ ଦେଖିଦେଲେ କହିଲେ ମୋର ତ ସମୟ ନାହିଁ, ବହୁତ ସୁନ୍ଦର ଶ୍ଳୋକ କିନ୍ତୁ ଟିକେ ସଂଶୋଧନ ହେବ, ଜୀବ ଗୋସ୍ୱାମୀ କହିଲେ କ'ଣ ଟିକେ ସଂଶୋଧନ ହେବ, ଇଏ ମୋ ଗୁରୁଙ୍କର ଭୁଲ ଅଛି, ଆରେ ମୁଁ ତ ପଣ୍ଡିତ ମୁଁ ବି ପଢ଼ିଛି, ମୁଁ କ'ଣ ମୁଁ ତ ଶ୍ଳୋକ ଦେଖିସାରିଛି କିଛି ଭୁଲ ନା, ଇଏ କ'ଣ ଭୁଲ କାଢ଼ିଲିନି, ରୂପ ଗୋସ୍ୱାମୀ କହିଲେ ଠିକ୍ ଅଛି ପ୍ରଭୁ ଆପଣ କେବେ ଆସି ମୋତେ କୃତାର୍ଥ କରିବେ, ତାକୁ ଟିକେ ସଂଶୋଧନ କରିଦେଇକି ଯିବେ, ସେ ଚାଲିଗଲେ ବଲ୍ଲଭାଚାର୍ଯ୍ୟ, ଇଏ ଜୀବ ଗୋସ୍ୱାମୀ ଆଚାର୍ଯ୍ୟର ଅଭିନୟ କରିବେ ନା, ଶିଷ୍ୟରେ କର୍ତ୍ତବ୍ୟ, ରୂପ ଗୋସ୍ୱାମୀ ତାଙ୍କ ତରଫରୁ ଯାହା କରିବା କଥା କରିଛନ୍ତି ଶିଷ୍ୟର କର୍ତ୍ତବ୍ୟ, ଶୁଣିଦେଲେ ଯମୁନାକୁ ଜଳ ଆଣିବା ଛଳରେ ଗଲେ ଭେଟିଲେ ବଲ୍ଲଭାଚାର୍ଯ୍ୟଙ୍କୁ ଅଟକେଇଲେ, କହିଲେ ଆଜ୍ଞା ଆପଣ ମୋ ଗୁରୁଦେବଙ୍କର ଦୋଷ ଦେଖିଲେ କୁହନ୍ତୁ ଶାସ୍ତ୍ରାର୍ଥ କରନ୍ତୁ, ସେ ଶାସ୍ତ୍ରାର୍ଥ ବହୁତ ବ୍ୟାଖ୍ୟା କରାଯାଏ ସବୁ କାଟିକି ଉଠେଇବେ, ବଲ୍ଲଭାଚାର୍ଯ୍ୟ ତାଟକା ହେଇଗଲେ, ବାବା ବଢ଼ିଆ ସୁନ୍ଦର ଶ୍ଳୋକ ବ୍ୟାଖ୍ୟା କରିପାରୁଛନ୍ତି, ଆଉ କିଛି କହିଲେନି, କହିଲେ ହଁ ବାପା ଯାହା କହୁଛ ଠିକ, ମୁଁ ସେଟାକୁ ସେତେବେଳେ ବୁଝିପାରିଲି, ମାନିକି ଗଲେ ଜୀବ ପଳେଇ ଆସିଲେ, କିନ୍ତୁ ବଲ୍ଲଭାଚାର୍ଯ୍ୟ ତାପରେ ଆସିକି ପଚାରିଲେ, କହିଲେ ମୁଁ ଯେଉଁ ବାଳକକୁ ଦେଖିଥିଲି ବଲ୍ଲଭାଚାର୍ଯ୍ୟଙ୍କ ସହିତ ରୂପ ଗୋସ୍ୱାମୀଙ୍କର ଯେତେବେଳେ ବାର୍ତ୍ତାଳାପ ହେଉଛି ସେଠି ଜୀବ ବିଞ୍ଚୁଛନ୍ତି ନା, ଜୀବଙ୍କୁ ଦେଖିଥିଲି, ଜୀବ ଆଣେ ରୂପ ଗୋସ୍ୱାମୀ କହିନାହାନ୍ତି ତାଙ୍କୁ ପରାସ୍ତ କରିକି ଚାଲି ଆସିଲେଣି, ଆସି ତା ପହଞ୍ଚିଗଲେ ପଚାରିଲେ, କହିଲେ ଆଜ୍ଞା ଆପଣଙ୍କ ସେ ଯେଉଁ ପିଲାଟି ସେବା କରେ ସିଏ କାହିଁ, ରୂପ ଗୋସ୍ୱାମୀଙ୍କୁ ସନ୍ଦେହ ଲାଗିଲା, ଆରେ ପିଲା ବିଷୟରେ କାହିଁ ପ୍ରଶ୍ନ କରୁଛନ୍ତି, ନା ଆଜ୍ଞା ସେ ପିଲାଟି କାହିଁ ବଡ଼ ଶାସ୍ତ୍ରଜ୍ଞ ବଡ଼ ବୁଦ୍ଧିମାନ, ରୂପ ଗୋସ୍ୱାମୀ କହିଲେ ଆପଣ କେମିତି ଜାଣିଲେ, ନା ନା ମୁଁ ଯେଉଁଟାକୁ ତୁମକୁ ସଂଶୋଧନ କରିବା ପାଇଁ କହୁଥିଲି ସେଇଟାକୁ ଠିକ୍ ଅଛି ସିଏ ମୋତେ ବୁଝେଇଦେଲେ, ଆଉ ବଡ଼ ବିଦ୍ୱାନ, ବଲ୍ଲଭାଚାର୍ଯ୍ୟ ଚାଲିଗଲେ, ଡାକିଲେ ରୂପଙ୍କୁ ଡାକି କହିଲେ କ'ଣ, ସିଏ ମୋର ଗୁରୁତୁଲ୍ୟ ତୁମେ ତାଙ୍କ ସାଙ୍ଗରେ ଯୁକ୍ତି କଲ, ତୁମେ ଶିଷ୍ୟ ହେଇପାରିବ, ଯା ଅଳ୍ପ ବୟସ ଅଳ୍ପ ବୟସ ଛିଲେ ନ ଯେ ତୋମାର ପାସେ, ଆ
रूपे कहे न पीबा दीवा परिचय श्री रूपे कहे न पीबा दीवा परिचय जीव नाम शिष्य पर भ्रातार तनय जीव नाम शिष्य पर भ्रातार तनय
से कहले मु आसी केवल आज से पिलाड़ी देखिया पाई ये अल्प वयस को पाखरे थिले तार परिचय पाई मु आसी एते जीव गोस्वामींकर बुद्धिमता विधिवत्तारे एते से प्रसन्न होइगले बल्लभाचार्य केवल आसछन्ते रूप गोस्वामींकु पचारिया पाई से पिलाटर परिचय किए जीव गोस्वामी रूप गोस्वामी कहते मुझे परिचय देवी जीव नाम शिष्य मोर भ्रातार तन्य तार नाम जीव से मोर शिष्य यही हूँ कृतार्थ यही हूँ गुरु जो कह मोर शिष्य शिष्य कृतार्थ ये मोर शिष्य जीव मोर शिष्य मो भ्रातार तने मो भाईर पु मुझे शिष्य कर वार्तालाप है आप कहीं खोजुंती ना ये सी मैं सब बुझेदे परास्त करदे बहु मन दुख कल रूप कारण दैन्यता से केवे भांगी ना दैन्यतार मूर्तिमंत विग्रह रूप सनातन देखुना आप बस विग्रह फटो एमती बस हाथ जोड़ी ସମାଧି କଲେ ଆପଣ ତାଙ୍କୁ ଚାହିଁଲେ ଆଖିରୁ ଲୋତନ ଛାଡ଼ିଯିବ ଦୀର୍ଘ କାଳ ଏମିତି ହାତ ଯୋଡ଼ିକି ବସୁଛନ୍ତି ଭଜନ କଲାବେଳେ ବି ଦିନ ଦେଖିଲେ ଆପଣ ଗରିବ ଲୋକଟା କେମିତି ବସିବ ବେକାର ଗାମଛାମକି ଏମିତି ବସିବ ସେଇଭଳିଆ ଆଣ୍ଠୁ ଭାଙ୍ଗିକି ଦିନତା ଆଉ ସବୁବେଳେ ଗଳବସ୍ତ୍ର ଗୋସ୍ୱାମୀମାନଙ୍କର ଗଳବସ୍ତ୍ର ଦିନ କେବେ ଭଙ୍ଗ କରିନା ଯିବ ଗୋସ୍ୱାମୀ ଡାକିଲେ କହିଲେ ଯିବ ତୁମେ ଶିଷ୍ୟ ହେଇପାରିବ
श्री रूपे कहे न जीवे अति मृत्यु भावे
ଶାସନ ବି ମୃଦୁ ଭାବରେ ଦିନତା ମୃଦୁ ଭାବ ହେଲେ ରୂପ ଏ ଜୀବ ସିଏ ମୋର ସୁଧାର ପାଇଁ ଆସିଥିଲେ ମୋତେ ଠିକ କରିବା ପାଇଁ ତୁମେ ଏତିକି କଥା ସହାୟ କରିପାରିଲନି ଏତିକି ତୁମେ ସହାୟ କରିପାରିଲନି ସେ କୃପା କରିକି ଆସିଥିଲେ କାରଣ ସିଏ ମୋର ଗୁରୁଦେବ ମହାପ୍ରଭୁଙ୍କର ସଙ୍ଗ କରିଛନ୍ତି ଆମଠୁ ବୟସରେ ବଡ଼ ଆଉ ତୁମେ ଏତିକି କଥା ମୋର ହିତ ଲାଗି ଗ୍ରନ୍ଥ ଶୁଦ୍ଧିବା କହିଲା ସେ କହିଛନ୍ତି ସ୍ୱପ୍ନ କରିଛନ୍ତି କି ବଲ୍ଲଭାଚାର୍ଯ୍ୟ କହିକି ଗଲେ ମୁଁ ଠିକ କରିବି ସେ ଠିକ କରୁଛନ୍ତି ଠିକ କରିଥିଲା ପରେ ତାଙ୍କ ଯୁକ୍ତି କରିଥାନ୍ତୁ ସେ କେବଳ କହିଛନ୍ତି ତୁମେ ଏତିକି ସହିପାରିଲନି ମହାପ୍ରଭୁ ସେ କହିଛନ୍ତି ଏ ରୂପ ଗୋସ୍ୱାମୀ କହୁଛନ୍ତି
ତାହେ ତୁମି ପୂର୍ବ ଦେଶ ତାହେ ପୂର୍ବ ଦେଶ ଶୀଘ୍ର କର
କରାହ ଆମ ପଳା ପୂର୍ବ ଦେଶ ବଙ୍ଗକୁ ପଳା ଆମ ଘରକୁ ପଳା। ମନ ସ୍ଥିର ହେଲେ ତୁମେ ଆସିବ ବୃନ୍ଦାବନକୁ। ମନ ସ୍ଥିର ହେଲା ପରେ ଅସ୍ଥିର କ'ଣ ଯିବ ଶଙ୍କର ମନ ହେଲା ନା ଚଞ୍ଚଳତା ଭାବ କହିଲେ ଯିବ ପାଣ୍ଡିତ୍ୟର ଭାବ ନେଇ ଆଉ ଚଞ୍ଚଳ ମନରେ ବ୍ରଜବାସ ହୁଏ ନା। ତୁମେ ଯାଅ ବୈଷ୍ଣବ ନିକଟରେ ଅପରାଧ କରିଦେବ ତୁମେ ପଳା। ବହୁ ଅପେକ୍ଷାରେ ରହିଲେ ଯିବ ରୂପ କହିଲେ ନା ମୁଁ ତୁମର ସେବା ଆଜିଠୁ ଗ୍ରହଣ କରିବି ନା। ଗୋବିନ୍ଦ ସେବା ଆଜିଠୁ ତୁମ ହସ୍ତରେ ହବ ନା, ଗ୍ରନ୍ଥ ଶୋଧନ ହବ ନା, ଜଳ ଆନୟନ ଯମୁନାରୁ ହବ ନା। ଆଉ ସନାତନ ବି କହିଲେ ନା କିଏ ରୂପ ଏ ଯିବ ଛାଡ଼ିକି ପଳେଇ। କାଲି ଆମେ ଶୁଣିବା ନନ୍ଦଘାଟରେ ଜୀବଙ୍କର ଆଜି ବି ଗୁମ୍ଫା ଅଛି, ଆମେ ଦର୍ଶନ କରିକି ଏବେ ଆସିଲୁ ସେ ଗୁମ୍ଫା ଅଛି, ସେ ଗୁମ୍ଫାରେ ଯାଇକି ଭୋଜନ କରୁଥିଲୁ। କାଲି ସନାତନ ଗୋସ୍ୱାମୀ ଭିକ୍ଷ ମାଗିବା ପାଇଁ ଯାଇଥିବେ ମାଧବଗିରି କରିବା ପାଇଁ, ତାଙ୍କୁ ଭେଟିବେ, ଆମେ ଦେଖି ତାଙ୍କର ଦୟା ଆସିବାରେ। ସନାତନ ତ ଭାରି ଭଲ ପାଆନ୍ତି, ସେ ଶାସନ କରିବେନି ବୋଲି ତ ରୂପଙ୍କୁ ଅର୍ପଣ କଲେ, ରୂପ ତୁମେ ତାଙ୍କୁ ଶାସନ କର ଶିଷ୍ୟ ହେଲେ ସେ ଆସି ସମାଧାନ କରିବେ। ଆଉ ଏଣେ ଯିବ ଗୋସ୍ୱାମୀଙ୍କ ପାଖରୁ କଥା ଶୁଣିବେ, ଏଣେ ରୂପଙ୍କ କତିରୁ କଥା ଶୁଣିବେ, ରୂପଙ୍କୁ ଆଣେ କହିକି ସମାଧାନ କରିକି ଆଣେ ଯିବକୁ ମଧ୍ୟ ପହଞ୍ଚେ। ଆଉ ପୁଣି ରୂପ ସନାତନ ଦୁଇ ଜଣ ମିଶିକି ଯିବଙ୍କ ପାଖରେ ତାଙ୍କର ସେଠୁ ଆହୁରି ବିଦ୍ୱତା ବଢିବ। ତାହେଲେ ଆମେ ମିଳନ ଶୁଣିବା ଆଉ ଦୁଇଟି ଲୀଳା କାଲି ବୋଧେ ଯିବ ଗୋସ୍ୱାମୀଙ୍କ ଚରିତ୍ର ସରି ତାଙ୍କ ଦାସ ଗୋସ୍ୱାମୀ ଚରିତ୍ର ଆମେ ଯିବା। ଜୟ ଯିବ ଗୋସ୍ୱାମୀ ପ୍ରଭୁ କି ଜୟ।